नमो भगवते वासुदेवाय। श्रीमद् भगवद गीता द्वितीय अध्याय। भगवान श्री कृष्ण बुद्धि योग वा निष्काम कर्म जोगरे बा भक्ति जोगर प्रथम जोड़ा सोपान अनासक्त होई कृष्ण पाई कर्म करिवा तार प्रथम आवश्यक योग्यता होची जन को व्यवसायत्मक बुद्धि स्थिर हवाक पड़ बुद्धि बहु शाखा हवा उचित नहीं। कर्मी मान कर्म जो मैंने जोड़ा कर्म पथ कर्मकांड पथरे बुद्धि बहु शाखा चकपेदार टीकार लिखे अनंत अव्यवसायी नाम कि भक्ति जुगर व्यवसायत्मक बुद्धि दरकार दृढ़ जनकर आदर्श गुरु वैष्णव आदर्श बचाक पड़े यहाँ व्यवसायत्मिका बुद्धि आमर गोटे आदर्श जमी आप देखुं जो जिते राजनीति नेता मैंने अच्छा प्रत्येक कांग्रेस दल हो से बीजेपी दल हो बीजेपी गोटे आदर्श मानिक से दल चलुचन ना हो सी के नेता आसे भी आदर्श से देखिए जमी आम कंग्रेस मैंने कंग्रेस लोक मैंने गांधी आदर्श को फलो करते गांधी जिस रखिए आम जिते फलो कर आदर्श मान्यता दे पार आम बुद्धि स्थिर हम निजर निजर बुद्धि द्वारा कहीं भी आज गोटे रिसर्च पर्सन जी तार अर्थनोलोजिस्ट रिसर्च कर अर्थनोलोजिस्ट निजर इंटेलीजेंट किसी रिसर्च कर फलो कर रिसर्च कर जो साइंटिस्ट मैंने जहाँ सब बड़ बड़ जिन तैयारी करें साइंटिस्ट कौन करते फलो कर रिसर्च कला नाम चल ये जिन बाहर कले फलो कर रिसर्च कर रिसर्च कहीं निज निजे करते गोटे सफलतार जिन भक्ति जुगे गुरु वैष्णव आदर्शता को नहीं बचाक पड़े योग्यता यहाँ बड़ योग्यता आ योग्यता तुम अच्छी तो भल जब ना भी केवल ये सब योग्यता मिल जाव तुम आदर्श को नहीं बच तुम्हें गत काल आम शुणु जो जो गुरु गुरु ग्रहण कर गुरु प्राप्ति हो केवल गुरु आदर्श को नहीं बचे परंपरार आदर्श को नहीं बच तार विचार शक्ति जोड़ा रही शिशे से शास्त्र द्वारा जोड़बन कहार अन्य को साधु द्वारा जोड़बन ना जगत में बहुत महान महान साधु मान अच्छा से आम पाई नुहति से कौन आम सुकृति हिसाब से आम साधु मिले मार्केट में सुना बिक्री होपा बिक्री होरा बिक्री होगुआ माछ बिक्री होगण बिक्री होपा जी पैसा से पहुँच तुम्हें सुना दुकान सुना दुकान नहां तुम्हें चिंता कर लोक सुना दुकान चाहती भी ना जी बैगण किए सुना दुकान कहीं चाहिए इस्कन मंदिर आगे से कौन अच्छी खेमजी हरे कृष्ण ज्वेलर्स अच्छी लक्ष लक्ष लोक ट्रक बस नहीं जा लक्ष लक्ष लोक सी जा सुना किणिया लोक सी अन ये कौन बिक्री आम कौन दरकार जाना किसी आवश्यक नहीं मुझे देखु थी जो आम मंदिर आगे जो हल थी मुझे देखे सी कौन गोटे महल करा कौन से गोटे से मंदिर आगे गोटे कर बिग बजार ना गोटे कौन कर अरे बिग बजार करोड़ करोड़ टाँग बिक्री होती गुपचुप बिका लोक आगे ठिया बिकुची सी कौन चिंता करें कि कोटी टाँग बिक्री मोर कौन दरकार मोर गुपचुप बिकी मोर बच्चे या भितर किए कोटी टाँग पाँच मोर मोर कौन आवश्यक अच्छे जगत महान महान सन्त थे मोर कौन मोर से कौन बचार अच्छे आम कृष्ण को प्रार्थना करमें जो योजना मिलल आम स्वीकृति हिसाब से आम से कतार नहीं पारे आम आदर्श मानिक चलार अच्छे ये गोटे बहुत मानते चाहिए पिन पॉइंट जिनस गुडा तुम्हें कृष्ण व्यवस्था को विचार कर मनुष्य व्यवस्था को विचार कर तुम बुद्धि व्यवस्था को विचार करनी कृष्ण तुम विचार करेंगे सी तुमको जो जो साधु पाखे अर्पण करेंगे जो भी व्यवस्था रखिए सीटा तुमको सुख दब ये गोटे सब मन रखा दरकार नेचुराल प्रोसेस बुद्धि मान बुद्धि किसी या परंपरा जिन गुडा बुद्धि द्वारा आसनी परंपरा गोटे वैज्ञानिक पद्धति गुरु देखते हैं वैज्ञानिक पद्धति भगवान इच्छा महात्मा मैंने आस प्रकट कर परंपरा जो मंत्र आस मंत्र शक्ति विग्रह शक्ति जहाँ सब शक्ति सब भगवत शक्ति जो आसंपरा देखिए आसना ये गोटे गोटे मैनिफेस्टेड प्रोसेस ना तुम्हें कहते हैं परंपरा दी रहा मुझे गोटे दीक्षा नहीं गलम मुझे गोटे परंपरा तैयारी करी मोर चला है मोर चला है मोर चला है ना ना परंपरा एमती हो पारे पारंपरिक आचार्य पाखे जमीन आम परंपरा रही कमी जो पारंपरिक आचार्य पाखे से गोटे बड़ी पड़ चाहिए गोटे बड़ी पड़िया काम ତାଙ୍କର କିଛି ଯାକୁ ଯାକୁ ଜାଣେ ଗୋଟେ ସବୁ ସାକ୍ରିଫାଇସ୍ କରିଦେଇଛି ତାଙ୍କ ଜୀବନରେ ସବୁକିଛି ବୁଦ୍ଧି ଜ୍ଞାନ ବଳ ସବୁ ତାଙ୍କ ପରମ୍ପରାର ସାଧୁଗୁରୁଙ୍କ ପାଖରେ ସମର୍ପଣ କରିଛନ୍ତି ସେଥିପାଇଁ ପରମ୍ପରା ଶକ୍ତିରେ ତାଙ୍କ ପାଖକୁ ଆସିବ ଯେତେବେଳେ ଇଣ୍ଡିପେଣ୍ଡେଣ୍ଟ ଆସିଲା ପରମ୍ପରା ଶକ୍ତିରେ ବନ୍ଦ ହେଇଯିବ କାରଣ ହେଲା କୃପା ଶକ୍ତି ନା କୃପା ଶକ୍ତିରେ କାମ ହେଲା ସେ ସବୁଡିନେଟ୍ସ କ'ଣ କୁହାଯିବ ସବୁବେଳେ ଅଧୀନସ୍ଥ ହେବାକୁ ଚାହିଁବେ ଯିଏ ଅଧୀନ ହେବ ତାକୁ ଦିଶିଯିବ ସେ ତାର ସ୍ୱରୂପ ସେୟା ଯୋଗ୍ୟତା ସହିତ ମତଲବ ନାହିଁ ତୁମେ କେତେବେଳେ ଯୋଗ୍ୟମାନ ଲୋକ ତୁମେ କ୍ୱାଲିଫାଏଡ୍ ତୁମେ ସ୍ତ୍ରୀ ପୁରୁଷ ସେଥିରେ କିଛି ମତଲବ ନାହିଁ ସେଥିରେ କୌଣସି ସେଟା ଭାବିବା ଉଚିତ ନାହିଁ ଅଛି ତ ଭଲ ନାହିଁ ତ ଭଲ ଯୋଗ୍ୟତା ଏତିକି ହେବା ଦରକାର ଗୁରୁ ବୈଷ୍ଣବର ଆଦର୍ଶକୁ ନେଇକି ଆମକୁ ବଞ୍ଚିବାକୁ ପଡିବ ଜଗତରେ ସାଧୁ ନାହାନ୍ତି ବୋଲି ଆମେ ସାଧୁ ଅନ୍ୟମାନଙ୍କ ପାଇଁ ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ ଯେତେବେଳେ ମହାପ୍ରଭୁ ଆସିଥିଲେ ସେ ରାମ ସିଏ ଆଚାର୍ଯ୍ୟମାନଙ୍କର ମତକୁ ଖଣ୍ଡନ କରୁନଥିଲେ କିନ୍ତୁ ସେ ବେଶୀ ୱରିଡ଼ ହେଉନଥିଲେ ଯେ ଏଇ ଆଚାର୍ଯ୍ୟଙ୍କର ଏଇ ଜିନିଷଟା ଏଇ ଆଚାର୍ଯ୍ୟଙ୍କର ଏଇ ଜିନିଷଟା ସେ ଏତେ ବିଶେଷ କିଛି ଚିନ୍ତା କରୁନଥିଲେ ତାଙ୍କୁ ହରେ କୃଷ୍ଣ ମହାମନ୍ତ୍ର ପ୍ରଚାର କରିବାର ଅଛି ମାଧବେନ୍ଦ୍ରପୁରୀଙ୍କର ଆଦର୍ଶରେ ବଞ୍ଚିବାର ଅଛି ମାଧବାଚାର୍ଯ୍ୟ ସମ୍ପ୍ରଦାୟକୁ ସେ ଗ୍ରହଣ କଲେ କିନ୍ତୁ ମାଧବାଚାର୍ଯ୍ୟଙ୍କର ଫିଲୋସଫି କିଛି ଆଣିଲେନି ସମ୍ପ୍ରଦାୟ ରହିଲା ଆମର ମାଧବାଚାର୍ଯ୍ୟଙ୍କ ସମ୍ପ୍ରଦାୟ କେବଳ ଗୋଟିଏ ଜିନିଷକୁ ମହାପ୍ରଭୁ ଗ୍ରହଣ କଲେ ଯେ ତୁମର ଗୋଟିଏ ଜିନିଷକୁ ମାନୁଛ ସେଇଟା ମୋତେ ଭଲ ଲାଗୁଛି ତୁମେ ବିଗ୍ରହଙ୍କୁ ସତ୍ୟ ବୋଲି ମାନୁଛ ତୁମ ସମ୍ପ୍ରଦାୟକୁ ଏଇଥିପାଇଁ ମହାପ୍ରଭୁଙ୍କ ସାଙ୍ଗେ ସମ୍ପ୍ରଦାୟ ଚାରି ସମ୍ପ୍ରଦାୟ ଥିଲେ ତା ଭିତରେ ମାଧବାଚାର୍ଯ୍ୟ ସମ୍ପ୍ରଦାୟକୁ ଚୁଜ୍ କରିବାର କାରଣ ହେଲା ଏଇଟା ତୁମେ ବିଗ୍ରହଙ୍କୁ ସତ୍ୟ ବୋଲି ନାମ ରୂପ ବିଗ୍ରହ ତିନି ଚିଦାନନ୍ଦମୟ ବିଗ୍ରହଙ୍କୁ ସତ୍ୟ ବୋଲି ମାନୁଛ କିନ୍ତୁ ଆଦର୍ଶଟା କ'ଣ ହେଲା ଆଦର୍ଶ କାହା ଆଦର୍ଶରେ ତାଙ୍କର ଭାବକୁ ପରିପୃଷ୍ଟ କଲେ ମାଧବେନ୍ଦ୍ରପୁରୀଙ୍କର ଆଦର୍ଶ ଶ୍ରୀ ଶ୍ରୀ ଭାବଟା ରଖିଲେ ସାଧୁଙ୍କୁ ଆମେ ଅସମ୍ମାନ କରିବାର ନାହିଁ କିନ୍ତୁ ଆମେ କାହା ଆଦର୍ଶରେ ବଞ୍ଚିବୁ ସେଇଟା ବଞ୍ଚିବାକୁ ପଡିବ ଆମେ କୃଷ୍ଣଙ୍କୁ ପ୍ରାର୍ଥନା କଲା ପରେ କୃଷ୍ଣଙ୍କ ବ୍ୟବସ୍ଥାରେ ଆମକୁ ଯେଭଳି ସାଧୁ ଆମକୁ ଆମେ ଯାହାଙ୍କ ଗୁରୁ ରୂପରେ ଗ୍ରହଣ କଲେ ଯେଭଳି ସାଧୁ ଆମର ଆମର ଦାୟିତ୍ୱ ନେଲେ ଆମେ ତାଙ୍କର ଆଦର୍ଶରେ ବଞ୍ଚିବୁ ଜଗତକୁ ଜଗତର ଜାଗତିକ ନିୟମଟା ପରମାର୍ଥ କ୍ଷେତ୍ରରେ ଲାଗିପାରିବ ନାହିଁ ଏଇଟା ଭଲ ଭାବେ ଜାଣିବାକୁ ପଡିବ ଆମର ବୁଦ୍ଧି ରହିଛି ବଳ ରହିଛି ଆମେ ତାହାଦ୍ୱାରା ଶାସ୍ତ୍ରରୁ ଖୋଜିଲେ ବି ଆମକୁ ଲକ୍ଷ ଲକ୍ଷ ଉପାୟ ମିଳିବ ସେଥିପାଇଁ ବର୍ତ୍ତମାନ ଶାସ୍ତ୍ର ଦ୍ୱାରା କସରତ କରାଯାଉଛି ଶାସ୍ତ୍ରକୁ ଅସ୍ତ୍ର କରାଯାଇଛି ଶାସ୍ତ୍ର କେବେ ଅସ୍ତ୍ର ନୁହନ୍ତି ଶାସ୍ତ୍ରକୁ ବର୍ତ୍ତମାନ ଅସ୍ତ୍ର କରାହଉଛି ଅସ୍ତ୍ର କ'ଣ ଅସ୍ତ୍ର ଯେମିତି ଜଣେ ଜଣେ ଦ୍ୱାରା ଜଣଙ୍କୁ ଆଟାକ୍ କରାଯାଏ ବର୍ତ୍ତମାନ ଶାସ୍ତ୍ର ଦ୍ୱାରା ଜଣେ ଜଣେ ଜଣଙ୍କୁ ଡିଫିଟ୍ କରୁଛି ତା ମତଟାକୁ ସିଏ ଖଣ୍ଡନ କରୁଛି ଶାସ୍ତ୍ର ଦ୍ୱାରା ଶାସ୍ତ୍ର ସେମିତି ନୁହନ୍ତି ଶାସ୍ତ୍ର ମ୍ୟାନିଫେଷ୍ଟେଡ୍ ଜିନିଷ ଜଣଙ୍କୁ ସେ ବର୍ତ୍ତମାନ ବସେଇଦେବ ହଜାର ହଜାର ଲୋକଙ୍କର ହଜାର ହଜାର ଉପନୀୟ ନାଚ ଏଇଟା ଏମିତି କୁହାଯାଇଛି ଏଇଟା ପ୍ରଭୁପାଦ ଇଏ କହୁଛନ୍ତି ସେ କହୁଛନ୍ତି ଇଏ କହୁଛନ୍ତି ଏଇଟା କୌଣସି ଜିନିଷ ଏଇଟା ପରଫେକ୍ଟ ନୁହେଁ ତୁମର ସ୍ୱୀକୃତି ନେଇକି ତୁମର ଶରଣାଗତି ନେଇକି ତୁମକୁ ଶାସ୍ତ୍ର ସେତିକି ରିଭିଲ୍ ହେଇଛନ୍ତି ଶାସ୍ତ୍ର ତା ନୁହନ୍ତି ହରେ କୃଷ୍ଣ ମହାମନ୍ତ୍ର ଯେତିକି ଆମେ ଜାଣିଛେ ସେତିକି ନୁହନ୍ତି ହରେ କୃଷ୍ଣ ମହାମନ୍ତ୍ର ହରେ କୃଷ୍ଣ ମହାମନ୍ତ୍ର ରାଧାକୃଷ୍ଣଙ୍କ ଠାରୁ ଅଭିନ୍ନ ଆମେ ସେତିକି ଜାଣିନାହାନ୍ତି ଆମେ ଯୁଗଳ ମନ୍ତ୍ର ଯୁଗଳ ରୂପଟା ନାମର ନାମେ ପ୍ରସ୍ଫୁଟିତ ରୂପ ଗୁଣ କର୍ମ ଭଗବାନଙ୍କ ଲୀଳା ବି ସେଥିରେ ରହିଛନ୍ତି ରୂପ ରହିଛନ୍ତି ଗୁଣ ରହିଛନ୍ତି ଆମେ କହିଲୁ ମୁଁ ମହାନ୍ତରେ ଏତେ ମାଳା ଜପ କଲି ଏହା କଲି ତାପରେ ସେଟା କ'ଣ ମ୍ୟାନିଫେଷ୍ଟ ହେଇଛନ୍ତି ଆମକୁ ଆମର ଶରଣାଗତି ଆମର ବିଶ୍ୱାସ ଗୁରୁ ବୈଷ୍ଣବ ପ୍ରତି ବିଶ୍ୱାସ ପରମ୍ପରା ଆଚାର୍ଯ୍ୟଙ୍କର ଆନୁଗତ୍ୟ ଯେତିକି ସେତିକି ଆମକୁ ଆଧ୍ୟାତ୍ମିକ ଜିନିଷ ରିଭିଲ୍ ହେବ ବାସ୍ ତୁମେ କେତେ ଜାଣିଛ ସେଇଟା ଭଲ କିଛି ନାହିଁ ତୁମେ ଲକ୍ଷ ଶ୍ଳୋକ ମନେ ରଖିଛ ବହୁତ ବଡ଼ ପ୍ରବଚନ ହେଇଛି ଦ୍ୟାଟ୍ ଇଜ୍ ଡିଫରେଣ୍ଟ ଇଟ୍ ଇଜ୍ ୟୋର୍ ଟ୍ୟାଲେଣ୍ଟ ଇଟ୍ ଇଜ୍ ୟୋର୍ ପ୍ରାକ୍ଟିସ୍ ତୁମର ଏଇଟା ଗୋଟେ ଟ୍ୟାଲେଣ୍ଟ ଅଛି ନା ପ୍ରାକ୍ଟିସ୍ ଅଛି ବାସ୍ ଆଉ କିଛି ନାହିଁ ବା ତୁମର ପୂର୍ବରୁ କିଛି ଗୋଟେ ସ୍ୱୀକୃତି ରହିଛି ଯାହାଦ୍ୱାରା ତୁମର ବାକ୍ ଶକ୍ତି ପ୍ରବଳ ବାକ୍ ଶକ୍ତି ରହିଛି ଆଉ ଇଣ୍ଟେଲିଜେଣ୍ଟ ରହିଛି ତୁମକୁ ସବୁ ଚାଲିଆସୁଛି ଆଉ ପରମା ତୁମେ ହେଲ୍ପ କରୁଛ ଜଗତର କିଛି ଲୋକ ଜାଣନ୍ତୁ କିନ୍ତୁ ମ୍ୟାନିଫେଷ୍ଟେଡ୍ ଜିନିଷ ଅଲଗା ମ୍ୟାନିଫେଷ୍ଟେଡ୍ ଜିନିଷ ଅଲଗା ତୁମେ ଯେତେବେଳେ କାମନା କରୁଛ ମୁଁ ଲୋକମାନଙ୍କୁ ଏଇଟା ଜଣେଇବି ଭଗବାନ ତୁମକୁ ସାହାଯ୍ୟ କରିବେନି ଲୋକମାନଙ୍କୁ କେତେ ଖରାପ କଥା ଫିଲ୍ମ ଗୀତ ଶିଖୁଛନ୍ତି ମଧ୍ୟ ମଧ୍ୟ କଥା ଶିଖୁଛି ତୁମେ ଚାହୁଁଛ ଗୋଟେ ଲୋକଙ୍କୁ ଭଗବାନଙ୍କ କଥା ଜଣେଇବି ତୁମେ ସେଥିପାଇଁ ପ୍ରାକ୍ଟିସ୍ କରୁଛ ନା ଜଣେ ଜପ କଲାବେଳେ ସେ ଭଗବାନ ଚିନ୍ତା କଲି ମୁଁ ଏଇ ପ୍ରବଚନ ଦେବି ତୁମକୁ କେମିତି ବଡ଼ ଲୋକ ହେବି ଭଗବାନ ତୁମକୁ ସାହାଯ୍ୟ କରିବେ ତୁମ ଭଜନଟା ସେଥିରେ ଗଲ ଭଗବାନ କାହିଁକି ତୁମେ ଭଲ ରାସ୍ତା ଯିବା ପାଇଁ ଚାହୁଁଛ ନା ଗୋଟେ ଲୋକଙ୍କୁ ସାହାଯ୍ୟ କରିବ ଗୋଟେ ବଡ଼ ପ୍ରଯୋଗ ହବ କି ଗୋଟେ କଣ୍ଟା କରିବ ଭଗବାନ ପରମାତ୍ମା ତୁମକୁ ସେଥିରେ ସାହାଯ୍ୟ କରିବେ ଠିକ୍ ଅଛି ଲୋକର ଉପକାର ହବ ୟାର ବି କାମନା ଗୋଟେ ଅଛି ପୂର୍ତ୍ତି ହେଇଯିବ କିନ୍ତୁ ସେଇଟା ଯଦି ତା ଗୋଟେ ମ୍ୟାନିଫେଷ୍ଟେଡ୍ ପ୍ରୋସେସ୍ ତା ନୁହେଁ ମ୍ୟାନିଫେଷ୍ଟେଡ୍ ପ୍ରୋସେସ୍ ହେଲା ଏଇଟା ଆମର ଶରଣାଗତି ହିସାବରେ ଆମକୁ ସେତିକି ଆମେ ନାମତତ୍ତ୍ୱ କହିବା ଗୁରୁତତ୍ତ୍ୱ କହିବା ଭଗବାନଙ୍କ ସେବା କରିବା କିନ୍ତୁ ସେତିକି ନୁହେଁ ଆମେ ଯାହା କହିଦେଲେ ସେଇଟା ଆମ ପାଖରେ ମ୍ୟାନିଫେଷ୍ଟ ହେଇନି ପରିପ୍ରକାଶ ହେଇନି ସେଇଟା ନିଜ ଶରଣାଗତି ହିସାବରେ ପରିପ୍ରକାଶ ବ୍ୟବସାୟ ବୁଦ୍ଧି ସ୍ତରକୁ ନ ଆସିଲେ ବିଲକୁଲ କାମ କିଛି ହବନି ହଲଚଲ ସେ ବହୁତ ଭକ୍ତମାନେ ହଲଚଲ ହେଇଯାଉଛନ୍ତି ନା ତାଙ୍କ ଜୀବନ ଲକ୍ଷ୍ୟ କ'ଣ ଆମେ ଆଜି ସଂଘରେ ରହିଛେ ଆଜି ସଂଘରେ ଆମକୁ କିଏ ବାହାର କରିଦେବ ଆଜି ପ୍ରେସିଡେଣ୍ଟ ଆମକୁ ବାହାର କରିଦେଲେ କାଲି ପ୍ରେସିଡେଣ୍ଟ ବଦଳିଯିବେ କାଲି ସୋସାଇଟିରେ କ'ଣ ହବ ତାହେଲେ କ'ଣ ଆମେ ଗୁରୁଙ୍କୁ ଛାଡ଼ିଦେବା, ତାପରେ ଆମେ ଗୁରୁଙ୍କୁ ଛାଡ଼ିଦେବା, ତାହେଲେ ଆମେ କେଉଁଥିପାଇଁ ଆସିଥିଲେ? ଆମର କି ବିଶ୍ୱାସ ରହିଛି? ଆମର ବିଶ୍ୱାସଟା କ'ଣ ରହିଛି? ତେଣୁ ଆମେ ଗୋଟେ ଯାହା କୁହନ୍ତି ଗୋଟେ ବ୍ୟବସ୍ଥା ସବୁକିଛି ରହିଛି ବୋଲି ଆମେ ଆସି କ'ଣ ଭାବୁଛେ ସେଟାକୁ ୟୁଜ୍ କରି କେମିତି ରହିବି, ମୋର ବଞ୍ଚିଯିବି, ତାହେଲେ ଟିକେ ଅସୁବିଧା ହେଲା ଆମେ ଚଳିପାରିବିନି। ଇଏ ଜୀବନ ନୁହେଁ, ଏଇଟା ପରମାର୍ଥ ଜୀବନ। ପରମାର୍ଥ ଜୀବନ ହେଲା ନିଜର ଜୀବନ। ସେଥିପାଇଁ ତୁମକୁ ଗୁରୁ ବୈଷ୍ଣବମାନେ ଫେସିଲିଟି ଦେଉଛନ୍ତି, କିନ୍ତୁ ଗୋଟିଏ ଜିନିଷ ମନେ ରଖିବାକୁ ପଡ଼େ, ଏକାକେଟି ଚାଲିବାକୁ ପଡ଼େ। ତୁମ ଶରଣାଙ୍ଗତି ତୁମକୁ ହିଁ କୃତାର୍ଥ କରିବ, ଏ ଗୋଟିଏ ମୁଣ୍ଡରେ ବସିବାକୁ ପଡ଼େ, ତୁମକୁ କେହି ସାହାଯ୍ୟ କରିପାରିବେନି। ଗୁରୁ ମନ୍ତ୍ର ଦେବେ, ଗୁରୁଙ୍କର ବିଗ୍ରହ ଅଛି, ଗୁରୁ ସେବାରେ ଲଗେଇବେ, କିନ୍ତୁ କୃତାର୍ଥ କିଏ କରିବ? ତୁମର ଶରଣାଙ୍ଗତି, ତୁମର ଶରଣାଙ୍ଗତି ହେଲେ ଗୁରୁ କୃପା ତୁମକୁ ମିଳିବ, ବିଗ୍ରହ କୃପା ମିଳିବ, ସେବା କୃପା ମିଳିବ। ଜୀବ ମନ୍ତ୍ର ସହିତ ତାକୁ ନିଜେ କରିବାକୁ ପଡ଼ିବ। କୃପା କରନ୍ତୁ ବୋଲି ଯେଉଁ କହୁଛି ଜୀବ, ସେଟା ଠକାମି ଜିନିଷ। କୃପା କିଛି ମାଗିବା ଦରକାର ନାହିଁ, କୃପାର ସ୍ୱରୂପଟା ହେଲେ ସେ କୃପା ଚାଲି ଆସିବ। ମାଗିବା କ'ଣ ଦରକାର ଅଛି? ଯିଏ କର୍ମ କରୁଛି ସେ ପଇସା ମାଗୁଛି କି? ଭିକାରରେ ଧର୍ମରେ ସେ ମାଗୁଛି, ଆମର ମାଗିବା ଦରକାର ନାହିଁ। ଆମେ ଗୁରୁ ବୈଷ୍ଣବ ପାଇଁ ସେବା କରିବାର ଅଛି, ସେ ତ କୃପା ତାଙ୍କ ସ୍ୱରୂପ, ସେ ତାଙ୍କ କାମ କରିବେ। ଆମେ ଆମେ ସେବା କରିବାନି, ଶରଣାଗତ ମାନେ ହେଲେ କୃପାଟା ମାଗିବା, ଏଇଟା ସହଜ ଆବାଦ। ସେ ଗୁରୁଦେବ ସେ କଥା କୁହନ୍ତୁ, କୃପା ମାଗିବା କ'ଣ ଦରକାର? ତୋ ମୁଣ୍ଡରେ ଏଇଟା ଝୁଲୁଛି, ଧରୁନୁ ତୋ କୃପାଟାକୁ, ତତେ ଗୁରୁ ବୈଷ୍ଣବ କହୁଛନ୍ତି ସେ କଥାଟାକୁ ଧର, ଧରିଲେ ତତେ କୃପା ଆସିବ, କୃପା ଦିଅ, କୃପା କର, କୃପା କର, ଠକାମିଟା ମହାରାଜ କୃପା କର, ଏଇଟା କ'ଣଟା? ଏ ଠକାମିଟା ତୋ ମୁଣ୍ଡ ଉପରେ ଝୁଲୁଛି, ଗୁରୁଦେବ କୁହନ୍ତି। ତୁ ତୁ ତତେ ତୋ ଆଦେଶ ଦିଆହେଲା, ଗୁରୁ ବୈଷ୍ଣବ ସେବା ଦେଲେ, ତୁ ସେଟା କରିବୁ, ତୋର କୃପାଟା ତୋ ପ୍ରତି ଆସିବ, ଆଉ ସେଟା ତୁ କରିବୁନି, ଖାଲି ଗୁରୁଦେବ କୃପା କର। ଏଇଟା କ'ଣ? ଏଇଟା ବ୍ୟବସାୟ ଜିନିଷ ନା। ଏଇ କଥା ପ୍ରଥମରେ ପଏଣ୍ଟ ଆସିଥିଲା ନା, ଆଦର୍ଶଟା ନେଇକି ବଞ୍ଚିବାକୁ ପଡ଼େ, ଆଉ ସେ ଆଦର୍ଶଟା ତୁମ ହୃଦୟରେ ଯେଉଁ ପ୍ରତିଫଳିତ ହବ, ଏଇଟା ପରମାତ୍ମା ହିଁ ପ୍ରତିଫଳିତ କରିବେ। ସେଟା କେବଳ ତୁମର କେବେ ହେଲେ ତୁମର ଲଘୁବୁଦ୍ଧି ଗୁରୁଙ୍କୁ ଆସିବ ନାହିଁ, ଏଇଟା ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ ନୁହେଁ। ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ ଅସୁବିଧାରେ ପଡ଼ିବ, ତୁମେ ତୁମ ମନରେ ଗୋଟେ ଆଜି ଭାବିଦେଉଛ ଏଇଟା ଏମିତି ହେଇଥିବ, ହଁ ଏମିତି ଏ କରୁଛନ୍ତି, ସେ ଏମିତିଆ ଲୋକ, ତୁମର ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ, ୟୁ ହାଭ୍ ଟୁ ପ୍ରେ, ତୁମେ ତାକୁ ପ୍ରାର୍ଥନା କରିବାକୁ ପଡ଼ିବ, ଭଗବାନ ତୁମକୁ ରିଭିଲ୍ କରିବେ। ତେଣୁ ମନରେ ଆଜି ଗୋଟେ ଭାବିଦେଇଛ, କାଲି ଆଉ ଗୋଟେ ବଡ଼ ସାଧୁ ଦେଖିଦେବ, ସେ କ'ଣ ଲେଖିଲେ? ଯଦ୍ୟପି ଆମର ଗୁରୁ ଚୈତନ୍ୟ ଦାସ, ତଥାପି ଜାଣିଅ ଆମେ ତାହାର ପ୍ରକାଶ, ଜାଣିଛୁ ମୋ ଗୁରୁ ହେଉଛନ୍ତି ଚୈତନ୍ୟଙ୍କର ଦାସ ବୋଲି, କିନ୍ତୁ ତଥାପି ସେ କୃଷ୍ଣ ମହାପ୍ରଭୁଙ୍କର ପ୍ରକାଶ, ତାଙ୍କର ଯେଉଁ ରିଏଲାଇଜେସନ୍ ଗୁରୁତତ୍ୱରେ ଏତେ ବଡ଼ ଜିନିଷକୁ ସେ କହିଦେଲେ। ଯଦ୍ୟପି ଆମର ଗୁରୁ ଚୈତନ୍ୟ ଦାସ, ଗୁରୁ କହୁଛନ୍ତି ମୁଁ ଦାସ, ଆଉ ସେ ହେଉଛନ୍ତି ଚୈତନ୍ୟ ଦାସ ବୋଲି ମୁଁ ଦେଖୁଛି, ତଥାପି ଜାଣିଅ ଆମେ ତାହାର ପ୍ରକାଶ, ମୁଁ କିନ୍ତୁ ଜାଣିଛି ସେ ତାଙ୍କର ପ୍ରକାଶ, ଆମେ ଏଟାକୁ ଆମ ପାଖରେ ଲଗେଇ ପାରିବାନି। ଏଇଟା ରିଭିଲ୍ ଜିନିଷ, ତାଙ୍କୁ ସେଟା ଜିନିଷ ରିଭିଲ୍ ହେଇଥିଲା, ଦେଖିଥିଲେ ତାଙ୍କ ଗୁରୁଙ୍କ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ପ୍ରକାଶ ବୋଲି। ଆମକୁ ସେଇଭଳି ପ୍ରାର୍ଥନା କରିବାକୁ ପଡ଼ିବ। ଆମେ ଦୁଇଟା ସିମ୍ପଲ୍ ପ୍ରୋସେସ୍ ଅଛି, ତୁମେ ଯଦି କନଫ୍ୟୁଜନ୍ ରହୁଛ, କ'ଣ କୁହାଯିବ, ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ରହୁଛ, ସନ୍ଦେହାତ୍ମକ ସ୍ଥିତିରେ ରହୁଛ, ତୁ ପ୍ରାର୍ଥନା କର। ତୁମେ କେତେ ଦିନ ପ୍ରାର୍ଥନା କରିବାକୁ ପଡ଼ିବ ପଚାରିବ, କେତେ ଦିନ ପ୍ରାର୍ଥନା କରିବାକୁ ପଡ଼ିବ? ତୁମ ପ୍ରାର୍ଥନା ଯେତେ ମଧ୍ୟ କୃଷ୍ଣ ନ ଶୁଣିଛନ୍ତି, କାହିଁକି ତୁମେ ଯଦି କନ୍ଭିନ୍ସ ନୁହଁ କୌଣସି କାମ କରନି ସ୍ପିରିଚୁଆଲ୍ ଲାଇଫ୍ରେ, କହିଲେ କ'ଣ ହବ? ସେଟା ଗୋଟେ ସନ୍ଦେହାତ୍ମକ ସ୍ଥିତିରେ ଆସିବ, ସେ ଭଗବାନ କହିଲେ ସଂଶୟାତ୍ମା ବିନଶ୍ୟ। କନଫ୍ୟୁଜନ୍ କିଛି କରିବନି, ପୁରା ଷ୍ଟ୍ରଙ୍ଗ ଡିଟରମିନ୍ ନେଇ ଚଳ କାମ କର। ଆଉ ଏଥିରେ ଏତିଟା ପ୍ରାର୍ଥନାର କଥାଟା, ଏଥିପାଇଁ ପ୍ରେ କରିବାକୁ ପଡ଼େ, ପ୍ରେ କରିବାକୁ ପଡ଼େ। ପ୍ରାର୍ଥନା କଲା ପରେ ପରମାତ୍ମା ହୃଦୟ ଭିତରେ ଅଛନ୍ତି, ଆମେ କାହିଁକି ପ୍ରାର୍ଥନା କରୁଛେ ସେ ଜାଣୁଛନ୍ତି, ସେ ସେହି ହିସାବରେ ରେସିପ୍ରୋକେଟ୍ଟା କରି। ଆଉ ଗୋଟେ ଜିନିଷ ଅଛି ପୂର୍ବର ସ୍ୱୀକୃତି, ଏଇଟା ଦୁଇଟା ଜିନିଷ ଅଛି। ଯେମିତି ବର୍ତ୍ତମାନ କ'ଣ, ଆମେ ଯେମିତି ଆମେ ସବୁ ବର୍ତ୍ତମାନ ପିଲାମାନେ ଯେ ଆସୁଛି, ସେ ଗୋଟେ ଜଣେ ଗୁରୁ, କାହାକୁ ମୁଁ ଗୁରୁଦେବ ଗୁରୁ ବୋଲି ଗ୍ରହଣ କରି, ସେ ଗୁରୁ ଗ୍ରହଣ କରିବାକୁ ପଡ଼ିବ ନା ତାକୁ? ଶାସ୍ତ୍ର ଏଇଟା ବିଧାନ, ଆଚାର୍ଯ୍ୟମାନଙ୍କର ବିଧାନ, ତେଣୁ ସେ ଗୋଟେ କନଫ୍ୟୁଜନ୍ରେ ପଡ଼ୁଛି। ସେ ଆଜିକାଲି କ'ଣ ପ୍ରବଚନ ଶୁଣିବେ, ଜାଣିବେ, ଭକ୍ତମାନଙ୍କୁ ପଚାରିବେ, ଜାଣିବେ, ଠିକ୍ ଅଛି, ଏଇଟା ଗୋଟେ ସିମ୍ପଲ୍, ଏଇଟା ଗୋଟେ ପ୍ରୋସେସ୍, ତୁମେ ଜାଣୁଛ, ବୁଝୁଛ, ଶୁଣୁଛ, ଠିକ୍ ଅଛି, କିନ୍ତୁ ଅଲ୍ଟିମେଟଲି ତୁମକୁ କନଭିନ୍ସ ହେବାକୁ ପଡ଼ିବ ସେ ହେଉଛନ୍ତି ଗୁରୁ, ଆଉ ଭଗବାନ ତାଙ୍କୁ ପଠେଇଛନ୍ତି ମୋ ପାଇଁ। ଅଲ୍ଟିମେଟଲି ଇଟ୍ ଇଜ୍ ଅପ୍ ଟୁ ୟୁ, ତୁମେ ତାର କନଭିନ୍ସ ହେଲେ ତୁମେ କାହା ଦ୍ୱାରା କନଭିନ୍ସ ହେଇପାରିବ ନା, ସେ କନଭିନ୍ସ ତୁମେ କେମିତି କରିବ, ମାଇଣ୍ଡ ଦ୍ୱାରା ହେଇପାରିବନି, ପରମାତ୍ମା ତୁମକୁ କନଭିନ୍ସ କରିବ। ଆଉ ଗୋଟେ ନେକ୍ସଟ ପ୍ରୋସେସ୍, ଆଉ ଗୋଟେ ପଛ ଜିନିଷ ଅଛି ତୁମର ସ୍ୱୀକୃତି। ଯେମିତି ପ୍ରଭୁପାଦ ଯାଇ ବିଦେଶରେ ପହଞ୍ଚିବେ, ବିଦେଶୀ ଭଗବାନ ଜାଣିନଥିଲେ, ଆମ ଜୀବନ କଥା କହୁଛୁ ଆମେ, ମୋ ଜୀବନ କଥା ମୁଁ କହୁଛି, ମୁଁ ତୁମ କଥା କ'ଣ କହିବି? ସେଥିପାଇଁ ଆମେ କ'ଣ କାହାକୁ କହୁନା, ତୁମେ କେମିତି ଗୁରୁ ଗ୍ରହଣ କରିବ, ଇଟ୍ ଇଜ୍ ଅପ୍ ଟୁ ୟୁ। ଗୁରୁ ଶିଷ୍ୟ ହେଲେ ଗୁରୁ ଖୋଜିବାକୁ ପଡ଼େ ନା, ଗୁରୁ ଆସିକି ପାଖରେ ପହଞ୍ଚନ୍ତି, ଏତିକି ମନେ ରଖ। ତୁମର ଅନ୍ତର୍ଗତ ନିର୍ମଳ, ତୁମ ଗୁରୁ ଖୋଜିବାକୁ ପଡ଼େ ନା? ଗୁରୁ କାହା ଖୋଜିବାକୁ ପଡ଼େ? ଯେ ଶିଷ୍ୟ ନୁହେଁ ସେ ଗୁରୁ ଖୋଜେ, ଶିଷ୍ୟ ହେଇଗଲା ପରେ ତୁମ ଗୁରୁ ଖୋଜିବାକୁ ପଡ଼ିବନି। ତୁମର ଯଦି ମନୋଭାବ ଠିକ ରହିଛି ମୁଁ କୃଷ୍ଣଙ୍କୁ ପାଇବି, ମୋର ଭଗବାନ ମୋ ଉଦ୍ଦେଶ୍ୟ ତୁମ ନିର୍ମଳ, ଭଗବାନ ପଠାଇଦେବେ। ଧ୍ରୁବ ମହାରାଜ ଗୁରୁ ଖୋଜିନଥିଲେ, ତାଙ୍କ ପାଖକୁ ଗୁରୁ ଆସିକି ପହଞ୍ଚିଲେ। ଯାହାର ଅନ୍ତର୍ଭାବ ଶୁଦ୍ଧ ରହିବ ସେ ଗୁରୁ ଖୋଜିବା ଦରକାର ନାହିଁ, ତାକୁ ଗୁରୁ ସବୁ ଦର୍ଶନ ହେଇଯିବ, ମିଳିଯିବ। ଆମର ଫାର୍ଷ୍ଟ ଡ୍ୟୁଟି ହେଉଛି ଆମେ ଆସୋସିଏସନରେ ସଙ୍ଘ ଯେଉଁ ଇସ୍କନକୁ ଆସୁଛେ, ପ୍ରଥମେ ଆମ ଅନ୍ତରଟାକୁ ଶୁଦ୍ଧ କରିବା ଦରକାର। ଆମ ଜୀବନ ଲକ୍ଷ୍ୟ ଜଣେ ସାଧୁ କହିକି ପ୍ରଭୁପାଚ କହିଛନ୍ତି, ମୋତେ ଭଗବାନ ପାଖକୁ ଯିବାକୁ ପଡ଼ିବ, ମୋଟିଭେଟେଡ୍ ହୁଅନି, ମୋତେ ପ୍ରଭୁଙ୍କ ପାଖକୁ ଯିବାକୁ ପଡ଼ିବ, ଜଣେ ଶୁଦ୍ଧ ଭକ୍ତଙ୍କୁ ଭଲ ପାଇବାକୁ ପଡ଼ିବ, ମୁଁ ଜାଣିନି କି ସେଟା କେମିତି କରିବାକୁ ପଡ଼ିବ। ତୁମ ଅନ୍ତର୍ଭାବଟା ଯଦି ଶୁଦ୍ଧ ହେଇଯିବ, ତୁମ ଗୁରୁ ଆସି ପହଞ୍ଚିବେ। ଆମେ ତ ସବୁ ଘରେ ଛାଡ଼ିଲୁ, ଗୁରୁ କ'ଣ? ଆମେ ଗୁରୁ ଶବ୍ଦ ଆମେ ଜାଣିନଥିଲୁ, ମୁଁ ଘରେ ରହିବାର ନାହିଁ, ବାସ୍ ଫିନିସ୍, ମୁଁ ଘରେ ରହିବାର ନାହିଁ, ମୋର ହିମାଳୟ ଯିବାର ଅଛି। ସେତେବେଳେ ପୋଷ୍ଟ କାର୍ଡ଼ରେ ମୁଁ ଲେଟର ଲେଖୁଥିଲି ଡିଭାଇନ୍ ଲାଇଫ୍ ସୋସାଇଟି, ମୋତେ ସାଧୁ ହେବାର ଅଛି। ମୁଁ ସେ ସୋସାଇଟି ଜାଣିଥିଲି, ତାଙ୍କ ବହି ସବୁ ପଢ଼ୁଥିଲି, ୱିଜଡମ୍ ଲାଇଟ୍ ସବୁ ପଢ଼ୁଥିଲି, ତାଙ୍କ ଥିରୁ ଏକାଦଶ ଷ୍ଟାର୍ଟ କଲି। ଆସି କହିଲେ ନାଇଁ ନାଇଁ ତୁମେ ଏଜୁକେସନ କମ୍ପ୍ଲିଟ୍ କର, ଏହା କର, ତାଙ୍କ ମଧ୍ୟରେ ଭଲ ଲାଗିଲାନି। ଆରେ ମୋର ଆଉ ଗୋଟେ ବର୍ଷ ରହିବି, ସେ ଏଜୁକେସନ କମ୍ପ୍ଲିଟ୍ କରିବି, ଏଇଟା କ'ଣ ଏଇଟା କହୁଛନ୍ତି, ମୋତେ ଘରେ ଛାଡ଼ିବାକୁ ପଡ଼ିବ। ଆମେ ଗୁରୁ ପାଇଁ ଏତେ କହୁନଥିଲୁ, କହିନଥିଲୁ, ଆମକୁ ଗୋଟେ ନେଚୁରାଲ ଡିଟାଚମେଣ୍ଟ ଆସୁଥିଲା, ଆମେ ଗୁରୁ ଖୋଜିନଥିଲୁ। ଆମେ ଯାଇ ଯେତେବେଳେ ପହଞ୍ଚିଲୁ ଗୁରୁଦେବ ପାଖରେ, ଆମେ ଜାଣିଥିଲୁ କି ସେ ଶୁଦ୍ଧ ଭକ୍ତ ବୋଲି। ତୁମେ ଆଜି ଜଣେ କହୁଛି କାହାର ଶିଷ୍ୟ, ସେ କ'ଣ ଭକ୍ତ, ସେ କେମିତି, ଆମେ କ'ଣ ଜାଣିଥିଲୁ? ଆମେ ଜାଣିନୁ, ଆମେ କିଏ ପ୍ରିଚିଂ କରୁନାହାନ୍ତି ତ ଗୁରୁ ବିଷୟରେ, ଆମକୁ ଡିବୋଡି ହେବା ପାଇଁ କିଏ ପ୍ରିଚିଂ କରୁନାହାନ୍ତି, ଆମକୁ କେହି ଭକ୍ତ ଭାବେ ପ୍ରିଚିଂ କରୁନାହାନ୍ତି, ଆମକୁ କିଛି ଆବଶ୍ୟକ ନାହିଁ। ଆମର ସେ ଡିଟାଚମେଣ୍ଟ ଆସିଛି, ଆମେ ଗୋଟେ ଭକ୍ତ ଆସିଲେ ହେବାରେ ପଦାର ଥା ଥର ସେ ଷ୍ଟଲ ପକେଇଲେ ତ ଦେଖା ହେଲା, କିନ୍ତୁ ତା ପୂର୍ବରୁ ଆମେ ଡିସାଇଡ଼ କରିଦେଲେ ଆମେ ଯିବୁ, ଆମେ ଆମକୁ ପ୍ରିଚିଂ କରୁନାହାନ୍ତି, କେବଳ ପ୍ରଭୁପଦଙ୍କ ଗ୍ରନ୍ଥ ଖାଲି ଗୀତାଟା ପଢାଯାଏ, ସେତିକି। ସେ ବି କ'ଣ ପଢୁଥିଲୁ କ'ଣ ବୁଝୁଥିଲୁ ଟିକେ ଜାଣେ, କିନ୍ତୁ ପଢୁଥିଲୁ ଟିକେ, ବାସ୍ ସେତିକି। ଆମେ ତ ଗୁରୁ ଖୋଜିନୁ, ଆମର ସ୍ୱୀକୃତି ଥିଲା, ଆଜି ଆମେ ବୁଝିପାରୁଛୁ। ସମଗ୍ର ବିଶ୍ୱ ତାଙ୍କୁ ଖୋଜି ମୁଣ୍ଡ ପୁଟୁଛନ୍ତି, ତାଙ୍କ ଆଦର୍ଶ ଚାଲିଛନ୍ତି, ଆମେ ଆମେ କିଛି କରୁନା ଆସିକି ପହଞ୍ଚିଗଲୁ ତାଙ୍କ ପାଖରେ, ତାଙ୍କର ପାଖରେ ଆସି ପହଞ୍ଚିଗଲୁ, କେମିତି କେମିତି ପହଞ୍ଚିଗଲୁ? ଆଉ ଜଣେ ଜୀବନ ସାରା 20 ବର୍ଷ 25 ଷ୍ଟ୍ରଗଲିଂ କରି ମୁଁ ଗୋଟେ ଗୁରୁ ପାଇବି, ଡିଫରେନ୍ସ କ'ଣ ରହୁଛି? ନା ପୂର୍ବ ସ୍ୱୀକୃତି। ସେଥିପାଇଁ ଭକ୍ତି ଠାକୁର ଲେଖିଲେ, ତୁମର ପୂର୍ବ ସ୍ୱୀକୃତି ହିସାବରେ ତୁମକୁ ଗୁରୁ ମିଳିବ, ଏଇଟା ଗୋଟେ ପୂର୍ବର ଅଛି ଜିନିଷ। ଆଉ ଗୋଟେ ଜିନିଷ, ବର୍ତ୍ତମାନ ଜିନିଷ ତୁମେ ଚାହୁଁଛ, ନାଇଁ ମୋର ମୁଁ ଗୋଟେ କନ୍ଭିନ୍ସ ହେଇପାରୁନି, ପ୍ରାର୍ଥନା କର, ମହାପ୍ରଭୁ ପ୍ରାର୍ଥନା କର, ନିତ୍ୟାନନ୍ଦ ପ୍ରଭୁ ପ୍ରାର୍ଥନା କର। କାରଣ ଅଲ୍ଟିମେଟଲି ତୁମକୁ ଗୋଟେ ଜିନିଷ ମନେ ରଖିବାକୁ ପଡ଼ିବ, ବ୍ୟବସାୟତ୍ମ ବୁଦ୍ଧି ଆସିବାକୁ ପଡ଼ିବ। ଆଉ ବ୍ୟବସାୟତ୍ମ ବୁଦ୍ଧି ହେଲା ମମ ଶ୍ରୀମଦ୍ ଗୁରୁ ଉପଦିଷ୍ଟମ ମନ୍ତ୍ରମ ପରିଚରଣମ ସ୍ମରଣମ କୀର୍ତ୍ତନମ ପରିଚରଣମ ମମ ସାଧନମ ମମ ସାଧ୍ୟମ, ଏଇଟା ମୋର ସାଧନ ମୋର ସାଧ୍ୟ, ମୋତେ ଗୁରୁଦେବ କହିଛନ୍ତି। ସଂସାରର ଭଗବାନ ଆସିଲେ ବି ଆମକୁ ଘୁରେଇ ପାରିବେନି। ଦେଖୁନା ତୁମେ ବାମନଦେବ, ଆଜି ବାମନଦେବଙ୍କର ଆହୁରି ହେବ ନା, ଆଜି କାଲି ଆଜି ଆମେ ଆବୁବାସ ପାଳନ କରୁଛେ, ଘୁରେଇ କାଲି ବାମନ ଦାସ ଆଜି ଆଜି ଦ୍ୱାଦଶ ଅଂଶ ଅଛି ବୋଲି ପାଳନ କରୁଛେ, ଘୁରେଇ ପାରିଲେନି ତାଙ୍କୁ, ଭଗବାନ ବି ଘୁରେଇ ପାରିଲେନି। ବଳି ମହାରାଜଙ୍କ ଚରିତ୍ରରେ ସବୁଠୁ ବଡ଼ ଜିନିଷ ହେଲା, ତାଙ୍କର ଜଣଙ୍କର ଆଦର୍ଶଟାକୁ ନେଇକି ସେ ଆଜି ତାଙ୍କ ଲାଇଫ୍ଟାକୁ ଗଢ଼ିଲେ। ତାଙ୍କୁ ସବୁବେଳେ ଗୋଟେ ଆଦର୍ଶ କାହାର, ପ୍ରହ୍ଲାଦଙ୍କର, ପ୍ରହ୍ଲାଦଙ୍କର ଆଦର୍ଶ ତାଙ୍କ ଜୀବନରେ ତାଙ୍କୁ ତାଙ୍କୁ ହାରୁଥିଲା। ସେଥିପାଇଁ ଭଗବାନ ଚ୍ୟାଲେଞ୍ଜ, ଭଗବାନ ତାଙ୍କୁ କପଟ କରିଛନ୍ତି ନା, ଛଳୟସି ବିକ୍ରମଣି ବୋଲି ମଧୁଭୂତ ବ୍ରାହ୍ମଣ। ଆରେ ଜଗତର ଲୋକ ଛଳନା କଲାବେଳକୁ ଆମେ ଠକିଯାଉଛୁ, ଜାଣିପାରୁନି ସେ ଲୋକଟା ଆମକୁ ଛଳନା କରିଦେଲା, ଗୋଟେ ମଣିଷଟା ଛଳନା କରିଦେଲା ବେଳକୁ ଆମେ ଧରିପାରୁନି, କିନ୍ତୁ ଭଗବାନ ଯାହା ସାଙ୍ଗେ ଛଳନା କରୁଛନ୍ତି ସେ ଧରିଦେଉଛନ୍ତି। ପ୍ରଭୁସେତା ତାଙ୍କର କେତେ ସୁନ୍ଦର ଇଂଲିଶରେ ସେ ପ୍ରଭୁସେତା କହୁଛନ୍ତି, ଗୋଟେ ଡିଭୋଟି ପ୍ରଭୁ ପ୍ରାକ୍ଟିକାଲ ଦିସ୍ ଇଜ୍ ଚିଟିଂ, ଠକିବା ପାଇଁ ଚାହୁଁଥିଲେ, କିନ୍ତୁ ପ୍ରଭୁ ସୁନ୍ଦର ଇଂଲିଶରେ ସେ କହୁଛନ୍ତି, ଗୋଟେ ଡିଭୋଟି ଏନି କାଇଣ୍ଡ ଅଫ୍ କୃଷ୍ଣ ଯାହା କରନ୍ତୁ ସେ ମୋର ଭଗବାନ। ବଳିମରେ ଜାଣିଥିଲେ ପ୍ରାକ୍ଟିକାଲି ମୁଁ ଚିଟିଂ କରି, କାରଣ ତାଙ୍କୁ ଶୁକ୍ରାଚାର୍ଯ୍ୟ କହିଦେଇଛନ୍ତି, ଆଉ ଶୁକ୍ରାଚାର୍ଯ୍ୟ ତ୍ରୈକାଳିକ ଜ୍ଞାନ ତାଙ୍କର ଥିଲା, ସେ କହିଦେଇଛନ୍ତି ବଳି ଏହା ଏହା ହିଁ ହେବ, ବିଶ୍ୱରୂପ ନେବେ ଶୁକ୍ରାଚାର୍ଯ୍ୟ ଭଗବାନ। ଦେଖ ଭଗବାନ ମ୍ୟାନିଫେଷ୍ଟ ଶୁକ୍ରାଚାର୍ଯ୍ୟ ପାଖରେ ହେଇଯାଇଛନ୍ତି, ନହେଲେ ବଳି ଶୁକ୍ରାଚାର୍ଯ୍ୟ ଭଗବାନ ବାମନ ଦେବ ଆବିର ହେବେ, ତିନି ପାଦରେ ଏ ଜିନିଷ ନେବେ, ବିଶ୍ୱରୂପ ଦେଖେଇବେ ବା ଯାହା ସବୁ କରିବେ, ସେ କେମିତି ଜାଣିଲେ? ସେ କେମିତି ଜାଣିଲେ? ସେ କହିଦେଲେ ନା ବଳି ତୁ ତିନିପାଦ ଦେଇପାରିବୁନି, ଦୁଇପାଦରେ ସେ ସବୁ ନେଇଯିବେ, ତୁ ନରକକୁ ଯିବୁ, ସବୁ କଥା କହିଦେଲେ, କି ତାଙ୍କର ଗୋଟିଏ ଆଦର୍ଶ ତାଙ୍କ ଜୀବନରେ ସେ ଭୁଲି ପାରୁନଥିଲେ, ପ୍ରହ୍ଲାଦ ମହାରାଜଙ୍କର ଆଦର୍ଶ। ସେଥିପାଇଁ ଯେତେ ଚ୍ୟାଲେଞ୍ଜ ତାଙ୍କ ଜୀବନରେ ଆସିଛି, ବଳିକୁ ବାନ୍ଧି ଦେଇଛନ୍ତି, ଭର୍ସନା କରୁଛନ୍ତି, ପତ୍ନୀ ବିନ୍ଧ୍ୟାବଳି ବି ତାଙ୍କ ମୁଖରେ ଗାଳି ଦେଇକି ଚାଲିଗଲେ, ଗାଳି ତ ଦେଲେନି, ଏଭଳି ଭଗବାନଙ୍କୁ ବହୁତ ପ୍ରଶଂସା କରିକି ସ୍ୱାମୀଙ୍କୁ କହିଦେଲେ, ନାଇଁ ଆପଣ ବନ୍ଦନ କରିଛନ୍ତି, ଠିକ୍ କରିଛନ୍ତି, ଅନୁମୋଦନ କଲେଣି ସ୍ୱାମୀଙ୍କର କାର୍ଯ୍ୟ, ପୁଣି ବି ସେ ସ୍ଥିର ରହିଥିଲେ ଏଇ ବ୍ୟବସାୟ ପାଇଁ ମଧ୍ୟରେ, କାହିଁ ଏତେ ସ୍ଥିର ରହିଥିଲେ ବୋଲି। ଏଥିପାଇଁ ପ୍ରହ୍ଲାଦଙ୍କର ଆଦର୍ଶ ତାଙ୍କ ଜୀବନରେ, ଯେଉଁମାନେ ସାଧୁ ଆଜି ଅଛନ୍ତି, ଯେଉଁମାନେ ଦେଖ ଯେଉଁମାନେ ଯେତେ ଆଜି ଷ୍ଟ୍ରଙ୍ଗ, ସେ ଜଣଙ୍କ ଆଦର୍ଶରେ ଷ୍ଟ୍ରଙ୍ଗ। କର୍ମୀ ଦୁନିଆ ଦେଖ, ଭକ୍ତ ଦୁନିଆ ଦେଖ, ଆମେ ନା ଏଇ କର୍ମୀ ଦୁନିଆ, ମୋ ଜେଜେ ଏମିତି ଥିଲେ ଆଉ ଆମେ ଏମିତି କରିବୁ ଆଉ। ଆଜିକାଲି ବଂଶ ପରମ୍ପରା ମର୍ଯ୍ୟାଦା ଗୋଟେ ଜାଣିନା, କର୍ମୀ ଲୋକମାନେ ବି ଫଲ ଡାଉନ୍ ହେଇଗଲେଣି, ଆଉ ଭକ୍ତ ବି ଫଲ ଡାଉନ୍ ହେଇଯିବେ। ଆମେ ଯଦି ଆଚାର୍ଯ୍ୟମାନଙ୍କର ମର୍ଯ୍ୟାଦାକୁ ନ ଜାଣିବା, କାରଣ ଜଣଙ୍କ ଆଦର୍ଶରେ ବଞ୍ଚିବାକୁ ପଡ଼େ। ଆମ ଆଦର୍ଶ କ'ଣ? ପ୍ରହ୍ଲାଦ ବାରମ୍ବାର ସେ କହୁଥିଲେ, ପ୍ରହ୍ଲାଦି ଗୀତମ ଯଥା, ଇଏ ଶୁକ୍ରାଚାର୍ଯ୍ୟ କହୁଥିଲେ ନା ବେଦରୁ ଆଣିକି, ଯେ ଦାନ ଦଉଛ ନା, ଦାନଟା ବି ଦିଆଯାଏ ନା, ଧର୍ମାୟ ଅର୍ଥାୟ କାମାୟ ସୁଜନାୟ ଚ, ଧର୍ମାୟ ଅର୍ଥାୟ କାମାୟ, ଆଉ ଗୋଟେ କ'ଣ ରହିଯାଉଛି, ପଞ୍ଚଦା ବିଭଜନ ବିଭଜନ ପଞ୍ଚଦା ବିଭଜନ ବିତମ ଇହ ପରତ୍ର ମୋଦଚେ, ଧର୍ମାୟ ଅର୍ଥାୟ କାମାୟ ସୋଜନାୟ ଚ, ଆଉ ଗୋଟେ କ'ଣ ରହିଲା, ଧର୍ମ ପାଇଁ, ଅର୍ଥ ପାଇଁ, କାମନା ପାଇଁ, ସୃଜନ ପାଇଁ, କେତେଟା ଚାରି ହେଲା, ଆଉ ଗୋଟେ କ'ଣ ରହିଯାଉଛି, ପଞ୍ଚଦା ବିଭଜନ, ଧନକୁ ପାଞ୍ଚ ଭାଗ କରିକି ଦିଅ, ତୁମେ ସବୁ ଦେଇଦେବ କେମିତି। ବେଦୁରାଣୀ କହୁଛନ୍ତି ଆଉ, ଇଦମ ବହୁ କି ତମ ରିଚମ ଶୃଣମେ ଅସୁର ଉତ୍ତମ, ମୋତେ ତୁମେ ଗୁରୁ ଶୁକ୍ରାଚାର୍ଯ୍ୟ କହୁଛନ୍ତି, ମାନେ ସାଧୁ ତ ଶାସ୍ତ୍ର ଦ୍ୱାରା କନ୍ଭିନ୍ସ କରିବେ ନା, ସାଧୁର ଶାସ୍ତ୍ର ହେଲା ଅସ୍ତ୍ର, ସେ ଅସ୍ତ୍ର ଦ୍ୱାରା ସେ କ'ଣ କରିବ, ଗୋଟେ ଜୀବର ସନ୍ଦେହକୁ ଦୂର କରିବ। ସେଥିପାଇଁ ସେ ବୋଲେ ମୁଁ ବେଦରୁ ଏଇ ବହୁ ଗୀତ ବହୁ ଗୀତରେ ବହୁ ମୁଁ ଏଇ ସ୍ତୋତ୍ରଟା କହୁଛି ବା ଏଇ ପ୍ରସଙ୍ଗଟା କହୁଛି, ତୁମେ ଶୁଣ ଯାହା ସେ କହିଛନ୍ତି ସେଠି ସବୁ ବେଦରୁ ଆଣିକି କହିଛି, ଋଗ୍ବେଦରଟା। ସୁରାଜ ମିଛ କଥା କହିନାହାନ୍ତି, କିନ୍ତୁ ଏବେ ବେଦ ଧର୍ମର ଉପରେ ଥିଲେ, କାହା ବେଦ ଧର୍ମ କାହିଁ ଉପରେ ଥିଲେ, ନା ପ୍ରହ୍ଲାଦଙ୍କର ଆଦର୍ଶ ତାଙ୍କ ଜୀବନରେ ପୁରା ପ୍ରତିଫଳିତ ହଉଥିଲା। ଧର୍ମାୟ ଅର୍ଥାୟ କାମାୟ, ଧର୍ମାୟ ଅର୍ଥାୟ କାମାୟ ସୂଚନା, ଆଉ କ'ଣ ରହିଯାଉଛି, ସେଟା ପାଞ୍ଚ ଧର୍ମକୁ ପାଞ୍ଚ ପ୍ରକାର ବ୍ୟବସ୍ଥା କରି ଦେବା ଦରକାର, ସବୁ କ'ଣ ତୁମେ ଦେଇଦେଉଛ, ସବୁ କହିଲା ପରେ ବି ଶେଷକୁ ସେ କହିଦେଲେ ଗୋଟେ କଥା, ଆପଣ ଯାହା ସବୁ ଠିକ ମାନୁଛି, ଆପଣ କହିଲେ ଏଇଟା ଏମିତି କରିବା ଦରକାର, ମିଛ କହିବା ଦରକାର, କେଉଁ କେଉଁ ଜାଗାରେ ମିଛ କହିବେ, ଧନ କେମିତି ବିଭାଜନ କରିକି ଦେବେ, ସବୁ ଠିକ ଅଛି, ଏଇଟା ମୋ ପାଖରେ ଲାଗିବନି, କାହିଁକି ଲାଗିବନି, ନା ମୁଁ ପ୍ରତିଶ୍ରୁତି ଦେଇଛି, ବ୍ରାହ୍ମଣଙ୍କୁ କେବେ ମୁଁ ଠକେଇବିନି, କାହିଁକି ଠକେଇବନି ତୁମେ ବ୍ରାହ୍ମଣଙ୍କୁ, ନା ସମସ୍ତେ କହିବେ ବଳି ହେଉଛି ବ୍ରାହ୍ମଣ ବଞ୍ଚକ, ଏ ଆଦର୍ଶଟା ମୋ ଗୁରୁଙ୍କ ଦେହରେ କଳଙ୍କ ଲାଗିବ। ପ୍ରହ୍ଲାଦି ଗୀତମ ଯଥା, ମୁଁ ପ୍ରହ୍ଲାଦଙ୍କର ଆଦର୍ଶରେ ଚାଲୁଛି, ମୋର ଗୁରୁ ହେଉଛନ୍ତି ପ୍ରହ୍ଲାଦ, ସେଇଠି କାହା କହୁଛନ୍ତି, ଶୁକ୍ରାଚାର୍ଯ୍ୟଙ୍କୁ ପ୍ରହ୍ଲାଦଙ୍କ ଆଦର୍ଶ ଦେଖେଇଲେ, ଶୁକ୍ରାଚାର୍ଯ୍ୟ ତାଙ୍କର ବ୍ୟବହାରିକ ଗୁରୁ, ପ୍ରହ୍ଲାଦ ହେଲେ ପାରମାର୍ଥିକ ଗୁରୁ, ବ୍ୟବହାରିକ ଗୁରୁଙ୍କୁ ସେ କେମିତି ନିଜ ଶିଷ୍ୟ ହେଇକି ତାଙ୍କ ଜୀବନ ଦେଇଛନ୍ତି ନା, ତାଙ୍କୁ ବଞ୍ଚେଇଛନ୍ତି କିଏ, ବଳିଙ୍କର ବଳିକୁ ମାରିଦେଇଥିଲେ ଇନ୍ଦ୍ର ବଜ୍ରରେ, ଆୟୁଧାନ ମହମ ବଜ୍ର, ଆୟୁଧ ଭିତରେ ମୁଁ ହେଉଛି ବଜ୍ର, ବଜ୍ର ନିଷ୍ଫଳ ହବନି, ଇନ୍ଦ୍ର ଯୋଉଠି ଯାହା ଉପରେ ପକେଇବ ସେ ମରିବ, ଇନ୍ଦ୍ର ପକେଇ ଦେଇଛନ୍ତି ନା, ଆଉ ନାରଦ ମୁନି ଖବର ପାଇଗଲେ, ଆରେ ବଡ଼ ଅସୁବିଧା ହେଇଯିବ, ଏଇ ଭଗବାନ ମହାନ ଭକ୍ତ ନା, ଏଇଟା ଠିକ ହବନି, କେମିତି କରିଦେଲେ, ନାରଦ ମୁନି ସାଙ୍ଗେ ଶୁକ୍ରାଚାର୍ଯ୍ୟ ଖବର ଦେଲେ, ଦେଖ ତୁମର ଅସୁର ଶ୍ରେଷ୍ଠ ବର୍ତ୍ତମାନ ଶିଷ୍ୟ ବର୍ତ୍ତମାନ, ତ ନାରଦ ମୁନି କ'ଣ କଲେ, ଅସୁରମାନଙ୍କୁ କହିଦେଲେ ତାଙ୍କୁ ଧରି ଆସେ ଏକାନ୍ତ, ଏସବୁ ମହାଭାରତରେ ଅଛି, ତାକୁ ଆଣି କି ସେ ପର୍ବତ ଅଛି, ପର୍ବତର ଗୁମ୍ଫା ଭିତରେ ରଖିଲେ, ଶୁକ୍ରାଚାର୍ଯ୍ୟ ଗଲେ ସଞ୍ଜୀବନୀ ମନ୍ତ୍ର ଦ୍ୱାରା ତାଙ୍କୁ ଜୀବିତ କଲେ, ବଳିଙ୍କୁ ବଳିଙ୍କର ଆନୁଗତ୍ୟଟା ବଢ଼ିଗଲା କାହା ପ୍ରତି, ଶୁକ୍ରାଚାର୍ଯ୍ୟ, ଆରେ ମୋତେ ଜୀବନ ଦେଲେ ଭଳିଆ ଗୁରୁ, ଯେଉଁ ମୋତେ ଜୀବନ ଦେଇଛନ୍ତି ସେ କାଇଁ ସ୍ୱର୍ଗ ଦେଇପାରିବନି, ଆମର ତ ଲଢ଼େଇ ସ୍ୱର୍ଗ ପାଇଁ ଚାଲିଥିଲା ନା, ଆମର ଲଢ଼େଇ ଦେବତାମାନଙ୍କ ସାଙ୍ଗରେ ହବାର କାରଣ ହଉଛି ସ୍ୱର୍ଗ, ତାହେଲେ ଯିଏ ଜୀବନ ଗୋଟେ ଦେଇପାରୁଛି ସ୍ୱର୍ଗ ଦେଇପାରିବେନି, ତାଙ୍କର ଶକ୍ତି ଅଛି, ଏଇଟା ଗୋଟେ କନ୍ଭିନିଏଣ୍ଟ ଜିନିଷଟା ନା, ଆଉ ଗୁରୁ ସେବାଟା ଗୋଟେ କନ୍ଭିନିଏଣ୍ଟ ଜିନିଷ, ଭଗବାନ ଭଗବାନଙ୍କ ସେବାଟା ଗୋଟେ କନ୍ଭିନିଏଣ୍ଟ ଜିନିଷ, ଏଇଟା ଅଫିସିଆଲ ଜିନିଷ ନୁହେଁ, ଠେଲି ପେଲି ତୁମକୁ କ'ଣ କହିବା ହବ, ତୁମେ ସେବା କର, ଚବିଶ ଘଣ୍ଟା ସେବା ଆମକୁ କରିବାକୁ ପଡ଼ିବ, ଏଇଟା ଗୋଟେ ତୁମେ କନ୍ଭିନ୍ସ ନହେଲା କରିପାରିବନି, ଚବିଶ ଘଣ୍ଟା ମୋର ସେବା, ଚବିଶ ଘଣ୍ଟା ମୋର ମାନେ ଭଗବାନଙ୍କ ଜିନିଷଟା, ଏଇଟା ନଷ୍ଟ ହେଉଛି, ଏଇଟା ପ୍ରଭୁଙ୍କର, ଏଇଟା ଗୋଟେ ଘର ଲୋକ କହିବି ତା ଜିନିଷ ଫୋପଡ଼ା ଏତେ ଧାନ ବସ୍ତା ପଡ଼ିଛି, ସେକୁ ମୁଁ ଶୋଇଯିବି, ତା ଦେଖିବା କାଲିକୁ ଉଠେବା, ଏ ଯେଉଁ ବର୍ଷା ଝଡ଼ା ଆସେ, ରାତିରେ ମୁଗ ପଡ଼ିଥିବ, ବିଲି ଧାନ ବିଲି ପଡ଼ିଥିବ, ରାତି ବାରଟାରେ ଗଲେ ଲୋକ ଉଠେଇବେ, ଘର ଘର ଜିନିଷଟା ଆଉ ଏଇଟା ଗୋଟେ କନଭିନ୍ସ ଜିନିଷଟା ନା, ତୁମେ ଯେତେବେଳେ ତୁମେ ନିଜେ କନଭିନ୍ସ ନ ତୁମେ ଯେତେ କହିଲେ ତୁମକୁ ଏଇଟା କିଛି ଲାଇଟ୍ ଲାଗିବ, ଗୁରୁ କହି କହି କିଛି ଥକି ହୋଇଯିବେ, ଶିଷ୍ୟ କିଛି ବି କରିପାରିବେନି, ତାକୁ ଜାଣିପାରୁନି ସେବାର ମହିମାଟା କ'ଣ, ନାମର ମହିମାଟା କ'ଣ, ଗୁରୁଙ୍କର ମହିମାଟା କ'ଣ, ବୈଷ୍ଣବର ଆଦର୍ଶଟା କ'ଣ, ତା ଜାଣିପାରୁନି, ତା କ'ଣ କହିବ? ଏଇଟା ହେଉଛି ସବୁ ପ୍ରଭୁପଦ କାଳେ କହୁନଥିଲେ, କେତେ ସୁନ୍ଦର କଥା କହିଲେ, ଏଇଟା ପୁସ୍ତକଗତ ଜ୍ଞାନ ନୁହେଁ, ଥିରୋଟିକାଲ ଗୁଡ଼ା କ'ଣ ତୁମେ ଖାଲି ପଢି ପକାଉଛ, ମୁଁ କହି ପକାଉଛୁ, କ'ଣଟା ତାର ଅଛି? ହଁ ସ୍ୱୀକୃତି କିଛି ପାଇବ, ଆଉ କ'ଣଟା ପାଇବ? ତୁମେ ସ୍ୱୀକୃତି ପାଇବ, ନଷ୍ଟ ହେବନି, ଭାଗବତ କହୁଛ, ଗୀତା କହୁଛ, ସ୍ୱୀକୃତି ପାଇବ, କିନ୍ତୁ ବି କେୟାରଫୁଲ, ତୁମର ସ୍ୱାନୁଭବ ନ ଆସିଲେ, ଯଦି ଗୁରୁ ବୈଷ୍ଣବଙ୍କ କତିରୁ ତୁମର କିଛି କୃପା ଅନୁଭବଟା ନ ଆସିବ, ତୁମ ବଞ୍ଚିପାରିବ, ଏଇଟା ଅନୁଭବର କଥା, ସେଇଟା କିଏ ଗୋଟେ ଗାଉ ଆଧୁନିକ ଭଜନଟା, ମୁଁ ଶୁଣା ଏଇଠି ଲଗଉଛି, ସେଇଟା କିଏ ଭଲ ଭଲ ଗାଇଛି, ସେଇଟା ଭଲ ଲାଗୁଥିଲା, କହ ତୁମେ ଅନୁଭବର ଠାକୁର, ସେଇଟା ବୋଧେ ଗାଇଛି ଗୋଟେ, ସିଏ ଜଗନ୍ନାଥଙ୍କର ଭଜନ ଗୋଟେ ଗାଉଛି, ଆରେ କ'ଣ ଭଲ କଥାରେ ଲେଖିଛି, ସେ କିଏ ସୁଭାଷ କ'ଣ ଆରେ ପୁରୁଣା କ'ଣ, ହଁ ହଁ ସେ ସେଇଟା ଗାଉଛି ଗୋଟେ, ତୁମେ ଅନୁଭବର ଠାକୁର, ସେ ଅନୁଭବ ସେ ମୁଁ ମୋତେ ଆଉ କିଛି କାରଣ ଭଲ ଲାଗୁଛି, ସେ ଅନୁଭବ ସବୁ ତାର ଭଲ ଲାଗୁଛି, ହଁ ସତ କଥା, ଯିଏ ତାର ଅନୁଭବ କରି ଜାଣିବ, ଭଗବାନ ତ ଗୋଟେ କିଛି କାଠ ପାଷଣ ନୁହନ୍ତି, ଗୁରୁ ତ ସେମିତି ଗୋଟେ ମଣିଷ ନୁହନ୍ତି, ତୁଳସୀ ତ ସେମିତି ବୃକ୍ଷ ନୁହନ୍ତି, ନାମ ତ ସେମିତି ଶବ୍ଦ ଅକ୍ଷର ନୁହନ୍ତି, ତ ଅନୁଭବ ଜିନିଷ ତୁମେ ଅନୁଭବ କରି ତୁମେ ଜାଣିବ, ଅନୁଭବର ଠାକୁର ସେ ସତ କଥା ବୋଲି ସେଟା ଅନୁଭବ କଲେ ତାହେଲେ ନା ଶୁକ୍ରାଚାର୍ଯ୍ୟଙ୍କ ତୋର ଇଏ ଗୁରୁଶକ୍ତି ଆମ କତର ଅଛି, ଇଏ ଯଦି ଜୀବନ ଦେଇ ଦେଇପାରୁଛନ୍ତି, ଗୋଟେ ମରିଯାଇଥିବା ଲୋକକୁ ଜୀବନ ଦେଇପାରୁଛନ୍ତି, ତାହେଲେ ଇଏ କାହିଁକି ଦେଇପାରିବନି ସ୍ୱର୍ଗ? ସେ କନଭିନ୍ସ ହେଇଗଲେ, ଏଇଟା ଆମର କନଭିନ୍ସ ପଥଟା, ଆମେ ଯାହା କରୁଛେ କନଭିନ୍ସ ଲାଷ୍ଟ କ'ଣ ଓଡ଼ିଆରେ କ'ଣ କରିବ, ଆମକୁ ପୁରା ହୃଦୟଙ୍ଗମ କରିବାକୁ ପଡ଼ିବ, ବିଶ୍ୱାସରେ ହୃଦୟଙ୍ଗମ କରିବ ନା, ଏଥିରେ ଅଛି ହିଁ, ଏଇଟା ଥିଓରିକାଲ ଆମେ କହିବା, ଯଶ ପ୍ରସାଦ ଭଗବତ ପ୍ରସାଦ, ଗୁରୁ ହେଉଛନ୍ତି ଭଗବାନଙ୍କର ଲୋକ, ଯିଏ ବ୍ୟାସପୂଜା ଯେମିତି ଲେଖିବା କଥା, ସବୁ ବ୍ୟାସପୂଜା ଲେଖା ହେଇଯିବ, ତାପର ଦିନ ପଡ଼ିଲେ ଗୁରୁ ଗୁରୁ କହିବେ ସେଟା କ'ଣ ଆମେ କରିପାରିବିନି, ତୋ ଗ୍ଲୋରିଫିକେସନ କ'ଣଟା ମାନେ, ଏ କର୍ମକାଣ୍ଡ କି, ସେ କୁଆଡ଼େ ବୁଲୁଥିବ ବୁଲୁଥିବ ବ୍ୟାସପୂଜା ଦିନ ଗୁରୁଙ୍କ ପାଖକୁ ଚାଲି ଆସିବ, ମୁଁ ଏଇଟା ସବୁ ଦେଖେ, କିରି କିଆଡ଼େ ଦେଖା ନାହିଁ ତାର କୁଆଡ଼େ ବୁଲି ବୁଲୁଛି, ବ୍ୟାସପୂଜା ଦିନ ଚାଲିଛି, ଗୁରୁଙ୍କ ଗୋଟେ ମାଳ ପକେଇ ଦେଇକି ବାସ ପ୍ରସାଦ ପତ୍ର ପାଇଲା, କ'ଣ ଦୀପ ଡାଇଲଗ ମାରିଦେଲା ଚାଲିଲା, ତା ତୋର ଅନୁଭବ କିଛି ନାହିଁ, ଆମର ସବୁ ଜୀବନଟା ଏହା ଅନୁଭବ କିଛି ଆସୁନି, ଏଇଟା ଅନୁଭବ ଜିନିଷଟା ଗୋଟେ ଗୋଟେ ରିଏଲାଇଜେସନ ଜିନିଷ ଗୁଡ଼ାକ, ବଳିଙ୍କର ସେଠି ଶରଣାଙ୍କର ବଢ଼ିଗଲା, ସେ ଶୁକ୍ରାଚାର୍ଯ୍ୟଙ୍କ ଠାରୁ ପାଇଗଲେ ସବୁ ଜିନିଷ, ଆଉ ବ୍ରାହ୍ମଣ ଧର୍ମ ଛାଡ଼ୁନଥିଲେ, ବଳି ଯେତେବେଳେ ରାଜା ହେଲେ ବ୍ରାହ୍ମଣ ମାନେ ଚାହୁଁଥିଲେ ବଳି ସବୁଦିନ ରାଜା ହେଇକି ରୁହନ୍ତୁ, ଇନ୍ଦ୍ର ମାନେ ଇନ୍ଦ୍ରଙ୍କର ଶାସନ ଠାରୁ ବଳିଙ୍କର ଶାସନଟା, ସେ ବ୍ରହ୍ମଣ୍ୟତା ମହମ୍ ବୋଲି ଭଗବାନ ଯେତେବେଳେ ନିଜ ବିଭୂତି କହୁଛନ୍ତି ଏକାଦଶ ସ୍କନ୍ଧରେ, ବ୍ରାହ୍ମଣ ଭକ୍ତ ଭିତରେ ମୁଁ ହେଉଛି ବଳି, ବ୍ରାହ୍ମଣ ମାନଙ୍କୁ ଏତେ ରେସ୍ପେକ୍ଟ ଦିଅନ୍ତି ବଳି, ମାନେ ଆଦର୍ଶ ତାଙ୍କ ଆଦର୍ଶର ସୀମା ନାହିଁ, ନହେଲେ ସର୍ବସ୍ୱ ଦେଇଥାନ୍ତି ବାମନ ଦେବକୁ, ସିଏ ଭଗବାନ ଏକାଦଶ ସ୍କନ୍ଧରେ ବଳିଙ୍କର ନାଁ ନେଲେ ନା, ବ୍ରାହ୍ମଣତା ଭିତରେ ମୁଁ ହେଉଛି ବଳି, ଆଉ ମହାଜନ ହେଇଗଲେ ନା ସେ ଆତ୍ମସମର୍ପଣ କରିବ, କିନ୍ତୁ ଜୀବନ ଦେଇଥିବା ଶୁକ୍ରାଚାର୍ଯ୍ୟ ତାଙ୍କୁ ବଡ଼ ହେଲେନି, ତାଙ୍କର ପ୍ରହ୍ଲାଦଙ୍କର ଆଦର୍ଶଟା ତାଙ୍କୁ, କାହିଁକି ସେ ବ୍ୟବସାୟ ବୁଦ୍ଧିରେ ଥିଲେ ନା, ଯାହାର ବ୍ୟବସାୟ ବୁଦ୍ଧି ଆସିବ ସେ ଗୁରୁ ଆଦର୍ଶରେ ବଞ୍ଚିବ, ତାର ଦୁର୍ବଳତା କିଛି ରହିଛି, ତାର କିଛି ସ୍ୱଭାବ ଖରାପ ରହିଛି, ଦ୍ୟାଟ୍ ଇଜ୍ ଡିଫରେଣ୍ଟ, କିନ୍ତୁ ସେ ଯେଉଁ ବଞ୍ଚିବାର ଭକ୍ତି ଯୋଗ୍ୟତାର ବଞ୍ଚିବାର ଯେଉଁ ଆଦର୍ଶତା ରହିବ, ସେ କାହାକୁ ନେଇକି ବଞ୍ଚିବ, ଗୁରୁଙ୍କୁ ନେଇକି ବଞ୍ଚିବ, ଦେଖା ଯାଉ କୌଣସି ଶିଶୁମାନେ ବିଦେଶୀ ଭକ୍ତମାନେ ସବୁ ରହିଛନ୍ତି, ଅପୂର୍ବ ଶିଶୁମାନେ ଯେଉଁ ରହିଛନ୍ତି, ସେମାନେ ଡିଫରେଣ୍ଟ ଡିଫରେଣ୍ଟ ବ୍ୟାକ୍ଗ୍ରାଉଣ୍ଡସ୍, କିଏ ଆମେରିକାରୁ, କିଏ ଆଫ୍ରିକାରୁ, କିଏ ଭାରତରୁ, କିଏ କେମିତିକା ବ୍ୟାକ୍ଗ୍ରାଉଣ୍ଡ ରୁଷରୁ, କିଏ ବହୁତ ଶିକ୍ଷିତ, କିଏ ବିଭିନ୍ନ ପ୍ରକାର ସ୍ପିରିଚୁଆଲ ପର୍ସନ୍ସ, ବିଭିନ୍ନ ପ୍ରକାର କ୍ୟାଟେଗୋରିର ଲୋକ, କିନ୍ତୁ ତାଙ୍କର ବ୍ୟାକ୍ଗ୍ରାଉଣ୍ଡଟାକୁ, ତାଙ୍କର ଯେଉଁ କ'ଣ କୁହାଯିବ, ତାଙ୍କର ଯେଉଁ ଶିକ୍ଷାଗତ ଯୋଗ୍ୟତା ରହିଛି ତାଙ୍କର, ସେଇଟାକୁ ସେ ଇମ୍ପୋର୍ଟାନ୍ସ ଦେଇନାହାନ୍ତି, ସେ ଜଣେ ସେ ପ୍ରଭୁପାଦଙ୍କର ଆଦର୍ଶତାରେ ବଞ୍ଚିଛନ୍ତି, ପ୍ରଭୁପାଦଙ୍କ ଆଦର୍ଶତାରେ ବଞ୍ଚିଛନ୍ତି, ତାଙ୍କ ପାଖରେ ଯୋଗ୍ୟତା ବହୁତ ରହିଛି, ସେ ବହୁତ କ୍ୱାଲିଫାଏଡ୍ ଲୋକ, ସମସ୍ତେ ସେ ବହୁତ କ୍ୱାଲିଫାଏଡ୍ ଲୋକ, କିନ୍ତୁ ଏ ଯେଉଁ ଗୁରୁଙ୍କର କାମଟା ଆଜି ହେଇପାରୁଛି, ଯେମିତି ପୂର୍ବରୁ ଆମେ ଦେଖିବା ଭକ୍ତି ଠାକୁର ସମୟରେ ଯେ ତାଙ୍କର ଯେଉଁ ଶିଶୁମାନେ ଥିଲେ ବହୁତ କ୍ୱାଲିଫାଏଡ୍ ଶିଷ୍ୟ, କିନ୍ତୁ ଠାକୁର ଗଲା ପରେ ସେ ଆଦର୍ଶ ଗୁରୁଙ୍କର ଆଦର୍ଶକୁ ତୁମେ ନ ମାନିପାରିଲେ କ'ଣ ହେଇଯିବ, ସବୁ ସ୍ପ୍ରିଟିଂ ହେଇଗଲା, ଅଲଗା 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 ହେଇଯିବ, ପୂର୍ବ ସେଠି ଚାହୁଁନଥିଲେ, ପୂର୍ବ ସେଠି ଚାହୁଁନଥିଲେ, ପୂର୍ବତକୁ ତୁମେ ଜଣଙ୍କର ଆଦର୍ଶରେ ବଞ୍ଚିବାକୁ ପଡ଼ିବ, ସେଥିପାଇଁ ସେ ବାରମ୍ବାର କହିକି ଯାଇଛନ୍ତି, ଯିବା ପୂର୍ବରୁ ତାଙ୍କ ଲଭ୍ ବୁକ୍ସ ଗୁଡ଼ା ଦେଖ, ତାଙ୍କ କନଭର୍ସେସନ୍ ଦେଖ, ସେ ବାରମ୍ବାର ଯିବି ସେମାନଙ୍କୁ ସବୁ କହିକି ରିକ୍ୱେଷ୍ଟ କରି ଯାଇଛନ୍ତି, ସେ କହୁଥିଲେ ମୋତେ ଟିକେ ତୁମେ ରିଲାକ୍ସ ଦିଅ ମ୍ୟାନେଜମେଣ୍ଟରୁ, ପ୍ରଭାତ କହୁଛନ୍ତି, ମୋତେ ଟ୍ରାନ୍ସଲେସନ୍ କରିବାକୁ ପଡ଼ିବ, କିନ୍ତୁ ଏଇଟା ପସିବଲ୍ ନୁହେଁ। ମ୍ୟାନେଜମେଣ୍ଟରେ ତୁମେ ଯୋଗାଡ଼ିଲେ ଇନଭଲ୍ଭ ହେବାକୁ ପଡ଼ିବ, କାହିଁକି ସେ ଡିଫରେଣ୍ଟ କିଣା ଆସିବ ନା, କନ୍କ୍ଲୁଜନ୍ ତ ପ୍ରଭୁପାଦଙ୍କୁ ଦେବାକୁ ପଡ଼ିବ। କିନ୍ତୁ ପ୍ରଭୁପାଦଙ୍କର ଆଦର୍ଶଟାକୁ ସେମାନେ ସମସ୍ତେ ମାନୁଥିଲେ। ଆଜି ବି ତୁମେ ଦେଖ ପ୍ରଭୁପାଦ ଶିଷ୍ୟମାନଙ୍କର, ସେ ଆଗେ ଫାଷ୍ଟ ପ୍ରଭୁପାଦଙ୍କ ଆଦର୍ଶ, ଆଉ ଯେଉଁମାନେ ଆଜି ପ୍ରଭୁପାଦଙ୍କ ଆଦର୍ଶକୁ ମାନୁନାହାନ୍ତି ସେମାନେ ରହିପାରୁନାହାନ୍ତି ଇସ୍କନରେ। କେଉଁଠି ମହାନ ଶିକ୍ଷା ଥାଇପାରେ? ଜଗତରେ ବହୁତ ରାଧାକୃଷ୍ଣଙ୍କ ଭଜନ ଅଛନ୍ତି, ବୃନ୍ଦାବନ ଧାମ ଅଛନ୍ତି, ଶ୍ରୀକ୍ଷେତ୍ର ଅଛନ୍ତି, ବହୁତ କିଛି ବିରହ ଧାମ ଅଛନ୍ତି ମହାପ୍ରଭୁ। ଆମର ସେଥିରେ ମତଲବ ନାହିଁ, ମତଲବ ହେଲା ଆମେ ଆଦର୍ଶରେ ବଞ୍ଚିଛେ, ଆମେ ଗୁରୁଙ୍କ ଆଦର୍ଶରେ ବଞ୍ଚିବା, ସେ ନେଇକି ସେଠି ବଞ୍ଚେଇଦେବେ। ଆମର ଅଲ୍ଟିମେଟ୍ ହେଲା ସେ ରାଧାକୃଷ୍ଣଙ୍କୁ ପ୍ରାପ୍ତ ହେବା, କିନ୍ତୁ ଆମ ଜଣଙ୍କ ଆଦର୍ଶରେ ବଞ୍ଚିବାକୁ ପଡ଼ିବ। ଏହାକୁ ପଦାଙ୍କ ଅନୁସରଣ କୁହାଯାଏ, ପଦାଙ୍କ ଅନୁସରଣ। ପାଦ ପକେଇ ଗଲା ପରେ ସେ ପଦ ଅଙ୍କ ଅଙ୍କ ମାନେ କ'ଣ, ଚିତ୍ର ଚିହ୍ନ, ସେ ପାଦ ଚିହ୍ନରେ ଚାଲିବାକୁ ପଡ଼େ। ସେ ତ ମନରତନ ଦାସ କହିଲେ ନା, ପୂର୍ବାପର କରିବା ବିଚାର, ଭଜନଟା ଏମିତି ହବନି, ପୂର୍ବାପର କରିବାକୁ ପଡ଼ିବ ନା, ଏଇଟା ତୁମ ନଦେଲେ ଅପରାଧ ହେଇଯିବ। ଆମେ ସବୁ ନୂଆ ଭକ୍ତ ଥିଲୁ, ଆମର ବହୁତ ଅପରାଧ ହଉଥିଲା, ଯେଉଁଟା ଗୁରୁବର୍ଗ କରୁନାହାନ୍ତି ବେଳେବେଳେ ସେଇଟା କରିବାକୁ ଇଚ୍ଛା ହବ। କେଉଁଠି ଶୁଣିଦେଲେ କ'ଣ କଲା, ଏଇଟା ଭଲ ଜିନିଷଟା, ଏଇଟା ଖାଇବାନି, ଏଇଟା କରିବାନି। ବହୁତ ଦିନ ଷ୍ଟ୍ରଗଲିଂ ମୁଁ କରିଛି, ମୋ ଲାଇଫରେ ମୁଁ ବହୁତ ଷ୍ଟ୍ରଗଲିଂ କରେ, ମୁଁ ଏଇଟା ଅପରାଧ ସବୁ ନାହିଁ, ଏଇଟା ଗୁରୁ କରିଛନ୍ତି ମାନେ ମୋତେ କରିବାକୁ ପଡ଼ିବ। ଶାସ୍ତ୍ରରେ ଆମେ ଶାସ୍ତ୍ର ପଢ଼ୁଥିଲୁ, ଗୁରୁଦେବ ନଥିଲେ, ଶାସ୍ତ୍ର ପଢ଼ୁଥିଲେ ଏଇଟା ଖାଇବାନି, ଏଇଟା କରିବାନି, ସେଇଟା ଠିକ୍ ନୁହେଁ। ପରେ ଗୁରୁ ବୈଷ୍ଣୁ ବୈଷ୍ଣବ ଦ୍ୱାରା ଆମର ବୁଦ୍ଧି ସବୁ ଆସିଲା, ନାଇଁ ନାଇଁ ଠିକ୍ ନୁହେଁ, ଆମକୁ ତ ଜଣେ ଆଦର୍ଶରେ ବଞ୍ଚିବାକୁ ପଡ଼ିବ ନା। କେତେ ଜିନିଷ ଭଲ ଲାଗେନି, ଯଦି ମୁଁ ଗାଜର ଖାଏନି, ମୋତେ ମୋର ଲାଲି ଜିନିଷ ଭଲ ଲାଗେନି, କୌଣସି ଲାଲି ଜିନିଷ ମୁଁ ଦେଖିଲେ ମୋତେ ବିରବେକ, ନା ମୁଁ ବ୍ଲଡ଼କୁ ଭଲ ପାଏନି, ମୁଁ ଗାଜର ଖାଏନି, ବିଟ୍ସ ନା କୁହନ୍ତି ନା, ବିଟ୍ ବିଟ୍ ଗାଜର ଏଇଟା ମୋତେ ବିଟ୍ସ ଗୋଟା ଗାଜର ଏଇଟା ମୋତେ ଭଲ ଲାଗେନି। କିନ୍ତୁ ଯଦି ମହାମାରୀ ପଡ଼ିଥାନ୍ତା କ'ଣ କରିବାକୁ ପଡ଼ିବ, ବାହାର କରିବି ପାରିବିନି, ମୋତେ ଖାଇବାକୁ ପଡ଼ିବ, କିନ୍ତୁ ଅଲଗା ସବ୍ଜି କଲେ ମୁଁ ଖାଇବିନି, ମୁଁ କେବେ ଛୁଇଁବିନି ତାକୁ, ମୋତେ ସବୁଠୁ ଘୃଣା ଲାଗେ ତାକୁ। କିନ୍ତୁ ଯେତେବେଳେ ସେ ଦେଖିଦେବି ମହାମାରୀ ପଡ଼ିଛି, ମୁଁ କହିବି ନା ଏଇଟା ମୋ ଗୁରୁଦେବ ଖାଇଛନ୍ତି, ମୋତେ ଖାଇବାକୁ ପଡ଼ିବ, ନିଜେ ରୁଚିବନି, ଶାସ୍ତ୍ରକୁ ଦେଖିଲେ ଅଡୁଆରେ ପଡ଼ିବ। ଗୁରୁଦେବ ସେ କଥା କହୁଥିଲେ, ନାଇଁ ମୋ ଗୁରୁଦେବଟା କରିଛନ୍ତି, ମୁଁ ଏଇଟା କରିବାକୁ ପଡ଼ିବ, ଆମ ଜୀବନଟା ସେୟା, ଆମକୁ ଆଦର୍ଶରେ ବଞ୍ଚିବାକୁ ପଡ଼େ। କିଏ କ'ଣ କହିବ, କେତେ ପ୍ରକାର ଲୋକ ଆସିବେ, କେତେ ପ୍ରକାର କଥା କହିବେ, ଆମ ସହିତ କିଛି ଅସୁବିଧା ନାହିଁ। ମହାନ ମହାନ ସନ୍ଥ ଅଛନ୍ତି, ବହୁତ ନିର୍ଦ୍ଦେଶ ଦେବେ, ମୁଁ ବହୁତ ଜିନିଷ ଭଲ ପାଏ ନା, ମୁଁ ଖରାପ ମୁଁ କହିଦେଉଛି ବୋଲି ମୋତେ ବହୁତ ଭକ୍ତ ବି ଖରାପ ହୋଇପାରନ୍ତି, ମୁଁ ଭଲ ପାଏ ନା। ଯେମିତି ଆଜିକାଲି ସବୁ ଆମର ମନ୍ଦିର ଅଭିଷେକ ବେଳେ ଦେଖୁଛୁ, ସବୁ ଡ୍ରେସ୍ ପିନ୍ଧୁଛନ୍ତି, ସେ ପୁରୀ ଗୁଣ୍ଡା ଭଳିଆ ନାମଚ ପକେଇବା, କଣ୍ଟାରେ ଭିଡ଼ିବା, ନୁହଁ ଦେଶ ଘଣ୍ଟାର ପରମ୍ପରା, ମୁଁ ଏଇଟା ମାନିବିନି, ମୋତେ ଲାଗେ ମୁଁ ସେଥିପାଇଁ ଅଭିଷେକ ଯାଏନି। ନାଇଁ ଏଇଟା ଗୁରୁବର ଆମ ଗୁରୁବର୍ଗଙ୍କ ପରମ୍ପରା ନୁହେଁ, ଆମର ଉତୁରି ପଡ଼ିବ, ଆମର କ'ଣ ଦେଖୁ ନା ପୂଜାରୀ ଉତୁରି ପକେଇବ, ଏମିତି ନାହିଁ ପଣ୍ଡା ବେଳେ ଆମେ ଖୋଲା ଦେହ ବି ନାହିଁ, ଆମର କେବେ ନୁହେଁ ଖୋଲା ଦେହରେ, ଆମେ କେବେ ଯେମିତି ଦିଶାଡ଼ି ଗାମଛା ପକେଇ ତ ପୁରୀ ଆମେ ପୁରୀ ପଣ୍ଡା ନୁହନ୍ତି, ତାଙ୍କୁ ଭଗବାନଙ୍କର ଆଦର୍ଶ, ସେ ପ୍ରଭୁଙ୍କ ସେବା କରି ତାଙ୍କ ଆଦର୍ଶ ସେ ବଞ୍ଚନ୍ତି, ଆମେ ତାଙ୍କ ଆଦର୍ଶ କାଇଁ ଫଲୋ କରିବା, କାଇଁ ଫଲୋ କରିବା, ମୋତେ କୁହେନି। କିନ୍ତୁ ଏ ପ୍ରସଙ୍ଗ ବୋଲେ ମୋତେ କହିଦେଲି, ମୋତେ ବିଲକୁଲ ଭଲ ଲାଗେନି ଏ ଜିନିଷ ଦେଖିବା ପାଇଁ, ଆମର ପରମ୍ପରା ଅଛି, ଆମେ ଆଦର୍ଶ ନେଇ ବଞ୍ଚିବୁ, ଆମର କିଛି ତ୍ରୁଟି ରହୁଛି ଯଦି ଆମେ ଅଜ୍ଞାତରେ ଆମେ ସୁଧାର ନେବୁ, କିନ୍ତୁ ତାର ଅର୍ଥ ନୁହେଁ ଯେ ଗୁରୁ ବୈଷ୍ଣବ ପରମ୍ପରା ଉପରେ ଏ ଜିନିଷ ଗୁଡ଼ାକ ଦେଖ, ତ ଦେଖ ତୁମେ ପ୍ରଭୁପାଦ ଥିଲାବେଳେ ଅଭିଷେକ ଦେଖ, ଆମର ପୂଜାରୀ ମାନଙ୍କର କାମ ହେଲା କେବେ ବି ନାହିଁ ଏମିତି ଗୋଟେ ଉତ୍ତରୀ ଖଣ୍ଡେ ପକେଇଦେବା ଗାମଛ ନୁହଁ, କାନ୍ଦରେ ଯେମିତି ଆମର ପଡ଼େ, ଯେମିତି ପଡ଼ିବ ଗୋଟେ ସାଇଡ଼ ଫାଙ୍କା ରହିବ, ଯେମିତି ଆମର ପଡ଼େ ଶାସ୍ତ୍ର ଆମେ ସେମିତି ରହିବୁ, ଆମ ଡ୍ରେସ୍ ଚେଞ୍ଜ କରିପାରିବୁ, ଆମେ କର୍ମକାଣ୍ଡ ନୁହେଁ, ଏଗୁଡ଼ାକ କ'ଣ କଲର୍ ଡ୍ରେସ୍ ଗୋଟେ ପକେଇବା, ଏସବୁ କିଛି କରିପାରିବ, କିଛି ତୁମେ କରିପାରିବନି। ଯେମିତି ବାହାର ସବୁ ଅଛି ନା, ସ୍ମରଣ କଲାବେଳେ ସେମାନେ ବିଭିନ୍ନ ଜିନିଷ ପକାନ୍ତି, ନାମ କରିବେ ସେ ମୁଣ୍ଡରେ ଗୋଟେ କିଏ ପକେଇଦେବ, କ'ଣ କିଏ ଗୀତ ଗୋବିନ୍ଦ ପକେଇବ, କିଏ ନୁହଁ, ଆମ ଗୁରୁ ଏଇଟା କରିନାହାନ୍ତି, ପ୍ରଭୁପାଦ ଏଇଟା କରିନାହାନ୍ତି। ଆଜି ମୁଁ ପ୍ରଭୁପାଦଙ୍କ କନ୍ଭର୍ସେସନ୍ ଶୁଣୁଥିଲି, ପ୍ରଭୁପାଦଙ୍କୁ ସେ ପଚାରୁଛନ୍ତି, ସବୁ ବିଦେଶମାନେ ପଚାରୁଛନ୍ତି ନା, ସେମାନେ ଭାରି ପ୍ରଭୁପାଦ କହୁଛନ୍ତି ନାହିଁ, ଏଇ ଯେଉଁ ଭଜନ ବିଷୟରେ ଯେ ପ୍ରଭୁପାଦ ବହୁତ ଭଜନ, ଆମେ ଆମେ ମନ୍ଦିରରେ ଅଲଗା ଭଜନ ସବୁ ରହିଛି, ବହୁତ କିଛି ରହିଛି, ଆମେ ଗାଇ ପ୍ରଭୁପାଦ ନୁହଁ, ଚାନ୍ଦ ହରେ କୃଷ୍ଣ ନରଦଷ୍ଟାର ଭକ୍ତିମ ଠାକୁରଙ୍କ କଥା କହୁଛନ୍ତି, ହଁ ତୁମେ ଗାଇପାର, ଏଗୁଡ଼ାକ ଜୀବ ଜାଗୋ ଏଇ ଜିନିଷ ଗାଇପାର, କିନ୍ତୁ ମୋଷ୍ଟଲି ତୁମେ ହରେ କୃଷ୍ଣ ଭଜନ ଗାଅ, ହରେ କୃଷ୍ଣ ମହାମନ୍ତ୍ର କର, ପ୍ରଭୁପାଦ ଷ୍ଟ୍ରିକ୍ଟଲି ଏ ଜିନିଷ ଗୁଡ଼ା କହୁଛନ୍ତି, ଆମେ ଚେଞ୍ଜେସ୍ କିଛି କରିପାରିବାନି। ଆମର କାହିଁକି ଏ କଥା କାହିଁ ପଡ଼ିଛି, ଗୋଟେ ଆଦର୍ଶ ତାର ଆମକୁ ବଞ୍ଚିବାକୁ ପଡ଼ିବ, ସେ ଯେତେବେଳେ ସେଥିରୁ ଟିକେ ଆମେ ଖସେଇଦେବା ଆମ ଷ୍ଟାଣ୍ଡାର୍ଡ କମିଗଲା, ଆଉ ପ୍ରଭୁପାଦଙ୍କ ଶିଶୁ ମାସ ସେ ଭାରି ଷ୍ଟ୍ରିକ୍ଟ ଜିବିସିର ପ୍ରିନ୍ସିପଲଟା କେମିତି ରହୁ, ପ୍ରଭୁବାଦଙ୍କ ଆଦର୍ଶଟା କେମିତି ରହୁ, ବୁକ୍ସ କେମିତି ରହିବ, କେମିତି ବୁକ୍ସ ଡିଷ୍ଟ୍ରିବ୍ୟୁସନ୍ ହବ, ଯେତେ ଆଡ଼ଭାନ୍ସ ହଉ ବିବିଟି କେମିତି ଚାଲିବ, ସେମାନେ ସବୁ ଓରିଡ଼ ହଉଛନ୍ତି ନା ଆଉ, ଯେତେ ଇ ବୁକ୍ସ ଘର ଯାହା କରୁଛି ପୁଷ୍ କରୁଛ ନାଇଁ ବହି ଗୁଡ଼ାକ ପ୍ରଚାର କର, ତୁମେ ଯୋଉଭଳି ହେଲେ ଟ୍ରିକ୍ ଦିଅ, ଗୋଟେ ଆଦର୍ଶରେ ବଞ୍ଚିବାକୁ ପଡ଼େ। ଚେଞ୍ଜେସ୍ ତୁମେ କରନି କିଛି ଚେଞ୍ଜେସ୍, ଆମେ ଯଦି କିଛି ଚେଞ୍ଜେସ୍ କରିଦେଲେ କାଲି ଆଉ ଜଣେ ଆସିବ ଆଉ କିଛି ଗୋଟେ ଭଲ ଲାଗିବ ସେ ଆଡ୍ କରିଦେବ, ତେଣୁ ଧୀରେ ଧୀରେ ଆମ ପରମ୍ପରାର ଆଦର୍ଶତା ଚାଲିଯିବ। ତେଣୁ ପରମ୍ପରାର ଆଦର୍ଶ ଚାଲିଯାଏ ସେତେବେଳେ ବ୍ୟକ୍ତି ବ୍ୟକ୍ତି ବିଶେଷ ଆଦର୍ଶତାରେ ବଞ୍ଚିବାକୁ ପଡ଼େ। ମନେ ରଖ, ବ୍ୟକ୍ତି ବିଶେଷର ଆଦର୍ଶତା କ'ଣ, ପରମ୍ପରାର ଆଦର୍ଶତା କ'ଣ, ବୁଝିପାରୁଛ ନା? ବ୍ୟକ୍ତି ବିଶେଷ ଆଦର୍ଶତା ଗୋଟେ ଅଲଗା, ସେ ବ୍ୟକ୍ତିଟା ଥିଲା ସେ କିଛି କରିଦେଇଯାଇଛି ତାର ଆଦର୍ଶରେ ତୁମେ ବଞ୍ଚୁଛ, ସେ ବ୍ୟକ୍ତି ପଳେଇଗଲା ପରେ ଯେମିତି ଯୋଉ ଇଣ୍ଡିଭିଜୁଆଲ ସବୁ ଇନଷ୍ଟିଟ୍ୟୁସନ ଗୁଡା ରହିଛି ତାଙ୍କର କ'ଣ ବ୍ୟକ୍ତି ବିଶେଷ, ତାଙ୍କର ଯେତେ ଧର୍ମସଂସ୍ଥା ସବୁ ବ୍ୟକ୍ତି ବିଶେଷର ଜିନିଷ, ସେ ବାବାଙ୍କର ଓପିନିଅନ ତାଙ୍କର କ୍ୱାଲିଫିକେସନ ତାଙ୍କର ପ୍ରିନ୍ସିପଲଟା ସେ ସୋସାଇଟିରେ ଚାଲୁଛି, ସେ କେତେଦିନ ଚାଲିବ ଚାଲିବ, ତାଙ୍କର ଯୋଉ ଯୋଗ୍ୟ ଶିଷ୍ୟ ନ ଆସିବେ ସେ ଭାଙ୍ଗିଯିବ। କିନ୍ତୁ ଆମର ପରମ୍ପରା ଆଦର୍ଶ ଏବଂ ପରମ୍ପରା ପ୍ରାପ୍ତ ମିମମ ଆଦର୍ଶ ବିଦୁ, ଏଟା ନଷ୍ଟ ହବନି। ଆଉ କେତେବେଳେ ପରମ୍ପରା ସିଷ୍ଟମଟା ଯାହାକୁ ଯାଏ ଡାଉନ ହେଇଯିବ, ପ୍ରଚାରଟା ଡାଉନ ହେଇଯିବ, ଯେତେବେଳେ ଆମେ ପରମ୍ପରା ଆଦର୍ଶକୁ ରଖିପାରିବା ନାହିଁ, ସଜାବତୀ ପଶିଗଲେ ନରୋତ୍ତମ ଦାସ ଠାକୁର ସେମାନଙ୍କ ଉପରେ ପଶି ପରମ୍ପରା ଆଦର୍ଶ ଆଉ ରହିଲାନି, କାହିଁକି ରହିଲାନି? ଯେଉଁମାନେ ଫଲୋର ସେମାନେ ଆସିଲେ ସେମାନେ ପରମ୍ପରା ସିଷ୍ଟମକୁ ଡାଇଭର୍ଟ କରିଦେଲେ, ଆଲୁ ବାଲୁ କାଉଲୁ ଯେଉଁ ଅପସମ୍ପ୍ରଦାୟ ସବୁ ପଶିଗଲେ। ଆଉ ଭକ୍ତିମୟ ଠାକୁର ଯେତେବେଳେ ଆସିଲେ ଜଗନ୍ନାଥ ବାବାଜୀଙ୍କ ସଙ୍ଗ ଗଲେ, ସେତେବେଳେ ଜଗନ୍ନାଥ ବାବାଜୀ ମହାରାଜ ଇଞ୍ଜେକ୍ଟ କଲେ ତାଙ୍କୁ, ସେଥିପାଇଁ ଇଏ ରାଗିକି ପଳେଇଲେ ନା, ଯେଉଁ ରାଧାମଣ ଥିଲେ ରାଗିକି ପଳେଇଲେ ନା, ତାଙ୍କ ତୋର ତାଙ୍କୁ ପର୍ମିନେଣ୍ଟ କଲେ, ଆରେ ଇଏ ଶିକ୍ଷିତ ଲୋକ ଅଛନ୍ତି ଆଉ ଇଏ ମହାପ୍ରଭୁଙ୍କର ଲୋକ, ସେ ତ ମହାଜନ ଜାଣିଦେଲେ ତାଙ୍କୁ, ଆଉ ଏ ମହାପ୍ରଭୁଙ୍କ ଲୋକ, ଆଉ ତାଙ୍କୁ ଏମ୍ପାୱାର୍ଡ କଲେ, ତାଙ୍କୁ ଇଞ୍ଜେକ୍ଟ କଲେ, ତୁମେ ଚାଲ। ସେଥିପାଇଁ ସିଏ ଦେଖିଲେ ଇଏ ବେସ୍ଲେସ୍ ହେଇଯାଇଛି ବୈଷ୍ଣବ ଜିନିଷଟା, ଯେଉଁ ଯେତେ ବଡ଼ ଗୋସାଇମାନଙ୍କର ଶିକ୍ଷାଟାକୁ ବର୍ତ୍ତମାନ ତାକୁ ପ୍ରେଜେଣ୍ଟ କରିବାକୁ ହେଲେ ଆମକୁ ଭକ୍ତ ଠାକୁରଙ୍କର ସପ୍ତମ ଗୋସ୍ୱାମୀ ତାଙ୍କୁ ଏଥିପାଇଁ କୁହାଗଲା ନା, ଆଉ ଏ ତ ଆସୁଛି ତାଙ୍କ ଗ୍ଲୋରିଫିକେସନ ମୁଁ ତ କହିପାରିବି ନପାରିବି କହିପାରୁନି, ଗ୍ଲୋରିଫିକେସନ ଡେରେ ମୁଁ କିଛି କହିପାରେନି, ମୋତେ ଗୋଟେ ଜଣଙ୍କର ସାଧୁଙ୍କର ଗ୍ଲୋରିଫିକେସନ କରିବା ମୋତେ ଅଲଗା ସମୟ କରିବେ, ତାଙ୍କ ଦିନରେ ମୁଁ କରିପାରେନି, କାହିଁକି ସେ ଜିନିଷଟା କ'ଣ ଗୋଟେ ସଜେଇ କହିହବ ସାଧୁର ଆଦର୍ଶତାକୁ, ସେଟା କହିହବନି। ଆମେ କ'ଣ ଆମେ ତ ଜାଣିନଥିବ ତାଙ୍କୁ କ'ଣ କହିବା, ତାଙ୍କ କତରେ ଯେଉଁ ଗୁଣଟା ଥିଲା ଜଗନ୍ନାଥ ସେଟା ଜାଣିଦେଲେ, ସେ ଇଞ୍ଜେକ୍ଟ କରେ ତାଙ୍କୁ, ତୁମେ ଗୋଟେ ରିଭାଇଭ୍ କର, କ'ଣ କରେ ଯେଉଁ ସିଷ୍ଟମଟା ଯେମିତି ଗୋଟେ ଖରାପ ହେଇଯାଇଛି ତୁମେ, ସେଥିପାଇଁ ସେ ପ୍ରଥମେ ଆରମ୍ଭ କଲେ ବୈଷ୍ଣବ ତତ୍ତ୍ୱ ଗୁଡ଼ାକ, ଗୋସ୍ୱାମୀ ଯେତେ ଗୋସ୍ୱାମୀମାନଙ୍କର ଜିନିଷଟିକୁ ତା ସାର ଜିନିଷଟିକୁ ଆରମ୍ଭ କଲେ, ଭଜନ ଗ୍ରୁପ ବୁକ୍ସ ଜୈବ ଧର୍ମ ସବୁ କାଟିକି ମହାପ୍ରଭୁ ଶିକ୍ଷା ପରେ ବାଟିଗଲେ, ସବୁ ଜିନିଷକୁ କାଟିଲେ, ସବୁ ଜିନିଷକୁ ଶାସ୍ତ୍ର ବେଦ ବେଦାନ୍ତ ରୋଗ ଜିନିଷକୁ ତା ପ୍ରତି ପ୍ରାଧାନ୍ୟ ଦେଇନାହାନ୍ତି, କାହା ପ୍ରାଣୀ ପ୍ରାଧାନ୍ୟ ଦେଲେ, ମହାପ୍ରଭୁଙ୍କୁ ଶିକ୍ଷା ପରେ ପ୍ରାଧାନ୍ୟ ଦେଲେ, ଏ ପ୍ରେମ ଉପରେ ସବୁ ପ୍ରାଧାନ୍ୟ ଦେଲେ ଭକ୍ତିନ ଠାକୁର, କଣ୍ଟ୍ରିବ୍ୟୁସନ ତାଙ୍କର ଯୋଉ ରହିଲା ମାନେ ଅତୁଳନୀୟ କଣ୍ଟ୍ରିବ୍ୟୁସନ। ସପ୍ତମ ଗୋସ୍ୱାମୀ ଆମର ଆଚାର୍ଯ୍ୟମାନେ ଥିଲା ଚାଲିଲେ, ସେଭେନ୍ଥ ଗୋସ୍ୱାମୀ କହିଲେ, ଆଉ ସେଭେନ୍ଥ ଗୋସ୍ୱାମୀ କହୁଛ ନା ସପ୍ତମ ଗୋସ୍ୱାମୀ, ସିଏ ଆଉ କ'ଣ ସପ୍ତମ ଗୋସ୍ୱାମୀ ନା, ପୁରା ଭକ୍ତିନ ଠାକୁର ସେତେବେଳେ ଦେଖିଲେ ବର୍ତ୍ତମାନ ମୋତେ ଗୋଟେ ଫିଲ୍ଡ କ୍ରିଏଟ୍ କରିବାକୁ ପଡ଼ିବ ଗୋଟେ, ଯେଉଁ କାହିଁକି କଥା ମୁଁ କହୁଛି, ପରମ୍ପରାର ଆଦର୍ଶ ଯେତେବେଳେ ଆମେ ନ ମାନିପାରିବା ଯୋଗ୍ୟ ନ ହୋଇପାରିବା, ଆମ ଭିତରେ କ'ଣ ପଶିଯିବ, ସହଜିଆବାଦ ପଶିଯିବ, ସହଜିଆବାଦ ପଶିଯିବ। ଆଉ ସହଜିଆବାଦରେ କ'ଣ କରେ, ଗୋଟେ ପରମ୍ପରା ତିଆରି କରିଦିଏ, ସହଜିଆ ପରମ୍ପରା ତିଆରି କରିଦିଏ, ଆମେ ଏମିତି କଲେ ତ ହବ, ଆଉ ଏମିତି ପିନ୍ଧିଲେ ତ ହବ, ଆଉ ଏମିତି ଖାଇଲେ ତ ହବ, ଏମିତି ନାଚିଲେ ତ ହବ, ନାହିଁ, କିଛି ତୁମେ କରିପାରିବନି, ଚେଞ୍ଜେସ୍ କରିପାରିବନି, କିଛି କରିପାରିବନି, ତୁମେ ଆଚାର୍ଯ୍ୟଙ୍କ ପ୍ରିନ୍ସିପଲ ତୁମେ ହାତ ମାରିପାରିବନି, ସେଟା ଆମ ପାଇଁ ଡେଞ୍ଜର, ଆମର ଆଗାମୀ ପିଢ଼ି ପାଇଁ ଡେଞ୍ଜର। ଏଇ ଯେଉଁ ଆମର ମୁଁ ଦେଖିଛି ସେ ମହାରାଜ ଅଛନ୍ତି, କ'ଣ ତାଙ୍କ ନାଁ ମନେ ପଡ଼ୁନି, ବିବିଟିର ସେ ହେଡ୍ ମ ଯେଉଁ ବ୍ୟାକ୍ ଟୁ ବଡ଼ ହେଡ୍, ହଁ ପୂଜ୍ୟପାଦ ଜୟଯୁତ ମହାରାଜ, ସେ ଯେଉଁ ମନ୍ଦିରକୁ ଯିବେ ସେ ସବୁ ମନ୍ଦିର ଦେଖିବେ ସଙ୍ଗେ ସାଙ୍ଗେ, ଷ୍ଟ୍ରିକ୍ଟ ରୁହନ୍ତି ସବୁ। ସେ ଆମ ମନ୍ଦିର ଥରେ ଆସିଥିଲେ, ସେ ଦେଖିଥିଲେ ସେ ଗଣେଶ ଦୁର୍ଗା ବିକ୍ରି ହେଉଛନ୍ତି, ଏସବୁ ଆମର ତ ପାରଫେଲି ମନ୍ଦିର ତ ଚାଲିପାରୁନି, ଗାଡ଼ି ଫାଡ଼ିରେ ସବୁ ବିକି ଦେଉଛ, ଦେଖିଦେବେ ସାଙ୍ଗେ ସାଙ୍ଗେ, ସେ କହିଲେ ଏଇଟା କାହିଁ ରଖୁଛ ତୁମେ, ଏଇଟା ପ୍ରଭୁପାଦ ପ୍ରିନ୍ସିପଲ, ପ୍ରଭୁପାଦ କହିଛନ୍ତି ଡେମିଗଡ୍ ନାହିଁ, ଆମେ ଗଡ଼କୁ ଆମେ ବିକିବା, ଆମେ ଯେଉଁ ପାରଫେନ୍ ହେଲେ ଡେମିଡ୍ କାହିଁ ରଖୁଛ, ତାପରେ ତମକୁ ଭଗବାନ ବୁଝିଲେ ନାଇଁ ନା ତୁମେ ରଖନି, ସବୁ ସୁପର ଷ୍ଟ୍ରିକ୍ଟ ସେସବୁ ଜିନିଷ ଉପରେ ସେମାନେ ପ୍ରଭୁପାଦ ଶିଖିଛନ୍ତି ନା, ତ ଚେଞ୍ଜ କରନି। କାରଣ ସେମାନେ ଚିନ୍ତା କରି ଦେଖୁଛନ୍ତି ଯେ ଆମେ ଚେଞ୍ଜେସ୍ କରି ଯିବା, ଏଇ ପଶିଗଲା ମହାପ୍ରଭୁଙ୍କ ପରେ ଗୋସାଇମାନଙ୍କର ଚାଲିଗଲା, ପଶିଗଲା, ଢୁକିଗଲା। ପ୍ରାୟ ନିୟରଲି ମହାପ୍ରଭୁ 300 ବର୍ଷର ଗ୍ୟାପ୍ ରହିଲା। 300 ବର୍ଷ ଗୋଟେ ଉଜ୍ଜଳ ପରମ୍ପରାର ଆଲୋକ ଆସିପାରିଲା ନିଜ କତକୁ, ସହଜାବାଦ ପୁରା ଘେରିଗଲା। ମଠରେ ବିଧବାମାନେ ରହିଲେ, ସାଧୁମାନେ ଗୋଟେ ବିଧବା ଆଡ଼କୁ ସବୁ ଧରି ରହିଲେ, ବ୍ରାହ୍ମଣମାନେ ସବୁ ଘୃଣା କଲେ। ଆଉ ଏଇ ବୈଷ୍ଣବ ଧର୍ମ କହିଲେ ଏମାନେ ଅତ୍ୟନ୍ତ ନୀଚ ଲୋକମାନେ ବୈଷ୍ଣବ ଧର୍ମ ଗ୍ରହଣ କଲେ। ଭକ୍ତିନ ଠାକୁର ଜଗନ୍ନାଥ ସାହାଯ୍ୟ ପ୍ରାଣ କାନ୍ଦୁଥିଲା ଆଉ, ସେ ଭକ୍ତିନ ଠାକୁର ପାଇଲା ପରେ ତାଙ୍କର ଗୋଟେ ଆଦର୍ଶ ଆସିଲା, ଆରି ଏତେ ବଡ଼ ଘରର ଏତେ ବଡ଼ ଗୋଟେ କଲେକ୍ଟର, କ'ଣ କଲେକ୍ଟର ନା ସେ ମାଜିଷ୍ଟ୍ରେଟ, ସିଏ ଆଜି ମହାପ୍ରଭୁଙ୍କ ଧାରାପତି ଆନୁଗତ୍ୟ ଆସିଛନ୍ତି। ଆଉ ଇଏ ମହାପ୍ରଭୁଙ୍କ ତୀର୍ଥ ଆଣି ଦେଖିସାରିଲେଣି, ମହାପ୍ରଭୁଙ୍କର ଆଲୋକ ରାଶି ଦେଖିସାରିଲେଣି, ଆଙ୍କୁ ହିଁ ମୁଁ ଏମ୍ପାୱାର୍ଡ କରିବି। ସାଧୁ ତାଙ୍କ ଭଜନ ଝଡ଼ାକୁ ଦିଅନ୍ତି ନା, ଅର୍ପଣ କରନ୍ତି ନା। ଆଉ ଗୌରକିଶୋର ସାହି ମହାରାଜ ଅର୍ପଣ କରିଦେଲେ କାହାକୁ, ଭକ୍ତିନ ଠାକୁରଙ୍କୁ ନା। ଆଉ ସାଧୁ ଅର୍ପଣ କରି ତାଙ୍କ ଭଜନ ସତ୍ୟ ପ୍ରଚାର କ୍ଷେତ୍ରରେ, ଆଉ ସେଇଠୁ ସିଏ ବେଷ୍ଟଟା ତିଆରି କଲେ। ଏ ଯେଉଁ ଗ୍ରନ୍ଥ କରିକି ପ୍ରାର୍ଥନା କରୁଥିଲେ ସବୁବେଳେ ଜଗନ୍ନାଥ, ମୋତେ ଗୋଟେ ସନ୍ତାନ ଦିଅ, ମୋତେ ଗୋଟେ ପୁତ୍ର ଦିଅ, ଯେ ବୈଷ୍ଣବ ଧର୍ମକୁ ପ୍ରଚାର କର। ସିଏ ପୁଣି ଆସିଲେ, ଠାକୁର ଆସିଲେ। ଏଇଟା ଏମ୍ପାୱାର୍ଡ ସିଷ୍ଟମ ନା ଆଉ, ସେ ପରମ୍ପରା ଦେଖୁନା, ପରମ୍ପରାକୁ ରଖାଉଛି କାହିଁକି, ସେ ତାଙ୍କୁ ଏମ୍ପାୱାର୍ଡ କରୁଛନ୍ତି, ଇଏ ତାଙ୍କୁ ଏମ୍ପାୱାର୍ଡ କରୁଛନ୍ତି। ଆଉ ଆଦର୍ଶର ମାନ୍ୟତାକୁ ପୁରା ଧରିକି ଯିବାକୁ ପଡ଼ିବ, କିଛି ତୁମେ ଆଦର୍ଶକୁ ବଦଳେଇ ପାରିବନି। ଯେତେବେଳେ ଆମେ ବଦଳେଇବା, ଏ ପରମ୍ପରାର ଏକ ସିଷ୍ଟମ ବଦଳି ବଦଳିକା ଯିବ, କେବେ ଭୁଲରେ ଜିନିଷ କରିବା ଉଚିତ। ଆରେ ଶାସ୍ତ୍ର ଅଛି, ଶାସ୍ତ୍ର ଅଛି, ତୁମେ ଜପ କଲାବେଳେ ଏମିତି ପିନ୍ଧିବ, ମୁଣ୍ଡରେ ଏଇଟା କରିବା ଦରକାର। ଆମ ପରମ୍ପରା ଏଇଟା ନୁହେଁ ନା, ଆମେ କରିବୁନୁ, ସିମ୍ପଲି ଆମ ଗୁରୁଦେବ ଯାହା କହିଛନ୍ତି ଆମେ ସେଇଟା କରିବୁ। ଶାସ୍ତ୍ର ସହିତ ଆମର କିଛି ମତଲବ ନାହିଁ। ବହୁତ ଲୋକ କୁହନ୍ତି ଏଇ ମାଳା କ'ଣ ଜିନିଷ, ସେ ମୋତେ ମୋତେ ଗୋଟେ ନୂଆ ଭକ୍ତ ଥାଏ, ହରିଭକ୍ତ ସେ ଲେଖା ହେଇଛି ଜପମାଳା ଧଳା ହବ, ଜପମାଳାଟା ଧଳା ହବ ଦରକାର, ସେ ଶାସ୍ତ୍ର କେଉଁଠି ଲେଖା ହେଇଛି? ଆମେ ତ ନାଲି ଭକ୍ତ ବିଜୁ ବ୍ରହ୍ମଚାରୀ ଥିଲି, ଆମେ ଯୁଆଡ଼େ ଯେଉଁ ସବୁ ମାଳା ଧରିକି ଗଲୁ, ଆମର ନାଲି ବ୍ୟାଗ୍ଟା ଜପମାଳାଟା କ'ଣ, ସରି ଜପ ବ୍ୟାଗ୍ଟା ନାଲି ହବ, ଆମେ ସାପ୍ର ନାମ ଧଳା ପିନ୍ଧିଲେ ଧଳା ପିନ୍ଧିବୁ, ସାପ୍ର ପିନ୍ଧିଲେ ସାପ୍ର ପିନ୍ଧିବୁ, ଆମ ଗୁରୁବର୍ଗକୁ ସେଟା ଦେଖିଛୁ। ସେ ମୋତେ କହିଲେ ମୋତେ ଠକିଦେଲା, ତୁମର ସବୁ ଧଳା ବ୍ୟାଗ୍ଟା ଶାସ୍ତ୍ର ଅଛି, ମୁଁ ଶାସ୍ତ୍ର ଥିଲେ ଆମ ଗୁରୁ ଜାଗ ମୁଁ ଏଇଟା କରିବି, ତୁମ ଶାସ୍ତ୍ର କଥା ମୁଁ କେଉଁ କହିପାରିବିନି, ମୋତେ ଶାସ୍ତ୍ର ଦେଖାଅନି, ମୁଁ ତାକୁ ସିଧା କହିଦେଲି, ମୋ ଗୁରୁଦେବ ଶୁଦ୍ଧ, ମୋ ଗୁରୁଦେବ ଜାଗ ମୁଁ ମାନିନି, ମୁଁ ତୁମେ ମୋ ଗୁରୁ କି, ମୁଁ ଯେତେବେଳେ ପୁରା ଫାଇଦା ଲୋକ, ମୋ ପାଖକୁ ହିଁ ବସିବି, ତୁମ ଗୁରୁ କି, ମୋତେ କହିବାର ତୋର ଅଧିକାର ଅଛି, ତୁ ତ ଧଳା ପିନ୍ଧିକି ନାଲି ପିନ୍ଧି ମୋତେ କିଛି କହନି, ମୁଁ ଦେଖିଛି ଗୁରୁଦେବ ନାଲି ପିନ୍ଧିଛନ୍ତି, ଆପଣ ଉପରେ ନାଲି ପିନ୍ଧିଛନ୍ତି, ସଂସାରରେ କ'ଣ ହେଲା ମୋତେ କିଛି ବୁଦ୍ଧି ଶିଖାନି, ଶାସ୍ତ୍ର କଥା ମୋତେ ମୁଣ୍ଡ ପୁରାନି। ସେ ଚୁପ୍ ପୁଣି ଗଲା, ତୁମର କାହା ଆଦର୍ଶକୁ ମାନୁଛ, ମାନ ଆମେ ଆମେ ଗୁରୁଙ୍କ ଆଦର୍ଶକୁ ମାନିବୁ, ବାସ୍ ଫିନିଶ। କିଏ କ'ଣ କଲା, କେଉଁଠି କ'ଣ ହେଇଗଲା, ଏଇଟା ଆଇ ଡୋଣ୍ଟ ଲାଇକ୍, ମୁଁ ଏଇଟା ବିଲକୁଲ ଭଲ ପାଏନି, ତୁମେ ଏଇଟା ଚେଞ୍ଜେସ୍ କରନି କିଛି, ଏଇଟା ସେ ସହଜାବାଦ ପଶିଯାଉଛି ମୋ କଥା, ତୁମେ ଯଦି 10 ମଗତର ଚାଳ ମୁଁ ଦେଖେଇଦେବି, ମଗତର ଅଛି, ସେ ମୋତେ ଲୋକ ଗିଫ୍ଟ ଦେଇଛନ୍ତି, 10 ଜିନିଷ ରହିଛି ମୁଁ ସେ ଜଗନ୍ନାଥଙ୍କର, ଏଇଟା ଆମେ କେବେ ପ୍ରବଚନ ତାଳ ମୁଁ ପକେଇ ପାରିବିନି, ନାହିଁ ଏଇଟା ପରମ୍ପରା ନୁହେଁ, କେବେ ମୁଁ ସେ ଜିନିଷ କହିବିନି। ହଁ ହେଲା କି ଜଗନ୍ନାଥଙ୍କ ଗୀତ ଗୋବିନ୍ଦ ପ୍ରବଚନ ତାଳ ପକେଇ, କ'ଣ ମୋ ଗୁରୁ ଏଇଟା କରିଛନ୍ତି କି, ପ୍ରଭୁପାଦ ଏଇଟା କରିଛନ୍ତି କି, ମୁଁ ଆଜି ଏଇଟା କରିବି, ତାହେଲେ ପରମ୍ପରା ଲୋକମାନେ କ'ଣ ଶିଖିବେ, ଆମର ଗୋଟେ ଆଦର୍ଶ ତ ମନେ ମାନିକି ଆମେ ଚଳୁଛି, ଆମେ ଏଇଟା କିଛି ଚେଞ୍ଜେସ୍ କରିପାରିବୁନି। ଏଇଟା ହେଉଛି ପରମ୍ପରାର ଗୋଟେ ଜୀବନ, ପରମ୍ପରା ଉଜ୍ଜୀବିତ ହେଇକି ରହିବ, ପରମ୍ପରାର କୃପାଶକ୍ତିଟା ଜୀବମାନଙ୍କ ପ୍ରତି ଯେଉଁ ଜୀବ, ତାର କାରଣ ହେଲା ଯେଉଁମାନେ ପରମ୍ପରା ଆସିଛନ୍ତି ସେମାନେ ପରମ୍ପରା ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ଫଲୋ କରିବା ଦରକାର। ଆମର ବସ୍ତ୍ର, ଆମର ଚାଲିଚଳନ, ଆମର କୀର୍ତ୍ତନ, ଆମର ସ୍ୱଭାବ, ସବୁ ଜିନିଷ ଆମେ ତ ନୂଆ ଥିଲୁ, ଆମେ ଜାଣିପାରୁନଥିଲୁ କଥା ଯେଉଁ କହୁଥିଲୁ, କାରଣ ପବ୍ଲିକ ସ୍ପିକର ଆମେ ହେଇଯାଇଥିଲୁ, ପ୍ରଥମତଃ ଭଲ ପବ୍ଲିକ ଫିଲ୍ଡ ଚାଲିଲୁ, ସେଥିରେ ତ ଗୁରୁଦେବ ନଥିଲେ, ବହୁତ କଥା ବି ଆମେ ସବୁ ପୁରାଣ ପୁରାଣ ଏଣୁ ତେଣୁ, ତାପରେ ସବୁ ରିସର୍ଚ୍ଚ ଆମେ କଲୁ, ଆରେ 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 ରିଜେକ୍ଟ କରିଛନ୍ତି ଯିବ ଗୋସ୍ୱାମୀ, କେବେ ବି ବର୍ତ୍ତମାନ ସେ କଥାଟା କହିବାକୁ ଇଚ୍ଛା ନାହିଁ, ପବ୍ଲିକ ଯିବା ବି ଡର ଲାଗୁଛି, ପବ୍ଲିକ ଗଲେ ତୁମେ କମ୍ପ୍ରମାଇଜ୍ କରିବ, ପବ୍ଲିକ ମୋତେ ଡର ଲାଗୁଛି, ମାନେ କିଏ ପ୍ରବଚନ ଡାକିଲେ ମୋତେ ଡର ଲାଗୁଛି, ଆଉ ଏଇଟା ଆନନ୍ଦ ଲାଗୁଥିଲା, ବର୍ତ୍ତମାନ ଭୟ ଲାଗୁଛି, କାରଣ ଆପଣ ଗଲା ମାନେ ତାଙ୍କୁ ଷ୍ଟୋରୀ କହିବାକୁ ପଡ଼ିବ, ଏଇ ପୁରାଣରେ ଏହା ଅଛି, ଏଠି ଏହା ହେଇଥିଲା, ଏହା ପୂର୍ବ ଜନ୍ମ ଏହା, ଯିବ ଗୋସ୍ୱାମୀ ଫୁଲ୍ଲି ଅପୋଜ୍ କରୁଛନ୍ତି। ତେଣୁ ଦେଖ ମୁଁ ସବୁ କମ୍ପେୟାର କଲି, ସତ କଥା ଏଇଟା ପ୍ରଭୁପାଦ କେବେ ଜିନିଷ କହିନାହାନ୍ତି, ଭକ୍ତି ଠାକୁର ତ କେବେ ଜିନିଷ ଗୁଡ଼ା କହିନାହାନ୍ତି, ଆମେ ଗୋଟେ ଏଇ ପୁରାଣରେ ଏଠା ଅଛି, ସେ ପୁରାଣ ସେଟା ଆମେ ଷ୍ଟୋରୀ କେବେ ପୁରାଣ ଷ୍ଟୋରୀ ସେମାନେ କୁହନ୍ତିନି, ଦେଖ ତୁମେ ପୂର୍ବ ଦିନ ଲେକ୍ଚର ବାହାର କଲ କେତେଟା ପ୍ରଣ ସ୍କୁଲ ଦେଖିବା ଠାକୁରଙ୍କ ସ୍କୁଲ ବାହାର କଲ କିନ୍ତୁ ପବ୍ଲିକ ସ୍ପିକର ହେଲା ମାନେ କ'ଣ କରିବ ସବୁବେଳେ ଇଚ୍ଛା କରିବ ମୋତେ ଗୋଟେ ପେଣ୍ଡାଲ ଗୁଡ଼ା ଆସିଛନ୍ତି ହଜାର ଲୋକ ଅଛନ୍ତି ତାଙ୍କୁ ମୁଁ ଖୁସି କରିବି ତ ଲକ୍ଷଟା ଏ ରହିବ ଆଉ ହରି କଥା ତୁମେ କହୁଛ ତାଙ୍କୁ ତାଙ୍କୁ ପ୍ରସନ୍ନ କରିବା ଏଇଟା ତୁମର ସବୁବେଳେ ଗୋଟେ ବୁଦ୍ଧି ରହିବ ମୁଁ ତ 20 ବର୍ଷ ପରେ ମୁଁ ପ୍ରିଚିଂ କରିଲା ପରେ ମୁଁ ଦେଖିଲି ଆଉ ସବୁବେଳେ ତୁମେ ଯୋଡ଼ି ଯୋଡ଼ି ବ୍ୟସ୍ତ ରହିବ କାରଣ ତୁମ ଲକ୍ଷ ଲକ୍ଷ ଟଙ୍କା ଗୋଟେ ଗୋଟେ ପେଣ୍ଡାଲ 7 ଦିନ ପାଇଁ ବାନ୍ଧିଲା ବେଳକୁ ଗୋଟେ ଟେଣ୍ଡର ଲକ୍ଷ ଟଙ୍କା ସେମାନେ ଖର୍ଚ୍ଚ କରୁଛନ୍ତି ଭାଗବତ କଥା ଲକ୍ଷେ ଟଙ୍କା କମ୍ ରହିବନି ଆସି ଆସିକି କହିବେ ମହାରାଜ ଏଇ ଷ୍ଟୋରିଟା କହିବେ ତ ମହାରାଜ ଏଇଟା ତ କହିବେ ତ କାହିଁକି ସିଏ ପବ୍ଲିକ ଉପରେ ପଇସା କଲେକ୍ସନ କରିଛନ୍ତି ତୁମେ କ'ଣ କରିବ ନା ପବ୍ଲିକ ଉପରେ ସବୁବେଳେ ନଜର ରଖିବ ପରମ୍ପରା ଟିଚିଂସ ତୁମର ରହିବନି କିନ୍ତୁ ଆମ ଲକ୍ଷ୍ୟ ରହୁଛି ଆମେ ତାଙ୍କ ଭକ୍ତିକୁ ଭକ୍ତିକୁ ଆଣିବା ଭକ୍ତ ବି ହେଉଛନ୍ତି ଏମିତି ନାହିଁ ଯେ ଖାଲି ଆମେ ବାହାର କଥା କହୁଛେ କିନ୍ତୁ ଗୋଟେ କମ୍ପ୍ରମାଇଜ୍ ହେଇଯାଉଛି ସେଟା କମ୍ପ୍ରମାଇଜ୍ ଗୋଟେ ହେଇଯାଉଛି ଯେଉଁଟାକି ପରମ୍ପରା ଆଚାର୍ଯ୍ୟମାନେ ଆମ ଉପରେ ଖୁସି ହେବେନି ପରମ୍ପରା ଆଚାର୍ଯ୍ୟମାନେ ଖୁସି ହେବେନି ଆମ ଉପରେ ବର୍ତ୍ତମାନ ଆମେ ସେ ରିଲେସନ୍ ଗୁଡ଼ାକ ଆସୁଛି ନା ନାହିଁ ଆମେ କରିଦେଇଛୁ ହଁ ଭକ୍ତ ବି କିଛି ଲୋକ ହେଇଛନ୍ତି କିନ୍ତୁ ସେମାନଙ୍କର ପ୍ରସନ୍ନତା ନହେଲେ ବି ଆମର ଲାଭ ହେବନି କି ସମାଜରେ ଗ୍ରହଣ କରିପାରିବନି କାରଣ ପରମ୍ପରା ଆଦର୍ଶଟାକୁ ସବୁ ରଖିବାକୁ ପଡ଼ିବ ଆଉ ପବ୍ଲିକରେ ଗଲା ମାନେ କିଛି କମ୍ପ୍ରମାଇଜ୍ ତୁମକୁ କରିବାକୁ ପଡ଼ିବ ଆଉ ନିରାଟ ସତ୍ୟ କଥା କେବେ ପବ୍ଲିକ ଶୁଣିବା ପାଇଁ ଚାହୁଁନି ଆଉ ଡିବୁଡ଼ି ବି ବନିବେନି ଏପଟେ ଗୋଟେ କ୍ରିଟିକାଲ ଜିନିଷ ବହୁତ କ୍ରିଟିକାଲ ଜିନିଷ କିନ୍ତୁ ଆମକୁ ଏଭଳି ଜୀବନ ଗଢ଼ିବାକୁ ପଡ଼ିବ ଠିକ୍ ଅଛି ପବ୍ଲିକ ଲୋକ ସାଙ୍ଗେ ଆମେ କିଛି କରିଦେଉଛୁ କରିଦେଉଛୁ ତାଙ୍କୁ କିଛି କମ୍ପ୍ରମାଇଜ୍ କରିଦେଉ ରାସ୍ତାକୁ ଆଣିବା ପାଇଁ ପୁରାଣ ବେଦଶାସ୍ତ୍ର ଆମେ ତ ମନଗଢ଼ା କଥା କହୁନେ କିନ୍ତୁ ଆମେମାନେ ତ ଭକ୍ତ ବନିଯାଉଛେ ଆମର ସମ୍ପୂର୍ଣ୍ଣ ପରମ୍ପରା ଆଦର୍ଶ ଆମ ଜୀବନ ହେବା ଦରକାର ଆମର ଆଚରଣ କୌଣସି ଯେଭଳି ଆମର ଗୁରୁବର୍ଗ ଆମର ଶିକ୍ଷା ଉପରେ କୌଣସି ଯେମିତି ଅଙ୍କୁଶ ନ ଇଙ୍ଗିତ ନ ଉଠା ନହେଲେ ବଡ଼ ଅସୁବିଧା ହେଇଯିବ ବଡ଼ ଅସୁବିଧା ହେଇଯିବ ଏଇଟା ବଳି ମହାରାଜାଙ୍କର ଯେଉଁ ସମର୍ପଣ ଶୁକ୍ରାଚାର୍ଯ୍ୟ ସରି ବାମନଦେବ ବହୁତ ଖୁସି ହେଉଥିଲେ କାରଣ ସେ ବାରମ୍ବାର ବାରମ୍ବାର ପ୍ରହ୍ଲାଦ ମହାରାଜଙ୍କ କଥା ଇଣ୍ଡିକେଟ୍ କରୁଥିଲେ ତାଙ୍କ ମାନସ ପଟରେ କେବଳ ପ୍ରହ୍ଲାଦ ଥିଲେ ସେତେବେଳେ ବଳି ପଳେଇଥିଲେ ଏ ସରି ଶୁକ୍ରାଚାର୍ଯ୍ୟ ପଳେଇଥିଲେ ବାମନଦେବଙ୍କର ଟିଚିଂ ତାଙ୍କ ମୁଣ୍ଡରୁ ବି ପଳେଇଥିଲା ବାମନଦେବ ଯାହା ସବୁ କହୁଥିଲେ ତାଙ୍କୁ ସେ କିଛି ମୁଣ୍ଡରେ ପଡ଼ୁନଥିଲେ କାରଣ ସେ ଗୋଟେ କନଫ୍ୟୁଜନ୍ ଷ୍ଟେଜ୍ରେ ରହିଯାଇଥିଲେ ଯେ ଗୁରୁ ମୋତେ ମନା କରୁଛନ୍ତି କିନ୍ତୁ ମୁଁ ତ ପରମାର୍ଥ ଗୁରୁଙ୍କ କତିରୁ ଶିଖିଛି ପ୍ରହ୍ଲାଦଙ୍କ କତିରୁ ସର୍ବସ୍ୱ ଦେବା ପାଇଁ ଜୀବନ ଦେଇଛନ୍ତି ମନା କରୁଛନ୍ତି ସେ ଗୋଟିଏ ବ୍ୟବସାୟ ବୁଦ୍ଧି ତାଙ୍କର ଯେଉଁ ଆସିଲା ସେ ଜଣଙ୍କ ଆଦର୍ଶରେ ବଞ୍ଚିଲେ ଜଣଙ୍କ ଆଦର୍ଶରେ ବଞ୍ଚିଲେ ସେ ପ୍ରହ୍ଲାଦଙ୍କ ଆଦର୍ଶରେ ସେଥିପାଇଁ ସେ ପୁରା ଦୃଢ଼ ହେଇଗଲେ ଆଉ ଭୂମି ଦେବା ପୂର୍ବରୁ ବି ସେ ଭଗବାନଙ୍କୁ ପୁରା ଦୃଢ଼ ଭାବରେ କହୁଛନ୍ତି ନାଇଁ ନାଇଁ କିଛି ଅସୁବିଧା ନାହିଁ ଅଛି ମୋର ବୀତ ସ୍ୱାମୀ କ'ଣ ସେଠି ଲେଖିଲେ ଚକ୍ରପାତ ବୀତା ତ ଅଭିବୀତ ସ୍ୱାମିନୀ ବୀତ ସ୍ୱାମୀ ଶ୍ରେଷ୍ଠ ଧନ ପଡ଼ିନଥିଲା କ'ଣ ହେଲା ଧନର ମାଲିକ ହେଉଛି ଧନଠାରୁ ବଡ଼ ମୁଁ ଧନ ଦେଇଦେଇଛି କିନ୍ତୁ ମାଲିକ କିଏ ମୁଁ ତିନି ଲୋକ ଥିଲି ନା ମୁଁ ତିନି ଲୋକର କ'ଣ କୁହାଯିବ ରାଜା ଥିଲି ଇନ୍ଦ୍ର ଥିଲି ତିନି ଲୋକଟା ଆପଣ ନେଇଗଲେ କିନ୍ତୁ ତିନି ଲୋକର ମାଲିକ କିଏ ମୁଁ ନା ଧନଠାରୁ ମୁଁ ବଡ଼ ମୁଁ ଅଛି ବର୍ତ୍ତମାନ ନିଅ ନିଅ ତୁମେ ମୋତେ ମୁଁ ଶରଣାଗତ ହେଲି ବୀତା ଠାରୁ ବୀତ ସ୍ୱାମୀ ଶ୍ରେଷ୍ଠ ନିଆ ଦେଇଦେଲେ ଏ ଆଦର୍ଶ ବଳିଙ୍କର ଆଦର୍ଶତାରେ କ୍ଷୁର୍ଣ୍ଣ ଗୋଟିଏ ଗୋଟିଏ ଜାଗାରେ ହେଇଥିଲା ସେଇଟା ଚକ୍ରପାତି କେବଳ ଧରିପାରିଲେ ସେ ତ ଭଗବାନଙ୍କର ପୁରା ଭକ୍ତି ଆଚାର୍ଯ୍ୟ ସେ ଭକ୍ତି ଆଚାର୍ଯ୍ୟ ସେ ପୁରା ପୁରା ରସିକ ଭକ୍ତି ପରା ଅର୍ଥ ଆଉ ଭକ୍ତିକୁ ତାଙ୍କ ଜୀବନ ଏତେ ସୁନ୍ଦର ସଂସ୍କୃତ ତାଙ୍କର ଏତେ ତାଙ୍କର ଯାପନ୍ତି ତାଙ୍କ ସଂସ୍କୃତ ଏତେ ରିଭିଲ୍ ହେଇଯାଏ ତାଙ୍କର ଭାବରେ ଭକ୍ତି ଅସମ୍ଭବ ଏଇ ତାଙ୍କର କମେଣ୍ଟରେ ଦେଖୁ ନା ମମ ଶ୍ରୀମଦ୍ ଗୁରୁ ଉପଦିଷ୍ଟମ ଶ୍ରବଣମ କୀର୍ତ୍ତନମ ପରିଚରଣମ ମମ ଜୀବନମ ମମ ସାଧ୍ୟମ ଏଠି ସେ କହିବେ କେତେ ସୁନ୍ଦର ତାଙ୍କ ସଂସ୍କୃତ ପୁରା ମାନେ ତାଙ୍କର ଭାବ ଅଲଗା ଯାହା ସଂସ୍କୃତ ପଢ ରହିଛି ଜୀବ ଗୋସ୍ୱାମୀଙ୍କର ହାତ ମାରିବା ମାରି ହେବନି ବଳଦେବ ଦେଶଙ୍କର ସେମାନେ କମ୍ ଭକ୍ତ ନୁହନ୍ତି ମାନେ ସେମାନେ ସବୁ ଭଗବାନଙ୍କ ନିଜ ଲୋକ ଭାବରେ ସବୁ ସମାନ କିନ୍ତୁ ତାଙ୍କର ଭକ୍ତି ପ୍ରତି ତାଙ୍କର ଯୋଉ ଗୋଟେ ଲାଳସା ଆଉ ତାଙ୍କର ମହିମା ଦୃଷ୍ଟିଟା ଅଲଗା ଭାରି ଅଲଗା ଚକ୍ରପାଲଙ୍କର ସେ ଧରିଦେଲେ ବଳି କେବଳ ଗୋଟେ ଗୋଟିଏ ଜିନିଷ ପାଇଁ ସେ ହାରିଯାଇଥିଲେ ବଳି ଭଗବାନ ପାଖରେ ହାରି ନାହାନ୍ତି ଶୁକ୍ରାଚାର୍ଯ୍ୟ ପାଖରେ ହାରି ନାହାନ୍ତି ପ୍ରହ୍ଲାଦ ପାଖରେ ହାରିଗଲେ ସେ କେବେ କାନ୍ଦି ନାହାନ୍ତି ତାଙ୍କୁ ବାନ୍ଧିଦେଲେ ସେ କାନ୍ଦିଲେନି ସୈନ୍ୟମାନଙ୍କୁ ମାରିଦେଲେ କାନ୍ଦିଲେନି ଭଗବାନ ଧନ ନେଇଗଲେ ସବୁ ନେଇଗଲେ କାନ୍ଦିଲେନି ପ୍ରହ୍ଲାଦଙ୍କୁ ଦେଖି କାନ୍ଦିଲେ କାହିଁକି ତାଙ୍କ ଆଦର୍ଶ କଥା ମନ ପଡ଼ିଗଲା ମୋ ଗୁରୁଦେବ ମୋତେ ସବୁ ଶିଖେଇଥିଲେ ମୋ ଜୀବନ ସବୁ କରିପାରିଲି ଭଗବାନ ମୋ ମୋ ପାଖକୁ ଆସିଲେ ପ୍ରସନ୍ନ କରିଦେଲି, କିନ୍ତୁ ଗୋଟିଏ କାମ କରିପାରିଲି, ମୋ ଗୁରୁଙ୍କ ଆଦର୍ଶ ତାର କ୍ଷୁଣ୍ଣ ହୋଇଗଲା। ଦାନ ପ୍ରସଙ୍ଗ ଦାନ ପ୍ରସଙ୍ଗେ ନିରଭିମାନ ଚଳିବା ଲେଖୁଛନ୍ତି ବିସ୍ମରଣ, ସେ ସେଠି ଲେଖିଛନ୍ତି ବାରମ୍ବାର ପ୍ରହ୍ଲାଦ ସବୁବେଳେ ବଳିକି କୁହନ୍ତି, ବଳି ଆମେ ଅସୁର କୂଳରେ ଜନ୍ମ ହେଇଛେ, ଆମର ଅଭିମାନ ହେଉଛି ବହୁତ ବଡ଼ ଖରାପ ଗୁଣ, ବଳି ତୁମେ ସବୁବେଳେ ନିରଭିମାନ ହବ। କିନ୍ତୁ ସେ ବଳି ବଳି ଯଦି ଶୁଣିଥିଲେ ସବୁ ଜିନିଷ, ଦାନ ପ୍ରସଙ୍ଗରେ ଏଇଟା ବିସ୍ମରଣ ହେଇଯାଇଛନ୍ତି, କାହିଁକି ନା ଗୋଟେ ଶ୍ଳୋକକୁ ଧରିଲେ। ସୁଖଦେବ ପରୀକ୍ଷା ପରୀକ୍ଷିତ ପ୍ରଶ୍ନ ପଚାରିଲେ ନା ବଳିକୁ କାହିଁକି ବାନ୍ଧିଲେ, ପ୍ରକୃତରେ ବଳିକୁ ବାନ୍ଧିବାରେ କୌଣସି ଦୋଷ ନାହିଁ, ବଳିକୁ ବାନ୍ଧିବାର କୌଣସି ଲଜିକ୍ ବାହାର କରିପାରିବନି, କେବଳ ଗୋଟିଏ ଶ୍ଳୋକରେ ସେ ମାନିଦେଲେ। ବଳି ସବୁ ଠିକ୍ କରିଛନ୍ତି, ଜୀବନରେ କିଛି ଭୁଲ କରିନାହାନ୍ତି ବଳି, ମାମଲଦେବଙ୍କ ସହିତ ଯାହା ବ୍ୟବହାର କରିଛନ୍ତି କୌଣସି ଭୁଲ ନାହିଁ, ଗୋଟିଏ ଭୁଲ ହେଇଗଲା, ଗୋଟିଏ ଆଦର୍ଶତା କ୍ଷୁଣ୍ଣ କରିଦେଲେ, ଗୁରୁଙ୍କ କଥା ଭୁଲିଗଲେ, ସେଇଟା ହଉଛି ଏଇଟା। ଲୋକାନାମ ଅପିଶ୍ୱରମ, ମୋ ତିନି ଜଗତର ଈଶ୍ୱର କାହାରେ କହିଦେଲେ, ଭଗବାନଙ୍କ ଆଗରେ କହିଦେଲେ, ଏ ଆଦର୍ଶତା କ୍ଷୁଣ୍ଣ ହେଇଗଲା। ଆଉ ସେଇଟା ସ୍ମରଣ କେମିତି ହେଲା, ସେଇଟା ଧରିପାରୁନଥିଲେ, ମୋତେ ଭଗବାନ କାହିଁକି ବନ୍ଦନ କରିଛନ୍ତି କ'ଣ କରିଛନ୍ତି ସେ ବୁଝିପାରୁନଥିଲେ, ଗୁରୁଙ୍କୁ ଦେଖିଦେଲେ କାହା ପ୍ରହ୍ଲାଦଙ୍କୁ ମନ ଆସିଗଲା, ମୋତେ ଗୁରୁଦେବ କହିଥିଲେ ନିରଭିମାନ ରହିବ, କାରଣ ପ୍ରହ୍ଲାଦ ଯେତେବେଳେ ବଳି ଯେତେବେଳେ ବନ୍ଧା ହେଇଛନ୍ତି, ପ୍ରହ୍ଲାଦ ଆସୁଛନ୍ତି ବଳି ଦେଖି କାନ୍ଦୁଛନ୍ତି, କାରଣ ତା ମନ ପଡ଼ିଲା ଗୁରୁଙ୍କର ଆଦର୍ଶ କଥା, ଗୁରୁଦେବ ମୋତେ କହିଥିଲେ ନିରଭିମାନ ହବ, କିନ୍ତୁ ଦାନ ପ୍ରସଙ୍ଗରେ ଭୁଲିଗଲି। ଜୀବନରେ ମାନେ ଯେଉଁମାନେ ଆଜି ସଫଳତା ପାଇଛନ୍ତି ଜଣଙ୍କର ଆଦର୍ଶକୁ, ତାଙ୍କ ଆଦର୍ଶରେ ତାଙ୍କୁ ପ୍ରେରଣା ଦିଏ, ଏ ଯେଉଁ ଆମର ଦେଖୁଛ ଆର୍ଏସ୍ଏସ୍ର ଯେଉଁମାନେ ଅଛନ୍ତି ସେମାନେ ଜଣଙ୍କ ଆଦର୍ଶ ଚଳୁଛନ୍ତି ନା, ଆଉ ଗାନ୍ଧୀବାଦୀ ନେତାମାନେ ଗାନ୍ଧୀଙ୍କ ଆଦର୍ଶ ଚଳୁଛନ୍ତି ନା, ଆଉ ଆମର ଯେଉଁ ବିଜୁ ଜନତା ଦଳ ଅଛି ତାଙ୍କର ବିଜୁ ବାବୁଙ୍କ ଆଦର୍ଶ ଚଳୁଛନ୍ତି ନା, ଆଉ ଆମେ ବୈଷ୍ଣବ ହେଇଛା ଆମେ ଗୁରୁ ବୈଷ୍ଣବଙ୍କ ଆଦର୍ଶ ଚାଲିବ ନା, ଆମେ କହିବୁ ମୁଁ ଶାସ୍ତ୍ର ମୋ ବୁଦ୍ଧି ଏଟା କେମିତି ଏଟା ହୋଇପାରିବୁନି, ତୁମେ କାହାକୁ ଭଲ କରୁଛ କାହା ଆଦର୍ଶରେ ଚାଲୁଛ ସେଇଟା ତୁମର ଚରିତ୍ର ଗଠନ। ଏଇ ଯେଉଁ କେଉଁଟା ଗୋଟେ କ'ଣ କୁହନ୍ତି, ମୁଁ ଏଇଟା ମୋତେ ଫିଲ୍ମ ଫିଲ୍ମ ଗୋଟେ ଦେଖିନି ମୋ ଜୀବନରେ, ସେଇଟା ସବୁ କେବେ ଦେଖିନି ଫିଲ୍ମ ଦେଖିନି ଜୀବନରେ, ମୁଁ କେବେ ଫିଲ୍ମ ହଲ୍କୁ ଏତେ କେବେ ଗୋଟେ ଜବରଦସ୍ତ ମୋତେ ଟାଣିକି ନେଇଥିଲା, ସେ ଝଗଡ଼ା କରିକି ମୁଁ ବସିଲି, ସେ ଫିଲ୍ମ ଘରକୁ ଅନେଇଲିନି, ସେ ଫିଲ୍ମ ପୁରା ଫିଲ୍ମଟା ମୁଁ ଅନେଇଲିବି ନାହିଁ, ଓଡ଼ିଆ ଫିଲ୍ମ ମୁଁ ଯଦି କରିବିନି ମାନେ କରିବିନି, ମୁଁ ଜବରଦସ୍ତ ମୁଁ କହିଲି ଦେଖିବିନି, ମୋତେ ଜବରଦସ୍ତି ନେଲା ଝଗଡ଼ା କରିକି ମୁଁ ଅନେଇବି ନାହିଁ, ଆଉ ପୁରା ଅଢ଼େଇ ଘଣ୍ଟା ତିନି ଘଣ୍ଟା ତଳକୁ ମୁଁ କରିକି ଆଇଲି, କିନ୍ତୁ ମୁଁ ମୁଁ ଶୁଣିଛି ଯେଉଁ ଦେଖିଛି ସବୁ ମାନେ ଯାହା କରିଛି, ଗୋଟେ ଡବି କରନ୍ତି କ'ଣ କୁହନ୍ତି, ଯେତିକି ଫିଲ୍ମ ହିରୋଟା ସିଏ ଆଉ ଗୋଟେ ହିରୋକୁ କପି କରନ୍ତି ନା, ଆଉ ସେ ହିନ୍ଦୀ ହିନ୍ଦୀ ଫିଲ୍ମ ବାଲା ସେ ତେଲୁଗୁ ଫିଲ୍ମ ହିରୋକୁ କପି କରୁଥିବ, ତେଲୁଗୁ ଫିଲ୍ମ ବାଲା ସେ ଇଂଲିଶ ହିରୋକୁ, ତାଙ୍କର ଯେଉଁ ସବୁ ଡାଇରେକ୍ଟର ରୁହନ୍ତି ତାଙ୍କର ଯେଉଁ ସବୁ ରୁହନ୍ତି ସେ ଜଣକୁ କପି କରୁଥିବେ ନା, ଆଉ ତାଙ୍କ ଷ୍ଟାଇଲ ଗୁଡ଼ା ସେ ସେତେବେଳେ କହିବେନି, ସେ ଯେତେବେଳେ ତାଙ୍କ ହିରୋ ଫିରୋ ସବୁ କାମ ସରିଯିବ, ଯେତେବେଳେ ଲାଷ୍ଟକୁ ଯେତେବେଳେ ତା ବୁଢ଼ା ହେଇଯିବେ ତାଙ୍କ ଇଣ୍ଟରଭ୍ୟୁ ନିଆ, ସେ କହିବେ ଆଜ୍ଞା ଆପଣ କାହାକୁ ଫଲୋ କରୁଥିଲେ, ସେ କହିବେ ମୁଁ ତାଙ୍କୁ ଫଲୋ କରେ, ଏ ପେପର ଗୁଡ଼ାକ ମୁଁ ଦେଖୁଛି, ତମେ ମୁଁ ଆଗରୁ ପେପର ଭାବରେ ପଢ଼େନି, ମୁଁ ଏଇଟା କି ଜାଣିନଥିଲି ଦୁନିଆ ବିଷୟରେ, ମୁଁ କି ଜାଣିନଥିଲି ଏବେ ବି ଭୁବନେଶ୍ୱର ମ୍ୟାନେଜମେଣ୍ଟ ଗଲା ପରେ ଏ ଯେଉଁ ପାଣି ପତ୍ର ଭଲ ମନ୍ଦ କୁଆଡ଼େ କମେଣ୍ଟ କ'ଣ କହୁଛି ସେ ପତ୍ର ଟିକେ ଦେଖି, ସେଇଠି ମୋର ବୁଦ୍ଧି ହେଲା, ଏଇ ତ ପେପର ସବୁ ବାହାରୁଛି, ସେ କ୍ରିକେଟ ଖେଳ ଗୁଡ଼ା ସିଏ ବି ସିଏ କହୁଛନ୍ତି, ରିଟାୟାର୍ଡ ହେଲେ ସେ କହିବେ ମୋର ଗୁରୁ ଥିଲା ସିଏ, ମୁଁ ତାକୁ ଦେଖିକି କାମ କରୁଛି, ମୁଁ ତାକୁ ଫଲୋ କରୁଛି, ସେ କହୁନଥିଲା ଗୁରୁ, ସେ ରିଟାୟାର୍ଡ ହେଇ ଯେଉଁ କ'ଣ ଅବସର ନିଅନ୍ତି ନା କ'ଣ, ଅବସର ନେଲା ପରେ ସେ କହିବେ ମୁଁ ତା ଆଦର୍ଶରେ ଚଳୁଛି, ଯେକୌଣସି ଫିଲ୍ଡକି ଯିବ ସମସ୍ତେ ଜଣଙ୍କ ଆଦର୍ଶକୁ ମାନନ୍ତି। ଆମେ ବୁଦ୍ଧିଆ ଗୁଡ଼ା କ'ଣ କଲେ, ତିଳକ ମାଳି ମାଳି ଦେଲା ପରେ ଆମେ କହିବେ ମୋର ଗୁରୁ ହେଇଗଲି, ମୋର ଆଉ ଆଦର୍ଶ କିଛି ନାହିଁ, ମୁଁ କାହା ହିସାବରେ ଚାଲୁଛି କିଛି ନାହିଁ, ମୋର ମନ ହେଲା ମୋତେ ଶାସ୍ତ୍ର ପଢ଼ିଦେଲି ଭାଗ ଜାଣିଲି ମୋର ମୁଁ ମୋର ଏଇଟା ହେଲା ମୋ ଜୀବନର ଫଲିଡାନ୍, ପତନଟା ହେଲା ଏହା ଗୁରୁ ବୈଷ୍ଣବ ଆଦର୍ଶ ତାର ଏମିତି ବଞ୍ଚି ନ ପାରିଲା। ସେଥିପାଇଁ ଦେଖ ଯେତେ ଜଣ ଆଚାର୍ଯ୍ୟ ଅଛନ୍ତି ତାଙ୍କର ଗୋଟେ ଫେଭରାଇଟ୍ ବୈଷ୍ଣବ ଅଛନ୍ତି, ବୈଷ୍ଣବ ଦତ୍ତଟା ତୁମେ ତ ରିଭିଲ୍ ହବନି ନା, ତୁମେ ତୁମେ ଜାଣିଦେଲେ ଜାଣିପାରିବ ନା, ଜଣଙ୍କ ଜଣେ ଜଣେ ବୈଷ୍ଣବଙ୍କର ଜଣେ ଜଣେ ଫେଭରାଇଟ୍ ବୈଷ୍ଣବ ତାଙ୍କ ଗୁରୁ ଅଛନ୍ତି, ତାଙ୍କ ସହିତ ଫେଭରାଇଟ୍ ଯେମିତି ନରୋତ୍ତମ ଦାସ ଠାକୁରଙ୍କର ଗୁରୁ ଥିଲେ ଲୋକନାଥ, କିନ୍ତୁ ତାଙ୍କ ଫେଭରାଇଟ୍ ବୈଷ୍ଣବ କିଏ, ସେ ଆଦର୍ଶଟା କାହା ଆଦର୍ଶ, ତାମାନେ ଯେଉଁ ଗୁରୁ ଅବହେଳା କରୁଥିଲେ ତା ନୁହେଁ, ସେ ରାମଚନ୍ଦ୍ର କବିରାଜଙ୍କ ଆଦର୍ଶକୁ ମାନୁଥିଲେ, ସେ ଗୁରୁଙ୍କ ଠାରୁ ଅଭିନ୍ନ ଦୃଷ୍ଟିରେ ଦେଖୁଥିଲେ, ତାଙ୍କ ପ୍ରତି କବିରାଜ ଗୋସ୍ୱାମୀଙ୍କର ଗୁରୁ ଥିଲେ, ସେ ରୂପ ରଘୁନାଥକୁ ମାନୁଥିଲେ, ଆମର ସବୁ ଆମର ଆମର ସବୁ ଆମର ସିଷ୍ଟମଟା ସବୁ ସେୟା, ଆମର ଲୋଚନ ଦାସ ଠାକୁର ଥିଲେ, ଲୋଚ ଠାକୁର ତାଙ୍କର ସେ ତାଙ୍କର ଭଜନଟା ତୁମେ ସବୁ ପାଠ କରିବ, ଆମର ତୁମର ଡାଇରେକ୍ଟ ଦେଖିବ ସିଏ ନିତ୍ୟାନନ୍ଦପୁର ଆଡ଼କୁ ସବୁ ଇଣ୍ଡିକେଟ୍ କରୁଥିବ। ମହାପ୍ରଭୁଙ୍କ ଭଜନ ଲେଖିଲେ ନିତ୍ୟାନନ୍ଦପୁରଙ୍କ ଭଜନ ଲେଖି ନିତ୍ୟାନନ୍ଦ ମହାପ୍ରଭୁଙ୍କ ଭଜନ ଲେଖିସାରିଲା ପରେ ତାଙ୍କ ତାଙ୍କ ସ୍ୱପ୍ନ ହେଲା ବା ତାଙ୍କ ମନ ଭିତରେ ଏଇ ଜିନିଷ ଆସିଲା ମୁଁ ନିତ୍ୟାନନ୍ଦପୁରଙ୍କ ତାଙ୍କ ନିତ୍ୟାନନ୍ଦପୁରଙ୍କ ଆଦର୍ଶ ଭଲ ଲାଗିଲା। ନିତାଇର କରୁଣା ହବେ ବ୍ରଜେ ରାଧା ଯାହା ସବୁ ନରତଙ୍କର ବୋଧେ ଲୋକନାଥଙ୍କର ନା କ'ଣ ଲୋଚନ ଦାସ ଠାକୁରଙ୍କର କହେ ଲୋଚନ ଦାସ କୋଉଠି କୋଉଠି ହଉଛି ସେଟା ଆପନା କରମ ଭୁଜାଏ ଶବନ କହେ ଲୋଚନ ଦାସ ଆରମ୍ଭଟା କ'ଣ ପରମ କରୁଣା ପହୁ ଦୁଇ ଜଣ ନିତାଇ ଗୌରଚନ୍ଦ। ଆରେ ଭଗବାନଙ୍କୁ ଯିଏ ପୂଜା କରୁଛନ୍ତି ସେ ତାଙ୍କର ଆଦର୍ଶ ବି ପୁଣି ରହିଛି। ଆମ ପରମ୍ପରାରେ ସବୁବେଳେ ବୈଷ୍ଣବ ବୈଷ୍ଣବ ଗୋଟେ ଜଣଙ୍କ ଆଦର୍ଶରେ ବଞ୍ଚେ ଏଇଟା ବ୍ୟବସାୟତ୍ମିକ ବୁଦ୍ଧି ସେଟା ସେ ବୈଷ୍ଣବଙ୍କର ଆଦର୍ଶ ଆମ ଜୀବନରେ ଗୋଟେ ସର୍ବସ୍ୱ ହେଇଯିବ। ମହାପ୍ରଭୁଟା ଶିଖେଇଛନ୍ତି ଆଉ ପୁରା ମହାପ୍ରଭୁଙ୍କ ଟିଚିଂ ସେମାନେ ଦେଖୁନା ପୁରା ମହାପ୍ରଭୁ ସେ ମାଧବେନ୍ଦ୍ର ପ୍ରଭୁଙ୍କୁ ଆଦର୍ଶରେ ରହୁଥିଲେ ଆମର ପରମ୍ପରା ଜିନିଷଟା କିନ୍ତୁ ସବୁବେଳେ ମନେ ରଖିବା ଦରକାର ଆମେ ଜଣେ କହିଲେ ନରତନ ଦାସ ଠାକୁରଙ୍କର ତ ଗୁରୁ ଥିଲେ ସେ ତ ଭଲ ଭାବରେ କାହାକୁ ରାମଚନ୍ଦ୍ର କବିରାଜଙ୍କୁ କିନ୍ତୁ ସେ ତାର ଅର୍ଥ ନୁହେଁ ଯେ ସେ ତାଙ୍କ ଗୁରୁଙ୍କ ବାହାରକୁ ଅପରାଧ କରିଛନ୍ତି। ଟିଚିଂସଟା ବହୁତ ସୂକ୍ଷ୍ମ ଶିକ୍ଷାଟା କ'ଣ ବୁଝିବାକୁ ପଡ଼ିବ ଗୁରୁ ବୈଷ୍ଣବଙ୍କର ଅଭୟ ଦୃଷ୍ଟି କ'ଣ ବୁଝିବାକୁ ପଡ଼ିବ ଶିକ୍ଷା ଗୁରୁ କ'ଣ ବୁଝିବାକୁ ପଡ଼ିବ ଦୀକ୍ଷା ଗୁରୁ କ'ଣ ବୁଝିବାକୁ ପଡ଼ିବ ଆଜିକାଲି ଯଦି ସବୁ କହି ସେ ମୋତେ ଫୋନ୍ କରିଛି ସେ କହୁନଥିଲେ ତୁମକୁ ସେ ମୋତେ ଫୋନ୍ କରି କହିଲା କାରଣ ମୁଁ ମନ୍ତ୍ର ନେବି ଆପଣଙ୍କ କତିରୁ କିନ୍ତୁ ଇସ୍କନ ମୁଁ ସେବା କରିବି ଫାଟି ଦିସ୍ ଏଇଟା ଗୋଟେ କ'ଣ ସେ ଗୁରୁଙ୍କୁ ଯାଇକି କହୁଛି ସେ ଗୁରୁ ହେଉଛି ତାଙ୍କ ବାପା ସମ୍ପ୍ରଦାୟ କହିଲା ଆଜ୍ଞା ଆପଣଙ୍କ କତିରୁ ମୁଁ ମନ୍ତ୍ର ନେବି କାରଣ ମୁଁ ଆଷ୍ଟ୍ରୋଲୋଜି ଦେଖିଲି ମୋର ଇସ୍କନ ଦୀକ୍ଷା ନେଇପାରିବି ଯଦି ଇସ୍କନ ଦୀକ୍ଷା ନେଇପାରିବୁ ତୋର ଆଷ୍ଟ୍ରୋଲୋଜି ବିଷୟ ଇସ୍କନ ସେବା କେମିତି କରିବୁ ଏଡ଼େ ଗୁଡ଼ା ଏଡ଼େ ଗୁଡ଼ାକ ଏଗୁଡ଼ାକ ଯାହା କୁହନ୍ତି କ'ଣ ଭାବପ୍ରବଣ ଲୋକ ଆଜ୍ଞା ଗୁରୁ ଭଣି କହୁଛନ୍ତି ଗୁରୁଦେବ ମୁଁ ଆପଣଙ୍କ କତିରୁ ମନ୍ତ୍ର ନେବି ଦୀକ୍ଷା ନେବି କିନ୍ତୁ ମୁଁ ସେବା କରିବି ମୋତେ ଆଲାଉ କରନ୍ତୁ ସେଠି ଇଏ କ'ଣ କରୁଛନ୍ତି ତାଙ୍କୁ ପଚାରିବ ସାଙ୍ଗେ ସାଙ୍ଗେ ପଟେ କହିଦେବେ ସେ ନରତନ ଦାସ ତ ଏହା କରୁଥିଲେ ଇଏ ତ ଏହା କରୁଥିଲେ କିନ୍ତୁ ବାପା ତାଙ୍କ ଥିରେ ରିଭିଲ୍ ହେଇଗଲା ଜିନିଷ ଗୁଡ଼ାକ ତୁମେ ତୁମ ବୁଦ୍ଧିଟାକୁ ଲଗେଇବା ନାହିଁ ତୁମେ ଗୋଟେ କାହାର ଉଦାହରଣ ଦେଇଦେଉଛ ତାଙ୍କ ପାଖରେ ସବୁ ରିଭିଲ୍ ହେଇଥିଲେ ସେ କେବେ ଅପରାଧ କରୁନାହାନ୍ତି କେବେ ଅପରାଧ କରୁନାହାନ୍ତି ଅପରାଧୀ ଜୀବ ପାଖରେ କୌଣସି ଜିନିଷ କେବେ ବି ପରିପ୍ରକାଶ ହେବନି ସବୁବେଳେ ମନେ ରଖିଥିବ ବୁଦ୍ଧି ଏଇଟା ଖର୍ଚ୍ଚ କରନି ସବୁବେଳେ ପ୍ରେ କର ତୁମ କଥା ସବୁ ଜିନିଷ ରିଭିଲ୍ ହବ ଜଣେ ସେ କହିବ ତାର ମୁଁ ତ ଗୁରୁ ଏମିତିକା ମୁଁ କ'ଣ କରିବି ଏଇ ବୋଧେ ଏ ଲଣ୍ଡନ ସେ କୋଉଠି ମୋର ଖବର ପାଇଁ ସେ ଲଣ୍ଡନ ସେ ପଠେଇଛି ଏଇ କିଛି ତଳେ ସେ କୋଉଠି ତାର ବୋଧେ ଆମ ସେ ଲଣ୍ଡନରେ ଅଛନ୍ତି ଗୁରୁଦେବ ଶିଷ୍ୟମାନେ ଅଛନ୍ତି ତାଙ୍କ ତ ଖବର ପାଇକି ସେ ଆସିଥିଲା କୋଉ ଲେକ୍ଚର ମୁଁ ଚିହ୍ନିପାରିନି କୋଉଠି କହିଲା ମୁଁ ଆପଣ ଲେକ୍ଚର ଆଟେଣ୍ଡ କରୁଛି ମୋ ପୁଅ କୁଶୁଅ ଟେମ୍ପଲରେ ରହୁଛି ସିଏ ଆପଣ ଲେକ୍ଚର ଫଲୋ କରୁ ହଁ ଜାଣିଥିବ କେଉଁଠି ମୁଁ କାହାକୁ ଚିହ୍ନି ମୁଁ କ'ଣ ଲେକ୍ଚର ଦେଉଛି କ'ଣ ଗୋଟେ ବ୍ୟକ୍ତି ବିଶେଷ ପାଇଁ ନା କ'ଣ ନା ମୁଁ ଶୁଦ୍ଧ ଭକ୍ତ ମୁଁ କହିବା କଥା ସିମ୍ପୁଲ କହୁଛି ସେ ସେଇ କନଫ୍ୟୁଜନରେ ପଡ଼ିଛି ସେ ଦେଖିବା ଗୁରୁ ଶିକ୍ଷା ଗୁରୁ ନେଇ କନଫ୍ୟୁଜନରେ ପଡ଼ିଛି ମୁଁ କ'ଣ କରିବି କ'ଣ ନାହିଁ ପୁରା ତ କ'ଣ କଥା ଗୋଟି 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 କ୍ଲାରିଫାଇ ଦେବାକୁ ପଡ଼ିବ ପରମ୍ପରା କର ତୁମେ ପ୍ରେ କର ତୁମର ଶିକ୍ଷା ଦରକାର ଅଛି ନା କାହା ଶିକ୍ଷାକୁ ନେଇକି ତୁମେ ବଞ୍ଚିବ ସେ ଶିକ୍ଷାଟା ତୁମର ପୁଣି ଗୁରୁଙ୍କ ପ୍ରତି ସନ୍ଦେହ ଆଣିଦେବ ନା ପ୍ରାର୍ଥନା କାହିଁ କରୁନ ଇଣ୍ଟେଲିଜେଣ୍ଟର କାହିଁ ଖର୍ଚ୍ଚ କରୁଛ ତ ପ୍ରଭୁପାଦଙ୍କର ପ୍ରାର୍ଥନା କର ପ୍ରଭୁପାଦ ମୁଁ ଆପଣଙ୍କ ଆଶ୍ରୟ ଆସିଛି ନା ମୁଁ ଗୁରୁ ଗ୍ରହଣ କରିଛି ସଙ୍ଗ ପାଉନି ମୋତେ ଗୋଟେ ଶିକ୍ଷା ଦରକାର ଆପଣ ବ୍ୟବସ୍ଥା କରନ୍ତୁ ସାଧୁମାନେ ସବୁବେଳେ ମନେ ରଖିବାକୁ ପଡ଼ିବ ସାଧୁମାନେ ହେଉଛନ୍ତି ଯୋଗବଳି ଗୋଟେ ଶବ୍ଦ ଅଛି ନା କ'ଣ କୁହନ୍ତି ଗାର୍ଡ କୁହନ୍ତି ନା ଇଂଲିଶରେ ଯେମିତି ଆମର ରକ୍ଷକ ଯୋଉ କୁହାଯାଏ ଏ ସମ୍ପ୍ରଦାୟର ରକ୍ଷକ ହେଉଛନ୍ତି ଆଚାର୍ଯ୍ୟମାନେ ସେ ସବୁବେଳେ ଜଗିକି ରହିଛନ୍ତି ନା ତୁମେ ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା କ'ଣ ସବୁ ତମ ପାଇଁ ବ୍ୟବସ୍ଥା କରିବେ ଆଉ ବୁଦ୍ଧି ଗୁଡ଼ା ଦେଖି ଦେଉଛନ୍ତି ତାକୁ ଲେଖିଲେ ଲେଖିଲେ ତାକୁ ବୁଝିବାକୁ ପଡ଼ିଲା ନା ତ ପ୍ରେ କର ପ୍ରେ କର ସେ ରୋଷେଇ ରୋଷେଇ ସେଠି ସେ ରିତିକ ଥିଲା ସେ ମାତାଜୀ ରିତିକ ଥିଲା ସେ ଆଗରୁ ଦେଖିବା ନେଇଥିଲା କ'ଣ କ'ଣ ଟିକେ ଫଲ ନେଇଗଲା କ'ଣ ହେଲା ତାକୁ ରିତିକ ହେଇଗଲା ରିତିକ ହେଲା ପରେ ତାପରେ ସେ ଗୁରୁଦେବ ବୁକ୍ସ ଗୁଡ଼ା ସବୁ ପାଏ ଗୁରୁଦେବ ବୁକ୍ସ ଗୁଡ଼ା ସବୁ ତାଙ୍କ ସବୁ ଆଇଡ଼ିଆ ଗୁଡ଼ା ଏଇଭଳିଆ ଆମେ ଶିକ୍ଷା ଶୁଣିଦେବ କେଉଁଠି କ'ଣ ଆମେ ଶିକ୍ଷା ଆରେ ଶିକ୍ଷା କ'ଣ ତୁମେ ଶିକ୍ଷା ନେବ ପ୍ରେ କର ପୁଣି ଶିକ୍ଷାଟା ନେବ ପୁଣି ତୁମେ ଡାଉଟ୍ ଆସିବ ପୁଣି ଗୁରୁଙ୍କୁ ଅପରାଧ କରିବ ନାହିଁ ସବୁବେଳେ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ସବୁ ଜିନିଷ ଗ୍ରହଣ କର ପ୍ରାର୍ଥନା କର ସବୁ ଜିନିଷ ଭଗବାନଙ୍କ ବ୍ୟବସ୍ଥାରେ ଚାଲ ଅପରାଧ ଗୁଡ଼ା କରିପକାଇବ ଏଇ ଯେଉଁ ଆଦର୍ଶ କରିବା କଥା ହେଉଛନ୍ତି ପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କର, ପ୍ରଥମେ ଗୁରୁଦେବ ପଚାରୁଛନ୍ତି ଗୁରୁ ବୈଷ୍ଣବ କଥା, ଗୁରୁ ମାନେ ଫାଷ୍ଟ ଗୁରୁ, ଫାଷ୍ଟ ଗୁରୁ, ବୈଷ୍ଣବ ସେକେଣ୍ଡ। ତୁମେ ଯଦି ଗୁରୁ ଆଦର୍ଶରେ ଚାଲିପାରୁନି, ତୁମେ ବୈଷ୍ଣବ ଆଦର୍ଶରେ ଚାଲିପାରିବନି। ତୁମେ ଗୁରୁ ବୋଲି ତୁମେ ନିଜ ମୁଖରେ ଯାହା ଗୁରୁ ବୋଲି କହିଛ, ତାଙ୍କୁ ତ ତୁମେ ମହତ ସ୍ଥାନ ଦେଇପାରୁନି, ବୈଷ୍ଣବ କ'ଣ ସ୍ଥାନ ଦେବ? ଆଜି ସେ ବୈଷ୍ଣବ ସାଙ୍ଗରେ ପଢୁଛି, ତାକୁ ବଡ଼ ବୋଲି ବୈଷ୍ଣବ ବୋଲି କହୁଛ, ଆଉ ଗୋଟେ କେଉଁ ବୈଷ୍ଣବ ଦେଖିବ କହିବ ସେ ବଡ଼ ଛାଡ଼ଦେବ। ଗୁରୁ ଦେଖିଲେ ତ ମାଙ୍କଡ଼ ବୁଦ୍ଧି ହବ, ଏଠୁ ଛାଡ଼ିବ ହେଠୁ ଯିବ, ହେଠୁ ଛାଡ଼ିବ ହେଠିକୁ ଯିବ, ହେଠୁ ଛାଡ଼ିବ ହେଠିକୁ ଯିବ। ଫାଷ୍ଟ ଗୁରୁ ଗୁରୁ ଦେଖୁଛ, ତୁମେ ଆଗେ ଗୁରୁଙ୍କ ଆଦର୍ଶରେ ବଞ୍ଚ, ଗୁରୁଙ୍କ ଟିଚିଂସ ବୁଝ। ବହୁତ ମହାଜନ ମାନେ ଜାଣିଛନ୍ତି ନା, ସେଥିପାଇଁ ସେ କହୁଛନ୍ତି ଶ୍ରୀମଦ ବ୍ୟବସାୟ ତୁମ ବୁଦ୍ଧି କଣ, ଶ୍ରୀମଦ ମମ ଛାଡ଼ି ଦଉଛି ନା, ମମ ଶ୍ରୀମଦ ଗୁରୁ ଉପଦିଷ୍ଟମ, ମୋର ଗୁରୁ ଯଦ୍ୟପି ଆମାର ଗୁରୁ, ଆମର ଗୁରୁ ଅର୍ଥ ନୁହେଁ ଯେ ଅନ୍ୟ ଗୁରୁ ଘୃଣା କରାଯାଉଛି। ସମଷ୍ଟି ଗୁରୁ ବ୍ୟଷ୍ଟି ଗୁରୁ ଭିତରେ କୃଷ୍ଣର ଗୁରୁ, ସେ ସମଷ୍ଟି ଗୁରୁ ତତ୍ତ୍ୱର ଯେ ମୂଳ ହେଲା କୃଷ୍ଣ, ସେ ବ୍ୟଷ୍ଟି ଗୁରୁ ରୂପରେ ପ୍ରକାଶ, ସେ ଗୁରୁ ମୋ ପାଇଁ ଆସିଛନ୍ତି। ଗୁରୁ ଦର୍ଶନଟା ଏଇଭଳି ହୁଏ, ସେ ମୋର ଗୁରୁ, ସେ ତାଙ୍କର ଗୁରୁ ଆସିବନି। ସେ ସ୍ତ୍ରୀ ଗୋଟେ ଜଣେ ସ୍ତ୍ରୀ କହୁଛି କି ଇଏ ମୋ ସ୍ୱାମୀ, ସେ ତାଙ୍କ ସ୍ୱାମୀ ବୋଲି କହୁଛି କି ସେ ସ୍ୱାମୀ ପାଇଲା, ମୋ ସ୍ୱାମୀ ଇଏ ବାସ୍ ଫିନିଶ। ସେ ଅସତ୍ୟ ହଉନି, ପର ସ୍ୱାମୀ କେମିତିକା, ତା ସ୍ତ୍ରୀ କେମିତି, କିଛି ହଉନି। ମମ ଶ୍ରୀମଦ ଗୁରୁ, ମୋର ଗୁରୁଦେବ, ଗୁରୁତତ୍ଵର ଯୋଉ ପ୍ରକାଶଟା ହେଇଛି, ଗୁରୁତତ୍ଵ ଯିଏ ଜାଣିବ ସେ ଅପରାଧ ବି କରିବନି। ସେ ଜାଣିବ ଗୋଟିଏ ଜିନିଷ ତା ମୁଣ୍ଡରେ ଜାଣିବ, ଯେଝା ଯାହା ସ୍ୱୀକୃତିରୁ ତାଙ୍କୁ ସେଭଳି କୃଷ୍ଣ ତାଙ୍କର ବ୍ୟବସ୍ଥା କରି, ଗୁରୁଦେବ ସେଇଟା କହୁଛନ୍ତି ଗୁରୁବନ୍ଦନାରେ, ଯେ ବିଭିନ୍ନ ଗୁରୁ ଅଛନ୍ତି ଆଉ ବିଭିନ୍ନ ଜୀବ ଅଛନ୍ତି, ସେଇ ଜୀବର ସ୍ୱୀକୃତି କେତେ, କାହା ଦ୍ୱାରା ତାର କଲ୍ୟାଣ ହବ, ତାକୁ କୃଷ୍ଣ କିଭଳି ଆକର୍ଷଣ କରିବେ, ସେଥିପାଇଁ ସେ ତାଙ୍କର ଗୁରୁ ପ୍ରକଟ କରିଛନ୍ତି। ତାଙ୍କର ବ୍ୟବସ୍ଥାଟା ନା, ସେ ବ୍ୟବସ୍ଥା କରୁଛନ୍ତି, ଜଣେ କନିଷ୍ଠକାରୀ ଗୁରୁ ଅଛନ୍ତି, ଏ ସରି କନିଷ୍ଠ ଅଧିକାରୀ ଶିଷ୍ୟ ଅଛନ୍ତି, ତାକୁ ସେ କନିଷ୍ଠ ଅଧିକାରୀ ଶିଷ୍ୟ ମାନେ ତାର ଅଲଗା କାମନା ଅଛି, ତ କାହିଁକି ଉତ୍ତମ ଗୁରୁଙ୍କ ପାଖରେ ପହଞ୍ଚେଇବେ, ସେ ଡିଷ୍ଟର୍ବ ହବ ନା, ସେ ତ ଶିକ୍ଷାଟା ଗ୍ରହଣ କରିପାରିବନି, ସେ ଉତ୍ତମ ଗୁରୁ ପାଖରେ ଅପରାଧ କରିବ। ଯିଏ କିଏ କେତେ ବାଟ ଯାଇପାରିବ କୃଷ୍ଣ ଜାଣନ୍ତି, କୃଷ୍ଣ ସେଇ ହିସାବରେ ଆମର କାମନା ଜାଣିକି ସେ ଗୁରୁ ବ୍ୟବସ୍ଥା କରି, ଆମର କ'ଣ ଆବଶ୍ୟକ ଅଛି ତା ବିଷୟରେ ସମାଲୋଚନା କରି ଆଲୋଚନା କରି। ଏମାନେ ସବୁ ଏମାନେ ତ ଆମର ଗୋଟେ କୁହନ୍ତି ତତ୍ତ୍ୱରେ ଏମାନେ ସ୍ଥିର ନୁହନ୍ତି ନା, ଏଇଟା ସତୀତ୍ୱ କଥା, ଗୋଟେ ଚେଷ୍ଟିଟି କଥା, ଅସତୀ ହୁଏନି। ତୁମେ ସ୍ତ୍ରୀ ଯେତେବେଳେ ପର ସ୍ୱାମୀ କଥା ଚିନ୍ତା କରିବ, ଭଲ ବି ଖରାପ କଥା ଚିନ୍ତା କଲା, ସେ ଅସତୀ ହେଲା, ତାର କାମ ହେଲା ସ୍ୱାମୀ କଥା ଚିନ୍ତା କରିବ, ତା ଅର୍ଥ ନୁହେଁ ଯେ ଅନ୍ୟକୁ ନିନ୍ଦା କରିବା, ଆମର କାମ ନୁହେଁ। ଭଗବାନ ତାର କାହା ପାଇଁ କେମିତି ବ୍ୟବସ୍ଥା କରିଛନ୍ତି କୃଷ୍ଣଙ୍କୁ ଜଣା, ଆମର କ'ଣ ଆବଶ୍ୟକ ଅଛି। ମୋର ଯୋଉ କହିବାର ତାତ୍ପର୍ଯ୍ୟଟା, ଏଇଟା ଅହଙ୍କାର ନୁହେଁ, ଅଭିମାନରେ ଯାହାର ଗୁରୁଦର୍ଶନ ହୁଏ, ସେ ଗୋଟିଏ ଗୋଟିଏ ଜିନିଷ ସବୁବେଳେ ମନେ ରଖିଥିବ, ଯାହାକୁ ଗୁରୁକୃପା ମିଳେ, ଯାହାକୁ ଗୁରୁଦର୍ଶନ ହୁଏ, ତା କେବେ ହେଲେ ସବୁବେଳେ ଡରିବ ଗୋଟେ ଜିନିଷକୁ, କ'ଣ ଡରିବ, ମୁଁ ଅପରାଧ କେବେ କରିବିନି, ଏତିକି, ଏଇଟା ସିମ୍ପୁଲ ଜିନିଷ ମୁଣ୍ଡରେ ରଖ। ଯାହାର ଗୁରୁଦର୍ଶନ ହବ, ଯିଏ ଅପରାଧ କରିବାର ପ୍ରବଣତା ରହିଛି, ତାକୁ ବୁଝିବ ସେ କେବେ ଗୁରୁଦର୍ଶନ କରିନି, ଏଇଟା ଗୁରୁଙ୍କର କୃପା କେବେ ନୁହେଁ, ଗୁରୁ ଗୁରୁଙ୍କ କୃପା, ଗୁରୁ କେବେ ଚାହିଁବେନି ଗୋଟେ ଯିବ ଅପରାଧ କରି ନରକକୁ ଯାଉ, ଜୀବ ଅପରାଧକୁ ଧରା ହଉଛି, ଆଉ ଜୀବ ପ୍ରତି ଅପରାଧ କଥା ଧରି ଦେଉଛନ୍ତି ଶାସ୍ତ୍ର, ତୁମର ବୈଷ୍ଣବ ଅପରାଧ କାହିଁ କରିବାକୁ ଯିବ। ଯଦି ଗୁରୁ ଯାହାକୁ କୃପା କରିବେ, ସେ ସବୁବେଳେ ଚିନ୍ତା କରିବ ମୁଁ ବୈଷ୍ଣବ ଅପରାଧ ଦୂର ରହିବି, ଗୁରୁ ସୁରକ୍ଷିତ କରିଦେବେ, ଏମାନେ ରକ୍ଷକ ବା ମାର୍ଗରେ, ଯିଏ ଯାହା କରେ ତା ଫଳ ସେ ପାଇବ, ମୁଣ୍ଡୁକଟା ଆସିବ। ଆମେ ଯଦି ବୋଧ ଯିବ କାହାର ଦୋଷ ଦେଖିଦେଲେ, କିଏ କ'ଣ ଶୁଣିଦେଲେ, ଆମର କିଛି ଅସୁବିଧା, ଆମେ କହିବ ଆସିବ, ସାଙ୍ଗେ ସାଙ୍ଗେ ରିପେଣ୍ଟ କରିବାକୁ ପଡ଼ିବ ନାହିଁ, ସେଇଟା ତାଙ୍କର କାମ। ତୁମେ ହେଟା ପ୍ରଭୁପାଦଙ୍କର, ଆମେ ପ୍ରଭୁପାଦଙ୍କ ସେମାନେ ଶିଷ୍ୟ, ଆମେ ମୁଁ ତାଙ୍କ ବିଷୟରେ କାହିଁ ଦେଖିଯାଉଛି, ମୋର କ'ଣ କ'ଣ ରାଇସ ଅଛି, ମୋର କ'ଣ ରାଇସ ଅଛି, କାରଣ ଆମେ ବୋଧ ଯିବ ମାନେ ତାର ସବୁବେଳେ ଗୋଟେ ଗୁରୁଦେବ କୁହନ୍ତି, ଯେତେ ତୁମେ କୁହ ସବୁବେଳେ ସେ ଗୋଟେ ଦୋଷ ଦେଖିବେ, ଗୁରୁଙ୍କର ଦୋଷ ଦେଖିବେ ସେ, ଯେତେ ତୁମେ କୁହ ବୋଧ ଯିବଟା ତ ତାର ସବୁବେଳେ ଆସିବ ଏ ଜିନିଷଟା। ଆଉ ସେ କେତେବେଳେ ନିନ୍ଦା ଅପରାଧରୁ ଗୁରୁଦେବ ସବୁବେଳେ କୁହନ୍ତି ନା, ସମାଲୋଚନା ସନ୍ଦେହ କେବେ ଭକ୍ତି ନୁହେଁ, ଯାହା ସନ୍ଦେହ ରହୁଛି ସେ ଭକ୍ତି କେବେ କରିପାରିବେନି, ଆଉ ଯଦି ସମାଲୋଚନାକୁ ସେ କେବେ ଭକ୍ତି କରିପାରିବେ। ସନ୍ଦେହ ଆଉ ସମାଲୋଚନାର ଉର୍ଦ୍ଧ୍ୱକୁ ଆମକୁ ଯିବାକୁ ପଡ଼ିବ, ଆମକୁ ବହୁତ ବଡ଼ ଜବ୍ ବାକି ରହିଛି, ଆମକୁ ଚେତନାକୁ ଶୁଦ୍ଧ କରିବାକୁ ପଡ଼ିବ। କୃଷ୍ଣ ଚେତନା ଏ ଶବ୍ଦଟା ମୋତେ ଖାଲି 2 ବର୍ଷ ହେଲା ଏଇ କଣ କହୁଛନ୍ତି, କରୋନା ପିରିୟଡ଼ରେ ମୋ ମୁଣ୍ଡଟା ଖାଲି ଘୁରୁଛି ଖାଲି, କୃଷ୍ଣ ଚେତନା ଶବ୍ଦରେ ଶୁଣିଲେ ମୋତେ ମୋତେ ଭୟ ଲାଗୁଛି। ସେ ଚିନ୍ତା କରୁ, କୃଷ୍ଣ ଚେତନା ମାନେ ଏଇଟା ଦୁଇ ଘଣ୍ଟିଆ କୃଷ୍ଣ ଚେତନା ନୁହେଁ। ମୋ ସେବା ସରିଗଲା, ମୋର କୃଷ୍ଣ ଚେତନା ସରିଗଲା, ମୋ ସେବା ସରିଗଲା, ମୋ ଜପ ସରିଗଲା, ମୋ ବହିପଢ଼ା ସରିଲା, ତାପରେ ମୋର କଣ କରିବି। କୃଷ୍ଣ ଚେତନା ଅର୍ଥ ଚେତନାରେ କୃଷ୍ଣ ରହିବେ, ଚେତନା ଜାରି ହେଲେ ସେଟା ରିଫ୍ଲେକ୍ଟ ହବ। 24 hours କୃଷ୍ଣ କନସିୟସନେସ, କେତେ ଗୋଟେ ଜପ ରୂପ ତା ମୁଁ ଦେଖି ଯାଇଛନ୍ତି। ତେଣୁ ମୁଁ କାହିଁ କାହା କଥାଟା ମୁଣ୍ଡ ପୁରିବି, କଣ ଦରକାର, ମୁଁ ଯେତିକି ପାରିବି ବୈଷ୍ଣବଙ୍କୁ ସାହାଯ୍ୟ କରିବି, ସେବା କରିବି, ମୋ ଧନ୍ଦାରେ ମୁଁ ଲାଗିବି। କିନ୍ତୁ ଯୋଉ ବ୍ୟବସାୟତ୍ମକ ବୁଦ୍ଧି ଯୋଉଟା ଆସେ, ଏଇ ଯୋଉ ଆମର ପଡ଼ିଥିଲେ ନା, ଜଣଙ୍କ ଆଦର୍ଶକୁ ନେଇକି ବଞ୍ଚିବାକୁ ପଡ଼େ, ଗୁରୁ ବୈଷ୍ଣବଙ୍କ ଆଦର୍ଶକୁ। ଆଉ ସେ ଆଦର୍ଶଟା ପୁରା ଗୋଟେ ଫିକ୍ସ ବୈଷ୍ଣବ ପାଖରେ, ଗୁରୁଙ୍କ ପାଖରେ ପ୍ରଥମ ବିଶେଷ କରି ସ୍ଥିର ହବା ଦରକାର। ଗୁରୁନିଷ୍ଠ ନହେଲେ, ଗୁରୁ ଗୁରୁବାନୁଗତ୍ୟ ନହେଲେ, ଗୁରୁଗତ ପ୍ରାଣ ନହେଲେ କେହି ଭଜନ କରିପାରିବେ ନାହିଁ। ଆଉ ଜଣେ ଗୁରୁଗତ ପ୍ରାଣ ଭକ୍ତ ସେ କେବେ ଅପରାଧ, ଅନ୍ୟ ଗୁରୁଙ୍କୁ ନିନ୍ଦା କରିବା, ଅନ୍ୟ ତାର ସେ ପ୍ରବୃତ୍ତି ନୁହେଁ, ସେଟା କେବେ ହବନି। ଆଉ ସେଟା ଯଦି ସେ କରୁଛି, ତାର ବୁଝିବାକୁ ପଡ଼ିବ ତା ଗୁରୁଙ୍କର କୃପା ସେ ପ୍ରାପ୍ତ ହେଇନି। ସେଥିପାଇଁ ଇଣ୍ଡିଭିଜୁଆଲ କଥା ନୁହେଁ, ଏଟା ସମସ୍ତଙ୍କର କଥା। ସେଥିପାଇଁ ସେ କହୁଛନ୍ତି, ମମ ଶ୍ରୀମଦ ଗୁରୁ ଉପଦିଷ୍ଟମ ରୂପଦିଷ୍ଟମ ଭଗବତ କୀର୍ତ୍ତନମ ସ୍ମରଣମ ଚରଣମ ପରିଚରଣାଧିକମ ଇତତ୍ ଏବଂ ମୋ ସାଧନମ ଇତତ୍ ଏବମେ ସାଧ୍ୟମ। ଏଇ ଶ୍ଳୋକ ହିଁ କେବଳ ଭକ୍ତିର ଗୋଟେ ପ୍ରଥମ ପ୍ରଥମ ସୋପାନ ନୁହେଁ, ଜୀବନ ଏଇଥିରେ ବ୍ୟବସାୟ ତାଙ୍କ ଆରମ୍ଭ ହଉ। ମୋର ସାଧନ ହେଲା ଗୁରୁ ଦେଇଥିବା, ମୋର ଗୁରୁଦେବ ପ୍ରଦାନ କରିଥିବା ମନ୍ତ୍ର, ସେବା, ସ୍ମରଣ, କୀର୍ତ୍ତନ ମୋର ସାଧନ। ଆଉ ମୋର ସାଧ୍ୟ, ସାଧ୍ୟ କଣ, ଏଇଟା ମୋ ଜୀବନର ଲକ୍ଷ୍ୟ, ଏଇଟା ମୁଁ ଏଇଟା କରିବି ଶେଷ ପର୍ଯ୍ୟନ୍ତ। ସାଧନ ମୋ ସାଧ୍ୟମ ଏତତ୍ ଏବଂ ମମ ଜୀବା ତୁ, ଏଇଟା ମୋର ଜୀବନ, ମୁଁ ଏଇଥିରେ ବଞ୍ଚିଛି, ମୋର ବଞ୍ଚିବାର ଆଶା ବା ମୁଁ ବଞ୍ଚୁଛି ଏଇଟା ଏଥିପାଇଁ। ଆଚ୍ଛା, ସାଧନ ସାଧ୍ୟ ଦଶୟୋ ତ୍ୟକ୍ତମ ଅସକ୍ଷମ, ମୁଁ ଦୁଇଟା ଦଶାରେ ଛାଡ଼ିପାରିବିନି ମୋ ଗୁରୁଙ୍କର ଉପଦେଶକୁ। ସାଧନ ଦଶାରେ ଛାଡ଼ିପାରିବିନି, ସାଧନ ଦଶା ତ ଛଡ଼ାଯାଏ ନା। ସାଧ୍ୟ ଦଶାରେ, ସାଧ୍ୟ ଦଶା ମାନେ କୃଷ୍ଣ ପ୍ରେମ ପ୍ରାପ୍ତ ହେଇଗଲା ପରେ ବି ଅସକ୍ଷମ, ମୁଁ ଛାଡ଼ିପାରିବି। ଏଇଟା ହେଉଛି ବ୍ୟବସାୟତ୍ମିକ ବୁଦ୍ଧି, ଏଇଟା ଚକ୍ରପାଦଙ୍କର କମେଣ୍ଟ୍ରି। ଏ ସଂସାରର ଗୁରୁତତ୍ଵ ଉପରେ ବେଷ୍ଟ କମେଣ୍ଟ୍ରି କିଏ ଲେଖିଥାନ୍ତି, ଚକ୍ରପାଦ। ତାଙ୍କର କମେଣ୍ଟ୍ରି ସଂସାର ଦାବାନଳ କିଏ ଲେଖିଛନ୍ତି, ତାଙ୍କର ନା ଯଶ୍ୟ ପ୍ରସାଦ, ତାଙ୍କର ନା। ସେତେବେଳେ କଲମ ଉଠେଇବେ ଗୁରୁତତ୍ଵ ଉପରେ, ଭକ୍ତିତତ୍ଵ ଉପରେ, ଜଗତକୁ ପୁରା ବଙ୍କା କରିଦେବେ ସେ। ଆଉ ସମୀପାଦଙ୍କର କେତେଟା ଅଛନ୍ତି, ତାଙ୍କର ଗୀତାରେ ଭାଗବତରେ କେତେ କେତେ ବେଷ୍ଟ କମେଣ୍ଟ୍ରି ଅଛନ୍ତି। କିନ୍ତୁ ମୋଷ୍ଟଲି ଚକ୍ରପାଦ 99% ଗୁରୁତତ୍ଵକୁ ଟାଣିକି ସେ ଭକ୍ତିପରା ଅର୍ଥ କରିକି ଗୁରୁତତ୍ଵକୁ ପୁରା ଥୋଇ ଦେଇଛନ୍ତି ସଂସାରରେ। କେହି ବି ଭକ୍ତିରେ ସାଧନ ସାଧୁଙ୍କର କୃପା ଭକ୍ତିରେ ସେ ଚକ୍ରପାଦ କମେଣ୍ଟ୍ରି ପଡ଼ିଛି, କିଏ ତାକୁ ପରାସ୍ତ କରିପାରିବେ। ସେ ଭଗବାନଙ୍କ ନିଜ ଲୋକ, ତାଙ୍କର ଶିଷ୍ୟ ହେଲେ ବଳଦେବ ବିଦ୍ୟାଭୂଷଣ, ସେ ରଖିଲେ ନା ବୈଷ୍ଣବ ସମ୍ପ୍ରଦାୟର ମର୍ଯ୍ୟାଦାକୁ, ଆଉ କୃପା ପ୍ରାପ୍ତ ସେ, ଆଉ ତାଙ୍କ କମେଣ୍ଟ୍ରି ଏଇଟା ପ୍ରଭୁପାଦ କହୁଥିଲେ। ମୁଁ ଏଇଟା ପଢ଼ିଲି ପୁରା ଗମ୍ଭୀର ଆସିଗଲା, ମୋ ଆଜି ଗୁରୁଙ୍କ କଥାକୁ ଏମିତି ମାନିବାକୁ ପଡ଼େ, ମୁଁ ସେତେ ଟିକେ ଚେଷ୍ଟା କଲି। ଆଜି ଦେଖ ବିଦେଶରେ ମୋତେ ସବୁକିଛି ମିଳିଯାଉଛି, ସହଯୋଗ ମୁଁ ଖାଲି ଗୁରୁଙ୍କ ପାଇଁ ଚେଷ୍ଟା କରୁଛି। ପୂର୍ବଦ ଏଇ କମେଣ୍ଟ୍ରି କଥା କହୁଥିଲି, ସାଧନ ସାଧ୍ୟ ଦଶା ଓ ତ୍ୟକ୍ତମ ଅସକ୍ଷମ, ସାଧନ ସାଧ୍ୟ ଦଶାରେ ମୁଁ ଛାଡ଼ିପାରିବି ନାହିଁ। ଆମେ ଆଜି ବଡ଼ ହେଇଗଲେ ଯେ ଆମେ ଗୁରୁଙ୍କୁ ଛାଡ଼ିଦେବା, ଗୁରୁଙ୍କ ଶିକ୍ଷାକୁ ଛାଡ଼ିଦେବା, କେବେ ହେଇପାରିବନି। ଗୁରୁଙ୍କର ମନ୍ଦିର, ଗୁରୁଙ୍କର ଆଶ୍ରମ, ଗୁରୁଙ୍କର ସେବା, ଗୁରୁଙ୍କର ଶିକ୍ଷା କେବେ ଛଡ଼ା ଯାଇପାରିବନି କୌଣସି ଅବସ୍ଥାରେ। ଏତଦ ଏବମେ କାମ୍ୟମ, ମୋର କାମନା କ'ଣ ଜୀବନର, ମୋତେ କିନ୍ତୁ କୃଷ୍ଣ ଭକ୍ତି ମିଳୁ। ଆମେ କହୁଛେ ନା କୃଷ୍ଣ ପ୍ରେମ ମିଳୁ ନା, ଏତଦ ଏବମେ କାମ୍ୟମ, ମୋର ଏଇଟା ହିଁ କାମ୍ୟ, ମୋ ଗୁରୁଦେବ ଉପଦେଶ ଦେଇଥିବା ଜିନିଷକୁ ମୁଁ ପାଳନ କରିବି, ଏଇଟା ମୋର କାମନା। ମେତତ ଏବମେ କାର୍ଯ୍ୟମ, ଏତଦ ଏବମେ କାର୍ଯ୍ୟ, ମୋର କାର୍ଯ୍ୟ ଏଇଟା, ମୋର କାମନା କ'ଣ, ମୁଁ ଗୁରୁଙ୍କ ଆଦେଶ ପାଳନ କରିବି। କାର୍ଯ୍ୟ କ'ଣ, ଏ ଗୁରୁଙ୍କର ଗୁରୁ ଦାଦ ଦେଇଛନ୍ତି ଏଇଟା କରିବି। ଏତତ୍ ଅନ୍ୟତ ନମେ କାର୍ଯ୍ୟମ ନା କି ଅଭିଳାଷଣୀୟମ, ଅଲଗା ମୋର କିଛି କାର୍ଯ୍ୟ ନାହିଁ, ଆଉ କିଛି ଅଭିଳାଷ ବି ନାହିଁ। କାଟିଦେ ସେଇଟାକୁ ତୁମେ ଲଗାଉନା ସେଇଟାକୁ ଚକ୍ରପ୍ରଧାନ କମେଣ୍ଟରେ ସତ କି ମିଛ ନରତନ ଠାକୁରଙ୍କ ପାଖରେ ଲଗାଅ। ଆରନା କରିବ ମନେ ଗୁରୁମୁଖ ପଦ୍ମ ବାକ୍ୟ ଚିତେ ତେ କରିବା ଐକ୍ୟ ଆରନା କରି ଲଗାଉନା ଲଗାଅ କମେଣ୍ଟରେ ତୁମେ ଲଗାଅ ତାଙ୍କ କମେଣ୍ଟରେ ଏଠି ଲଗାଉନା। ଏଇଟା ସବୁ ରିଭିଲିଂ ଜିନିଷ ଗୁଡ଼ା କ'ଣ ମନରୁ କାଢ଼ି ଲେଖିଛନ୍ତି କି? ଆମେ ଯେମିତି ରାଇଟର ମାନେ ସବୁ ଲେଖି ପକଉଛନ୍ତି ଆମେ ଆମେ ଯେମିତି ଗୋଟେ ଲେଖି ପକଉଛି ସେମାନେ ସେମିତି ଲେଖି ପକଉଛନ୍ତି ନା କ'ଣ? ତମେ ସବୁ ରିଭିଲ୍ ହେଇଛି ଗୁରୁ ଜିନିଷଟା ଆଉ କିଛି ତୁମେ ଆଶା କର ନା। ତାଙ୍କ ପାଖରେ ସଂସ୍କୃତ ସେ ରିଭିଲ୍ କରୁଛନ୍ତି, ଇଏ ବେଙ୍ଗଲରେ ରିଭିଲ୍ କରୁଛନ୍ତି। ଏଇ ଗୁରୁ ବୈଷ୍ଣଙ୍କ ଆଦର୍ଶରେ ବଞ୍ଚିଲେ ଯେମିତି ପ୍ରହ୍ଲାଦ ମହାରାଜଙ୍କ ଆଦର୍ଶରେ ବଳେଇ ରହୁଥିଲେ, ନାରଦ ମନ୍ତ୍ରୀଙ୍କ ଆଦର୍ଶରେ ପାଣ୍ଡବମାନେ ବଞ୍ଚୁଥିଲେ, ସମସ୍ତ ନିଜ ନିଜ ଆଦର୍ଶ ନେଇକି ଯା ବଞ୍ଚନ୍ତି ନା ଆଉ ସାଧୁମାନେ। ଆଉ ଆମେ ଗୁରୁଙ୍କର ଆଦର୍ଶରେ ବଞ୍ଚିବା, ପ୍ରଭୁପାଦଙ୍କ ଆଦର୍ଶରେ ଆମେ ବଞ୍ଚିବା। ସେଥିରୁ ଯେତେବେଳେ ଟିକେ ତାଙ୍କର ଆଦର୍ଶତାର ମିନିମାଇଜ୍ ତୁମେ କରିଦେଲ, ଆଉ କିଛି ଇମ୍ପୋର୍ଟାନ୍ସ ଦେଇଦେଲ, ସରିଲା, ତୋର ସ୍ପିରିଚୁଆଲ ପାୱାରଟା ବ୍ଲକ୍ ହେଇଗଲା। ତୁମେ ଯାହା ଉଠା ଏଠି ସବୁ କରୁଥିବ ତୁମେ ଜଣାପଡ଼ୁଥିବ ବହୁତ ବଡ଼ ସ୍ପିକର, ବହୁତ ବଡ଼ କିଛି କରିପାରୁଛି, ବହୁତ ବଡ଼ ଇନଷ୍ଟିଚ୍ୟୁସନ୍ କାମ କରିଦେଉଛି, ଷ୍ଟ୍ରେଙ୍ଗଥ ନାହିଁ। ଲୋକଟା ଯେମିତି ମୋଟା ହେଇଥିବ, ତାକୁ ଡାଇବେଟିସ୍ ହେଇଥିବ, ବ୍ଲଡ୍ ପ୍ରେସର ହେଇଥିବ, ସେ ଲୋକର କ'ଣ ତାକୁ ଠେଲିଦେଲେ ଗଡ଼ି ପଡ଼ିବ? ମୋଟାଟା ଦେଖାହଉଥିବ, ଏ ଭିତରେ କିଛି ନାହିଁ। ସେଭଳିଆ ତୁମେ ବହୁତ ବାହାର ଦୁନିଆକୁ ବହୁତ ପ୍ରେଜେଣ୍ଟ କରୁଥିବ, କିନ୍ତୁ ଯେତେବେଳେ ଆଚାର୍ଯ୍ୟଙ୍କର ଆଦର୍ଶଟା ତୁମକୁ ତାକୁ ଫଲୋ ନ କରିପାରି ଟିକେ ତୁମେ ଡାଇଭର୍ଟ କଲ, ସରିଲା, ତୁମେ ୱିକ୍ ପର୍ସନ୍, ୟୁ ଆର୍ ଏ ୱିକ୍ ପର୍ସନ୍, ଦୁର୍ବଳ ଜୀବ ତୁମେ, ମାୟା ଧରିଦେବ, ସୁକୁମ ଭାବରେ ମାୟା ଲାଭ ପୂଜା ପ୍ରତିଷ୍ଠାରେ ପଶିକି ଭଜନକୁ ନଷ୍ଟ କର। ଆମର ଜୀବନ ଆଦର୍ଶତା ଏଇଟା, ମମ ଶ୍ରୀମଦ ଗୁରୁ ଉପଦିଷ୍ଟମ, ମୋ ଗୁରୁଦେବ ଯାହା କହିଛନ୍ତି, ପ୍ରଭୁପାଦ ଯାହା କହିଛନ୍ତି, ସବୁବେଳେ ଏଇଟା ପରମ୍ପରା ଆଚାର୍ଯ୍ୟମାନଙ୍କର ଶିକ୍ଷା ସବୁବେଳେ ଆମକୁ ପ୍ରାଧାନ୍ୟ ଦେବା। ହରେ କୃଷ୍ଣ, ଜୟ ଶ୍ରୀମଦ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ଗୋପୀମାନ।